ଧନ୍ୟବାଦ ଭାଇ ନେବି। ଶୁଭ ସକାଳ ବନ୍ଧୁଗଣ। ଆଜି ଏଠାରେ ଆରାଧନାଳୟରେ ରହିବାଟା ସୁଖକର ଅଟେ ଆଉ ମୁଁ ଚିନ୍ତା କରୁଥିଲି ଯଦି ସମ୍ଭବତଃ ମୁଁ ଭାଇ ନେବିଲ୍କୁ ଏହି ସକାଳରେ କହିବା ହେତୁ ପ୍ରବର୍ତ୍ତାଇ ପାରିବି, ତେବେ ମୁଁ ରାତି ପାଇଁ ଚେଷ୍ଟା କରିବି। ଆଉ ତାପରେ ମୁଁ ଏହି ସକାଳର ଶିକ୍ଷା ହେତୁ ବିଗତ ଦିନର ଏକ ରବିବାର ଶ୍ରେଣୀ ଶିକ୍ଷାକୁ ପଛକୁ ଦେଖିବାକୁ ଲାଗିଲି। ଆଉ କିଏ କହ, ପ୍ରଭୁଙ୍କର ଇଚ୍ଛା ହେଲେ ଆମେମାନେ ଏହି ରବିବାର ଶ୍ରେଣୀର ଶିକ୍ଷାକୁ ନେବା ପାଇଁ ଚେଷ୍ଟା କରିବା। ତେବେ ମୋର ଘରକୁ ଫେରିବାଟା ବର୍ତ୍ତମାନ ପ୍ରାୟ 2 ସପ୍ତାହ ହେଲାଣି, ଆଉ ଆପଣମାନେ ବୁଝିପାରୁଥିବେ ଯେ ସେଠାରେ ବାହାରେ ପ୍ରଚାର କ୍ଷେତ୍ରରେ କେତେ ମାନସିକ ରୂପେ ଦୁର୍ବଳ ହୋଇଯାଇଥାଏ। ମୁଁ ବାସ୍ତବରେ କ୍ଲାନ୍ତ ହୋଇଯାଇଥାଏ, ଆଉ ଟିକେ ହେଲେ ଆଗକୁ ଯାଇପାରେ ନାହିଁ। ଆଉ ସେତେବେଳେ ମୋତେ ଅଳ୍ପ ଟିକେ ବିଶ୍ରାମ ନେବା ପାଇଁ ଆସିବାକୁ ପଡ଼େ। ଆଉ ମୁଁ ପ୍ରାୟ 3 ଦିନ ପାଇଁ ତଳେ କେଣ୍ଟକି ପ୍ରଦେଶରେ, ଯେଉଁଠାରେ କି ମୋର ଜନ୍ମ ହୋଇଥିଲା, ସେଠାରେ ୱୋଲ୍ଫ କ୍ରିକ୍ ବନ୍ଧଠାରେ ବିଶ୍ରାମ ନେଲି। ମୁଁ ଚିନ୍ତା କଲି, ଓହ, ବର୍ତ୍ତମାନ ମୁଁ କେତେ ଅଦ୍ଭୁତ ଅନୁଭବ କରୁଅଛି, ଭଲ ଅଛି। ପୁଣି ମୁଁ ଘରକୁ ଫେରିଲି, ଆଉ ପ୍ରଥମ ଛୋଟ ବିଷୟ ଯାହାକି ମୋ ସମ୍ମୁଖରେ ସାକ୍ଷାତ ହେଲା, ତାହା ଥିଲା ଆୟକର ସମ୍ବନ୍ଧିତ ଏକ ପ୍ରକାର ସରକାରୀ ମାମଲା। ମୁଁ ପୁଣି ଥରେ ଅଧୋଗତି ହୋଇପାରେ, ଏଣୁ ମୁଁ ଅନୁଭବ କଲି ଯେ ତାହା ମୋତେ କେବଳ ବିଶ୍ରାମ ଦେବା ପାଇଁ ଗୋଟିଏ କିମ୍ବା 2 ସପ୍ତାହରୁ ଅଧିକ ସମୟ ଲାଗିବାକୁ ଯାଉଅଛି। ଆଉ ବର୍ତ୍ତମାନ ମୋର ସେବା କାର୍ଯ୍ୟଟି ପରିବର୍ତ୍ତନ ହେବା ଦିଗରେ ଯାଉଅଛି, ଆଉ ମୋର କୌଣସି ହେଲେ ସଭା ନିର୍ଦ୍ଧାରିତ କରା ହୋଇନାହିଁ। ଆଉ ସେହି କାରଣ ଯୋଗୁଁ ହିଁ ମୁଁ କେବଳ ଏକ ପ୍ରକାର ଗୋଟିଏ ପଟକୁ ଆସିଲି, ଓ ଏହା ଚିନ୍ତା କଲି ଯେ ବର୍ତ୍ତମାନ ପରବର୍ତ୍ତୀ କେତୋଟି ସପ୍ତାହ ନିମନ୍ତେ ମୁଁ କେବଳ ଏକ ବିଶ୍ରାମ ନେବି, ସମ୍ପୂର୍ଣ୍ଣ ବିଶ୍ରାମ ନେବି, ଓ ପ୍ରଭୁଙ୍କଠାରେ ଅପେକ୍ଷା କରି ରହିବି। ଆଉ ଆପଣମାନଙ୍କ ମଧ୍ୟରୁ ଅନେକ ଏଠାରେ ଯେଉଁମାନେ କି ପୁରୁଣା କାଳିଆ ଲୋକମାନେ ଅଟନ୍ତି, ଯେଉଁମାନେ କି ଅନେକ ସମୟରୁ ଆମମାନଙ୍କ ସହିତ ରହିଆସିଛନ୍ତି, ଆପଣମାନଙ୍କୁ ମନେଥିବ ଯେ ପ୍ରଭୁ ଆମମାନଙ୍କୁ କଣ କହିଛନ୍ତି, ଆଉ ଯାହା ସେ କରିବେ ବୋଲି କହିଛନ୍ତି ତାହା ସେ ସର୍ବଦା କରିଆସିଛନ୍ତି। ଆପଣମାନଙ୍କର ମନେଥିବ ଯେ ସଭା ଆରମ୍ଭରୁ ଏଠାରେ ଗୀର୍ଜାଘରେ ସେ ସକାଳରେ ଯେତେବେଳେ କି ଆମେମାନେ ଆରାଧନାର ଭିତ୍ତିପ୍ରସ୍ତର ସ୍ଥାପନ କଲୁ, କିପରି ଭାବରେ ସେ ତାହା ଲିଖିତ ଓ ମୋର ବାଇବଲର ନଥିପତ୍ରରେ ଲେଖା ହୋଇ ପ୍ରସ୍ତରରେ ସ୍ଥାପିତ କରାଯାଇଅଛି। ସେହି ସକାଳରେ ସେହି ମହାନ ଦର୍ଶନଟି କହିଲା, ଏହା ତୋର ଆରାଧନାଳୟ ନୁହେଁ। ମୁଁ ପଚାରିଲି, ପ୍ରଭୁ ତା କେଉଁଠାରେ? ଆଉ ସେ ମୋତେ ଆକାଶ ତଳେ ନେଇ ବସାଇଲେ, ଆଉ ଏକ ରବ ଆସିଲା, ଆଉ ମୁଁ ଦୃଷ୍ଟିପାତ କଲି ଓ ସେଠାରେ 3 କୃଷକୁ ଦେଖିଲି, ଯେପରିକି ବୃକ୍ଷମାନ ଓ ସେଥିର ଫଳମାନ ପ୍ରଭୃତି ଆଦି। ଆପଣମାନେ ଜାଣନ୍ତି ଯେ ସେହି ଦର୍ଶନଟି କଣ ଅଟେ, ତା ଅନେକ ବର୍ଷ ହେଲା ଲେଖାଯାଇଅଛି। ଅନ୍ୟ ଏକ ଦିନେ ସେଠାରେ ପଡି ରହିଥିବା ଗୋଟିଏ ପୁରୁଣା ବହିକୁ ଗୋଟାଇଲି ଓ ପ୍ରଭୁ କହିଥିବା, ପୂର୍ବରୁ କହିଥିବା କେତୋଟି ବିଷୟମାନଙ୍କୁ ପାଠ କଲି ଯାହାକି ଘଟିଯାଇଅଛି, ଯେପରିକି ଯୌବନାବସ୍ଥା ସମ୍ବନ୍ଧିତ ଅପରାଧମାନ ଓ ସେ ବିଷୟରେ ଯେ କିପରି ଭାବରେ ଯୁଦ୍ଧ ଘଟିବ, ଆଉ ସେ ସମସ୍ତ ବିଷୟ ସବୁ ଘଟିସାରିଛି। କେବଳ 2 ବିଷୟ ବାକି ଅଛି ସେ ମହାନ ଭବିଷ୍ୟତବାଣୀ ମଧ୍ୟରୁ, ତାହା ହେଲା ଗୋଟିଏ ଅଣ୍ଡା ଆକୃତି ବିଶିଷ୍ଟ କାର୍ ଯାନ, ଯାହାକି ଦୂରବର୍ତ୍ତୀ ସ୍ୱୟଂଚାଳିତ ଏକ ନିୟନ୍ତ୍ରଣ ଯନ୍ତ୍ର ସହିତ ସଂଲଗ୍ନ ଥାଇ ରାସ୍ତା ଉପରେ ଚାଲୁଥିବ, କେବଳ ଆପଣ ତାହା ଚଲାଉନଥିବେ, ତାହା ସ୍ୱୟଂ ନିଜକୁ ନିୟନ୍ତ୍ରଣ କରୁଥିବେ। ଆଉ ତାପରେ ସେଠାରେ ଏକ ମହାନ ସ୍ତ୍ରୀ ଲୋକ ଜଣେ ଉଠି ଛିଡ଼ା ହେବ, କାରଣ ଆମେରିକା ଏକ ସ୍ତ୍ରୀ ରାଷ୍ଟ୍ର ଅଟେ, ଆଉ ତାହା ହେବ ଜଣେ ମହାନ ସ୍ତ୍ରୀ ଲୋକ ଉଠି ଛିଡ଼ା ହେବ, ଆଉ ରାଷ୍ଟ୍ରପତି ହେବା ସେପରି କିଛି ଗୋଟାଏ ସେ ରାଷ୍ଟ୍ରରେ ହେବ, ଆଉ ତାପରେ ସେଠାରେ ଏକ ସମ୍ପୂର୍ଣ୍ଣ ସମୂଳ ବିନାଶ ଆସିବ, ସମଗ୍ର ରାଷ୍ଟ୍ରଟି ଉଚ୍ଛିନ୍ନ ହୋଇଯିବ। ଆଉ ଏହା ଯେ ମୁଁ ଭବିଷ୍ୟତବାଣୀ କରିଥିଲି, ତେବେ ଏହା ପ୍ରଭୁ ନୁହନ୍ତି ଯେ କି ଏହା କହିଥିଲେ, ସେହି ଅନ୍ୟ ବିଷୟଟି ସେହି ସ୍ତ୍ରୀ ଲୋକ ସମ୍ବନ୍ଧରେ ତାହା ପ୍ରଭୁ କହିଥିଲେ। ମାତ୍ର 1933 ମୁଁ ଏହା ଭବିଷ୍ୟତବାଣୀ କରିଥିଲି ଯେ 1977 ପୂର୍ବରୁ ଜଗତ ସମ୍ପୂର୍ଣ୍ଣ ଭାବେ ସମୂଳେ ବିନାଶ ହୋଇଯିବ। ଏଣୁ ମୁଁ ସେତେବେଳେ ଏହା ଜାଣିନଥିଲି ଯେ ସେମାନଙ୍କ ପାଖରେ ଏପରି କିଛି ବିଷୟ ରହିଥିଲା ଯାହାକି ଏହି ବିନାଶକୁ ଘଟାଇ ପାରେ, ଯେପରିକି ବର୍ତ୍ତମାନ ସେମାନଙ୍କ ପାଖରେ ତାହା ରହିଅଛି। ମାତ୍ର ମୁଁ ସେହି ରାଷ୍ଟ୍ରକୁ ସମ୍ପୂର୍ଣ୍ଣ ଧ୍ୱଂସାବିଶେଷରେ ଥିବାର ଦେଖିଲି, କେବଳ ଯାହା ବାକି ରହିଯାଇଥିଲା ତାହା ଗଛମାନର ଗଣ୍ଡିଗୁଡ଼ିକ ଓ ସେହିପରି ବିଷୟ ପ୍ରଭୃତି ଥିଲା। ଏଣୁ ଏହା ତାର ମାର୍ଗରେ ଅଛି, ଆଉ ଯଦି ଅନ୍ୟାନ୍ୟ ବିଷୟ ସବୁ ଠିକ୍ ସେହିପରି ଭାବରେ ଘଟି ଆସିଛି ଯେପରିକି ସେ କହିଅଛନ୍ତି, ତାହେଲେ ଏହା ମଧ୍ୟ ସଂଘଟିତ ହେବ, ଠିକ୍ ଯେପରିକି ସେଠାରେ ପବିତ୍ର ଶାସ୍ତ୍ରରେ କହିଅଛନ୍ତି, ଯାହା ସେ କହନ୍ତି, ଯଦି ଖ୍ରୀଷ୍ଟ ପ୍ରଥମ ଥର ଆସିଥିଲେ ସେ ଦ୍ୱିତୀୟ ଥର ମଧ୍ୟ ଆସିବେ, ଆଉ ସେ ସମସ୍ତ ବିଷୟମାନ ଯାହା ସେ କହିଅଛନ୍ତି ସଂଗଠିତ ହେବ। ଆଉ ଏସବୁ ବିଷୟ ସୁଚାରୁ ରୂପେ ଦେଖି ଓ ଜାଣି ଯେ ଆମେମାନେ ଏହା ଜାଣି ଯେ ମଣ୍ଡଳୀ ତାର ଉଦ୍ଧାନ୍ତିକରଣରେ ଯିବା ହେତୁ ପ୍ରାୟତଃ ପ୍ରସ୍ତୁତ ଅଟେ, ଆମମାନଙ୍କର ସଂଖ୍ୟା ମଧ୍ୟ ଏକ ରାଷ୍ଟ୍ର ରୂପେ ଡକାଯିବା ହେତୁ ପ୍ରସ୍ତୁତ ଅଟେ, ତାହା ଜଣେ ସେବକର କିମ୍ବା ଯାଜକ ବର୍ଗ ମଧ୍ୟରୁ କାହାରିର ହୃଦୟକୁ ଉଦ୍ବିଗ୍ନ କରିଦିଏ, ଏହା ଜାଣିବା ହେତୁ ଯେ ଆମେମାନେ ଏଇ ଯେଉଁ ଦିନ ଓ ସମୟରେ ରହୁଅଛୁ ଏହା ତାହା ଅଟେ। ପୃଥିବୀରେ କଦାଚିତ ରହିଥିବା କୌଣସି ବ୍ୟକ୍ତି ପାଇଁ ଏହା ସବୁଠୁ ମହାନତମ ସମୟ ଅଟେ, ଅର୍ଥାତ୍ ଯାହାକି ମଣ୍ଡଳୀ ପାଇଁ ଅଟେ ତାହା ଠିକ୍ ବର୍ତ୍ତମାନର ସମୟ। ଏଣୁ ମୁଁ ନିଶ୍ଚିତରେ ଆପଣମାନଙ୍କର ପ୍ରାର୍ଥନା ସବୁକୁ ଆବଶ୍ୟକ କରେ। ଆଉ ତେବେ ମୁଁ ଆରାଧନାଳୟରେ ଦେଖିଲି, ଆଉ ମୁଁ ଦେଖିଲି ଯେ ସେମାନଙ୍କର ରହିଥିଲା ମଣ୍ଡଳୀରେ ପରିଚାଳନା ସମିତି ଓ ସେହି ପ୍ରକାର ଅନ୍ୟାନ୍ୟ କାର୍ଯ୍ୟ ସବୁ ପାଇଁ ସେମାନଙ୍କର ପୁନଃନିର୍ବାଚନ ଓ ସବୁକିଛି ହେବାକୁ ରହିଥିଲା। ଆଉ ମଣ୍ଡଳୀର ଏକ ଛୋଟ ସେବା, ଏକ ଛୋଟ ଦୋହଲାଇବା ଆବଶ୍ୟକ କରୁଥିଲା। ଆଉ ଆପଣମାନେ ସଦାସର୍ବଦା ମୋ ପ୍ରତି ସହୃଦୟ ରହିଆସିଛନ୍ତି ଓ ମୋତେ ଆଶୀର୍ବାଦ କରିଛନ୍ତି, ଆଉ ମୋର ଏଠାରେ ରହିବା ଦ୍ୱାରା ମୁଁ ଭାବୁଛି ଯେ ଏହା ଆପଣମାନଙ୍କ ପାଇଁ ଏକ ଆଶୀର୍ବାଦର ବିଷୟ ହୋଇଥିଲା। ଆଉ ମୁଁ ସୁନିଶ୍ଚିତ ଅଟେ ଯେ ଆପଣମାନଙ୍କ ସାଙ୍ଗରେ ରହିବାଟା ମୋ ପାଇଁ ମଧ୍ୟ ଏହା ଏକ ଆଶୀର୍ବାଦର ବିଷୟ ହୋଇଅଛି ଆଉ ଆପଣମାନେ ସର୍ବଦା ତାହାକୁ ସତ୍ୟ ବୋଲି ଗ୍ରହଣ କରିଅଛନ୍ତି ଯାହା ମୁଁ କହିଅଛି ଯେହେତୁ ମୁଁ ତାହା ପରମେଶ୍ୱର ଦେଇ ଦେଖିଥାଏ ଆଉ ମୁଁ ତାହା ପ୍ରଶଂସା କରେ ତେଣୁ ତେବେ ମୁଁ ଆରମ୍ଭ କଲି ଆଉ ତାପରେ ମୋତେ ଏହା ଖୋଜି ବାହାର କରିବାକୁ ଥିଲା ଆଉ ଆମର ମଣ୍ଡଳୀକୁ ତାହାର ପରିଚାଳନା ସମିତିମାନ ପୁଣି ତାପରେ ନିର୍ବାଚନ ଓ ପ୍ରଭୃତି ସବୁ ବିଷୟ ପାଇଁ ସଳଖ କରିବାକୁ ଥିଲା ତାପରେ ମୁଁ ଭାବିଲି ଏହା ପରେ ମୁଁ ବାହାରକୁ ବାହାରିଲି ପୁଣି ଥରେ ପ୍ରଚାର କ୍ଷେତ୍ରକୁ ଯିବା ପୂର୍ବେ ଯାଇ ଅଳ୍ପ ଟିକେ ବିଶ୍ରାମ ନେଲି ଏହାକୁ ଆପଣମାନଙ୍କ ମଧ୍ୟରେ ରଖନ୍ତୁ ତେବେ ଏହା ବାହାରର ଲୋକମାନଙ୍କ ପାଇଁ ନୁହେଁ ଏହା ତ ଏହି ଅରାଧନା ପାଇଁ ଆମେମାନେ ଏହି ଅରାଧନା ସହିତ ଏକ ସଭା ଚାହୁଁ ଯେପରିକି ପ୍ରତ୍ୟେକଟି ବିଷୟ ଓ ପ୍ରତ୍ୟେକଟି ତ୍ରୁଟି ସେହି ସମସ୍ତ ବିଷୟ ଯାହାକି ଚାଲି ଆସିଛି ଆଉ ହୋଇପାରେ ଜଣେର ଅନ୍ୟ ପ୍ରତି ପରସ୍ପର ଛୋଟ ଛୋଟ ଅନୁଭୂତିମାନ ସେଗୁଡ଼ାକ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଗୋଟିଏ ଗୋଟିଏକୁ ନେବାକୁ ଯାଉଅଛି ଓ ସେଗୁଡ଼ିକୁ ଜଣେ ଅନ୍ୟର ସମ୍ମୁଖାସମ୍ମୁଖ ଆଣିବାକୁ ଯାଉଅଛି ତେଣୁ ଯଦି ଆପଣ ତାହାର ସମ୍ମୁଖୀନ ହେବାକୁ ଚାହୁଁନାହାନ୍ତି ତେବେ ଭଲ ହେବ ଯେ ଆପଣ ଦେଶ ଛାଡ଼ି ଚାଲିଯାଆନ୍ତୁ କାରଣ ଆପଣ ତାହାର ପ୍ରତ୍ୟେକଟି ବିଷୟ ସହିତ ସମ୍ମୁଖାସମ୍ମୁଖୀ ହେବାକୁ ଆସୁଛନ୍ତି ଠିକ୍ ଯେପରିକି ଆମେମାନେ ଏଠାରେ ଆରାଧନାରେ ଆଗରୁ କରୁଥିଲୁ ଆଉ ସମସ୍ତ ବିଷୟକୁ ସଠିକ୍ କରିବାକୁ ଅଛି ଯେହେତୁ ଆମେମାନେ ଭାଇ ଓ ଭଉଣୀ ଅଟୁ ଯେଉଁମାନେ କି ଆଶୀର୍ବାଦର ମେଜରେ ପ୍ରଭୁଭୋଜକୁ ଖ୍ରୀଷ୍ଟଙ୍କର ଶରୀରକୁ ଭାଙ୍ଗି ଗ୍ରହଣ କରିଅଛୁ ଆଉ ଏହା ଅନ୍ୟ କିଛି ନୁହେଁ ଶୈତାନ ଅଟେ ଯିଏକି ଏହି ପ୍ରକାର ବିଷୟ କରୁଥାଏ ଯାହା ସବୁ କି ଭୁଲ ଅଟେ ଓ ଏହିପରି ଅନୁଭୂତିମାନ ନେଇ ଆସୁଥାଏ କି ଅବା ଭାଙ୍ଗୁଥାଏ ଅବା ଏହିପରି ଅନ୍ୟାନ୍ୟ ବିଷୟ ସବୁ କରୁଥାଏ ଆଉ ମୁଁ ଆମର ଭାଇ ନେଭିଲ୍କୁ ସଙ୍ଗରେ ନେଉଅଛି ଆଉ ଆମେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଅଛୁ ଲୋକମାନଙ୍କୁ ପରସ୍ପର ସହିତ ଏକାଠି ଆଣୁଅଛୁ ଯେପର୍ଯ୍ୟନ୍ତ କି ସେ ପୁରାତନ ଆରାଧନାଳୟଟି ଫେରି ନ ଆସିଯାଏ ପୁଣି ଥରେ ସେ ନିଜର ଗୋଡ଼ରେ ପରମେଶ୍ୱରଙ୍କ ରାଜ୍ୟ ପାଇଁ ଯିବା ହେତୁ ପୁନଃସ୍ଥାପିତ ନ ହୋଇଯାଏ ତେବେ ଏହାହି କାରଣ ଅଟେ ଯେ ମୁଁ ଏହାସବୁ କହିଅଛି ଯେହେତୁ ଏଠାରେ ଏହି ସକାଳରେ ତାହା ଆମର ନିଜ ଛୋଟ ସମୂହ ସହିତ ଅଟେ ଆଉ ତେବେ ମୁଁ କିଛି ବିଶ୍ରାମ ନେବାକୁ ଯାଉଅଛି ଓ ଯେତେ ଶୀଘ୍ର ପାରିବି ସେତେ ଶୀଘ୍ର ଫେରି ଆସିବାକୁ ଯାଉଅଛି ତାପରେ ମୁଁ ପୁନର୍ବାର ପ୍ରଚାର କ୍ଷେତ୍ରକୁ ଫେରିଯିବାର ଆଶା କରେ ଆଉ ଏଇଥରକ ପ୍ରଭୁଙ୍କ ଇଚ୍ଛା ହେଲେ ଯାହା ଅଳ୍ପ କିଞ୍ଚିତ ଧନରାଶି ଆମେ ଗଚ୍ଛିତ କରି ରଖିଅଛୁ ମୋ ପାଖରେ କିଏ ବା ସେହିପରି କିଛି ଅଛି ତାହା ମୁଁ ଏହି ବିଦେଶ ଗସ୍ତ ପ୍ରଚାର କ୍ଷେତ୍ର କାର୍ଯ୍ୟକ୍ରମରେ ନେଇଯିବାକୁ ଇଚ୍ଛା କରେ ଆଉ ମୋ ପାଇଁ ଏକ ନୂଆ ତମ୍ବୁ ଆଉ ଅନ୍ୟ କିଛି ନୂଆ ଉପକରଣମାନ ନେବାକୁ ଚାହେଁ ଓ ପ୍ରଚାର କ୍ଷେତ୍ରରେ ଆରମ୍ଭ କରିବାକୁ ଚାହେଁ ତାହା ଏଥରକ ଗୋଟିଏ ମଣ୍ଡଳୀରୁ ଅନ୍ୟ ମଣ୍ଡଳୀକି ନୁହେଁ ବରଂ ଆମମାନଙ୍କର ନିଜର ସଭାଗୁଡ଼ିକରେ ଯିବି ତେବେ ଏହା ସେହି ଭାଇମାନଙ୍କ ପ୍ରତି ଉପେକ୍ଷା କରିବା ନୁହେଁ ଯେଉଁମାନେ କି ମୋତେ ଆମନ୍ତ୍ରଣ କରିଅଛନ୍ତି ଯାହାକି ଖୁବ୍ ଉତ୍ତମ ବିଷୟ ମାତ୍ର ଏଥିରେ ଅଧିକାଂଶରେ ଆପଣମାନେ ପାଇବେ ଯେ ଏହି ସଭାଗୁଡ଼ିକରେ ସେମାନେ କୁହନ୍ତି ଯେ ଆପଣ ସେଠାରେ ଆସିବାକୁ ଯାଉଛନ୍ତି ଆଉ ତାପରେ ଆପଣଙ୍କର ସମସ୍ତ ବନ୍ଧୁମାନେ ଆସି ଯାଆନ୍ତି ଆଉ ତତ୍ପଶ୍ଚାତ୍ ସେଠାରେ ଧନରାଶି ଦେବାର ବା ସଂଗ୍ରହ କରିବାର ଏକ ବହୁତ ବଡ଼ ବିଷୟ ହୋଇଥାଏ ଏହା ସେହି ଲୋକମାନଙ୍କୁ ସମ୍ପୂର୍ଣ୍ଣ ଭାବରେ କ୍ଷୟଚିତ୍ତ କରିଦେଇଥାଏ ଆପଣମାନେ ଦେଖନ୍ତୁ ଯେ ମୁଁ ସେହି ବିଷୟକୁ ହୃଦୟଙ୍ଗମ କରିବାକୁ ଆରମ୍ଭ କଲି ଏଣୁ ତାହା ଠିକ୍ ନୁହେଁ ଆମେମାନେ ଏପରି ଏକ ସ୍ଥାନ ଚାହୁଁଅଛୁ ଯେଉଁଠାରେ କି ଆମେମାନେ ସେମାନଙ୍କୁ ନେଇ ଆସିପାରୁ ଆପଣମାନଙ୍କୁ ଆପଣମାନଙ୍କର ଧନ ନେଇ ଆସିବାର ଦରକାର ନାହିଁ କେବଳ ଆପଣ ଆସନ୍ତୁ ନିଜେ ଓ ପ୍ରଭୁଙ୍କର ସେବା କରନ୍ତୁ ବୁଝିଲେ ଆଉ ତେଣୁକରି ଏବେ ମୋ ସେବା କାର୍ଯ୍ୟଟି ଠିକ୍ ବର୍ତ୍ତମାନ ଏକ ପରିବର୍ତ୍ତନର ଦିଗ ନେଇଅଛି ଆପଣମାନଙ୍କର ମନେ ଥିବ ଯେତେବେଳେ ମୁଁ ଜଣେ ବ୍ୟକ୍ତିର ହାତକୁ ନିଜ ହାତରେ ଧରୁଥିଲି ଓ ସେଠାରେ କେବଳ ଛିଡ଼ା ହଉଥିଲି ଆଉ ପ୍ରଭୁ ମୋତେ କହିଦେଉଥିଲେ ଯେ ସେମାନଙ୍କର କଣ ସମସ୍ୟା ଅଛି ସେ କହିଲେ ଏହାପରେ ଏହା ହେବ ଯେ ତୁମେ ଲୋକମାନଙ୍କର ହୃଦୟର ଗୁପ୍ତ କଥା ଜାଣିବ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଏହା ଜାଣନ୍ତି ଯେ ତାହା ଯେପରି କୁହାଯାଇଥିଲା ତାହା ଅବିକଳ ଭାବରେ ଠିକ୍ ସେହିପରି ହିଁ ଘଟିଥିଲା ତେବେ ପରବର୍ତ୍ତୀ ପଦକ୍ଷେପଟି ଏହା ଯାହା ବିଷୟରେ କି ଭବିଷ୍ୟତବାଣୀ କରାଯାଇଅଛି ଓ ପୂର୍ବରୁ କୁହାଯାଇଅଛି ଯାହାକି ଆପଣମାନେ ଦେଖନ୍ତୁ ତାହା ଏହି ଅନ୍ୟ କୌଣସି ବିଷୟ ଅପେକ୍ଷା ବହୁତ ଅଧିକ ଉଚ୍ଚତର ଓ ମହାନ ବିଷୟ ହେବାକୁ ଯାଉଅଛି ଆଉ ତାହା ଠିକ୍ ବର୍ତ୍ତମାନ ହିଁ ପରିବର୍ତ୍ତନ ଭୁକ୍ତ ଅଟେ ଆଉ ଏହା ଏହି କାରଣ ଅଟେ ଯେ ଶୈତାନ ମୋ ସହିତ ଆୟକର ବିଷୟ ନେଇ ଲଢୁଅଛି ଓ ମୋତେ ଏହା କହିବାକୁ ଚେଷ୍ଟା କରୁଅଛି ଯେ ଜଣେ ସେବକ ଭାବରେ ବିଗତ 27 ବର୍ଷରୁ ନେଇ ଯେତେବେଳେ କି ମୁଁ ସେବା କାର୍ଯ୍ୟ ମଧ୍ୟକୁ ପ୍ରବେଶ କଲି ଯାହା ସବୁ ମୁଁ ଦାନ ପାଇଅଛି ସେହି ପ୍ରତ୍ୟେକଟି ପଇସା ଉପରେ ଆୟକର ଦେବା ପାଇଁ ମୁଁ ସରକାରଠାରେ ଋଣୀ ଅଟେ ଏହା ସେହିପରି ନୁହେଁ କାରଣ ତାହା ଏଠାରେ ମଣ୍ଡଳୀ ଦେଇ ଅତିକ୍ରମ କରାହୋଇ ମଞ୍ଜୁର କରାଯାଏ ମୁଁ ଏହି ମଣ୍ଡଳୀର ତତ୍ତ୍ୱାବଧାରକ ଟ୍ରଷ୍ଟି ଅଟେ ତାହା ସମ୍ପୂର୍ଣ୍ଣ ଠିକ୍ ତା ଏଠାରେ କାଗଜପତ୍ର ଲିପିବଦ୍ଧ ଅଛି ଏଣୁ ତେବେ ଯଦି ମୁଁ ଏହି ମଣ୍ଡଳୀର ତତ୍ତ୍ୱାବଧାରକ କୋଷାଧ୍ୟକ୍ଷ ଅଟେ ତାହେଲେ ଜଗତରେ ଏପରି କୌଣସି ବିଷୟ ନାହିଁ ସରକାରର ଏଥିସହିତ କୌଣସି କାରବାର ନାହିଁ ସେମାନେ ମଣ୍ଡଳୀକୁ ପ୍ରଶ୍ନ କରୁନାହାନ୍ତି ସେମାନେ ମୋତେ ମଣ୍ଡଳୀର କୋଷାଧ୍ୟକ୍ଷ ହୋଇଥିବା ଯୋଗୁଁ ପ୍ରଶ୍ନ କରୁଛନ୍ତି ଆଉ ତତ୍ତ୍ୱାବଧାରକ ଟ୍ରଷ୍ଟିମାନେ ଗୋଟିଏ କାଗଜପତ୍ର ହସ୍ତାକ୍ଷର କରିଛନ୍ତି ଯାହାକି ସେଠାରେ ବ୍ୟାଙ୍କରେ ରହିଛି ମୋର ସମସ୍ତ ଧନରାଶି ମୁଁ ମୋର ଗୋଟିଏ ପ୍ରତିଷ୍ଠାନ କରିବା ବଦଳରେ ମୁଁ ଏଠାରେ ମୋର ମଣ୍ଡଳୀ ଦେଇ ତାହା ସବୁ ମଞ୍ଜୁର କରାଇଥାଏ ଯେହେତୁ ଏହା ଯେକୌଣସି ଭାବରେ ହେଲେ ସ୍ୱତଃ ହିଁ ଏକ ପ୍ରତିଷ୍ଠାନ ଅଟେ ଆଉ ଏହା କରିବା ହେତୁ ତାହା ମୋତେ ମଣ୍ଡଳୀକୁ ଛାଡ଼ି ଦୂରକୁ ଚାଲିଯିବାଠାରୁ ଓ ବାହାରି ଯାଇ ଏଥିସହିତ କୌଣସି ସମ୍ବନ୍ଧ ନ ରଖିବାଠାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ମୁଁ ଲୋକମାନଙ୍କୁ ଏହା ପ୍ରତିଶ୍ରୁତି ଦେବା ପରେ ଯେ ମୁଁ ବାରମ୍ବାର ସମୟ ସମୟ ଧରି ମଣ୍ଡଳୀକୁ ଫେରି ଆସୁଥିବି ଓ ସେମାନଙ୍କୁ ସାହାଯ୍ୟ କରୁଥିବି ଏହା ହିଁ କାରଣ ଅଟେ ଯେ ମୁଁ ତାହାକୁ ସେହିପରି ଭାବରେ ରଖିଅଛି କାରଣ ମୁଁ ଆପଣ ଲୋକମାନଙ୍କୁ ଏକ ପ୍ରତିଶ୍ରୁତି ଦେଇଅଛି ଏଣୁକରି ମୁଁ ଗୋଟିଏ ବ୍ୟକ୍ତି ବିଶେଷକୁ ନ ରଖି ତା ବଦଳରେ ତାହା ସହିତ ଏହିପରି ଭାବରେ ରହିଥାଏ ତାପରେ ଯଦି ଆପଣ ତାହା କରନ୍ତି ତେବେ ତାହା ଏହାକୁ ଗୋଟିଏ ସଂସ୍ଥା ଆଡ଼କୁ ନେଇଯାଏ ଆଉ ମୁଁ କଡ଼ାକଡ଼ି ଭାବରେ ସଂସ୍ଥାର ବିରୁଦ୍ଧରେ ଅଟେ। ଏଣୁକରି ମୁଁ ଏହାକୁ ଯେପରି ଭାବରେ ତାହା ଅଛି ଠିକ ସେହିପରି ଭାବରେ ପରମେଶ୍ୱରଙ୍କ ହସ୍ତରେ ରଖିବି, ଯେପରିକି ଆମେମାନେ ପରମେଶ୍ୱରଙ୍କ ରାଜ୍ୟ ନିମନ୍ତେ ଅଗ୍ରସର ହୋଇପାରିବା। ବର୍ତ୍ତମାନ ସକାଳରେ ଆମେମାନେ ଏହି ଆଶିଷିତ ପୁରୁଣା ବାକ୍ୟକୁ ଅଧ୍ୟୟନ କରିବା ପାଇଁ ଓ ବିଶ୍ୱାସ କରିବା ପାଇଁ ଚାହୁଁ। ତେବେ ମୁଁ ଏହା ମଧ୍ୟ କହିବାକୁ ଚାହେଁ, ଭାଇ ଇଗାନ ଓ ଅନେକଙ୍କୁ, ତତ୍ତ୍ୱାବଧାରକମାନଙ୍କ ମଧ୍ୟରୁ କେତେକଙ୍କୁ ଏଠାରେ ବସିଥିବାର ଦେଖୁଅଛି। ତେବେ ଆମେମାନେ ଆମର ତତ୍ତ୍ୱାବଧାରକ ଟ୍ରଷ୍ଟିମାନଙ୍କ ସଭା ଅନେକ ରାତ୍ରରେ ଆୟୋଜନ କରିସାରିବା ପରେ ଏହା ସତ ଅଟେ ମୁଁ ସାର୍ବଜନୀନ ଭାବରେ ଘୋଷଣା କରେ ଯେ ଆପଣମାନଙ୍କ ସମସ୍ତଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଆଉ ଅଧିକ ଆଉ ନିଯୁକ୍ତି ପ୍ରାପ୍ତ ତତ୍ତ୍ୱାବଧାରକ ଟ୍ରଷ୍ଟି ନୁହନ୍ତି, ଆପଣମାନେ ନିର୍ବାଚିତ ତତ୍ତ୍ୱାବଧାରକ ଟ୍ରଷ୍ଟି ଅଟନ୍ତି ଆଉ ଆପଣମାନଙ୍କର ନାମ କାଗଜପତ୍ର ପୁସ୍ତକ ମାନରେ ରହିଛି, ଠିକ ଅଟେ। ଆଉ ତେବେ ଦିକନ ମାନଙ୍କ ପାଇଁ ଓ ସେହିପରି ପ୍ରଭୃତିମାନଙ୍କ ପାଇଁ ସେମାନଙ୍କର ଆଉ କେତେ ଗୁଡ଼ିଏ ନିର୍ବାଚନ ହେବାକୁ ଯାଉଅଛି। ଆଉ ଭାଇ ନେବିଲ ଏ ସଭାର ଠିକ ପରେ ହିଁ ତତ୍କ୍ଷଣାତ୍ ତାହା ପାଇଁ ଡାକରା ଦେବାକୁ ଯାଉଛନ୍ତି, ଠିକ ଅଛି। ଆଉ କୋଷାଧ୍ୟକ୍ଷ ପାଇଁ ଓ ପ୍ରଭୃତି ସବୁ ପାଇଁ ଯେତେବେଳେ କି ଆମେ ମଣ୍ଡଳୀକୁ ସୁବ୍ୟବସ୍ଥିତ କରୁଥାଉ, ସମସ୍ତ ପୃଷ୍ଠପଟ ଗୁଡ଼ିକୁ ପ୍ରସ୍ତୁତ କରିନେଉ, ତାପରେ ଯାଇ ଆମେମାନେ ଏକ ଉଦ୍ଦୀପନା ପାଇପାରିବା ଯେତେବେଳେ କି ତାହା ଆସେ। ତେବେ ଏହା ପୂର୍ବେ କି ଆମେମାନେ ଆମର ରବିବାର ଶିକ୍ଷା ପାଠ ନିମନ୍ତେ ଜୀବିତ ପରମେଶ୍ୱରଙ୍କର ଏହି ମହାନ ବାକ୍ୟର ପୃଷ୍ଠାଂଶ ଗୁଡ଼ିକୁ ଏଠାରେ ଓଲଟାଉ, ଆସନ୍ତୁ ଆମେମାନେ ଅଳ୍ପ କ୍ଷଣ ପାଇଁ ନିଜର ମସ୍ତକ ଗୁଡ଼ିକୁ ନତ କରିବା ଯେତେବେଳେ କି ଆମେମାନେ ଏହି ପୁସ୍ତକର ଲେଖକଙ୍କ ସହିତ କଥା ହେଉ। ଆଉ ବର୍ତ୍ତମାନ ସମସ୍ତ ଚିନ୍ତା ପ୍ରତ୍ୟେକ ସେ ବିରୋଧାଭାସୀ ବିଷୟକୁ ଯାହାକି ଆପଣଙ୍କୁ ଏକ ଆଶୀର୍ବାଦ ପାଇବାରୁ ବଞ୍ଚିତ କରିଥାଏ ସେଗୁଡ଼ିକୁ ଗୋଟିଏ ପଟକୁ ରଖିଦିଅନ୍ତୁ। ସନ୍ତୁ ପ୍ରାର୍ଥନା କରିବା। ଅତ୍ୟନ୍ତ ପବିତ୍ର ଧାର୍ମିକ ପରମେଶ୍ୱର, ବର୍ତ୍ତମାନ ଆମେମାନେ ତୁମ୍ଭର ଆଶିଷିତ ମହିମାମୟ ଛାମୁକୁ ଆସୁଅଛୁ ଓ ଆମର ଜୀବନଗୁଡ଼ିକୁ ଓ ଆମର ପ୍ରାଣଗୁଡ଼ିକୁ ଓ ଆମର ଦେହଗୁଡ଼ିକୁ ଓ ଆମର ସେବାଗୁଡ଼ିକୁ ଏବଂ ଆମର ପ୍ରତିଭାଗୁଡ଼ିକୁ ତୁମ୍ଭଠାରେ ଅର୍ପଣ କରୁଅଛୁ। ଆଉ ଯାହା ସବୁ ଆମଠାରେ ଅଛି ସେସବୁ ଆମେ ତୁମକୁ ପ୍ରଦାନ କରୁଅଛୁ। ହେ ପ୍ରଭୁ, ଯେତେବେଳେ ତୁମେ ଆମକୁ ଅନାଇଥାଅ, ଯଦି ଏପରି କିଛି ଅନାଚ୍ଛାଦିତ ଓ ଅସ୍ୱୀକୃତ ପାପ ରହିଥାଏ, ତେବେ ହେ ପ୍ରଭୁ ପରମେଶ୍ୱର, ଆମେ ତୁମକୁ ବିନତି କରୁ ଯେ ତୁମେ ତୁମର ପୁତ୍ର ଯୀଶୁଙ୍କର ରକ୍ତକୁ ସେହିପରି ଏକ ସ୍ଥାନରେ ଲଗାଇଦେବ। ଯେହେତୁ ଆମେ ଏହା ଅନୁଭବ କରୁ ଯେ ଆମେମାନେ ନିଜ ମଧ୍ୟରେ ଅଯୋଗ୍ୟ ଅଟୁ, ଏହା ଅସମ୍ଭବ ଅଟେ ଯେ ଆମେମାନେ କଦାପି କେବେ ହେଲେ ସ୍ୱନିର୍ଭରଶୀଳ ହୋଇପାରୁ, ମାତ୍ର ଆମେମାନେ ସମ୍ପୂର୍ଣ୍ଣ ଭାବେ ତାହାଙ୍କର ବହୁମୂଲ୍ୟ ରକ୍ତ ଓ ତାହାଙ୍କର ଅନୁଗ୍ରହକୁ ଆମମାନଙ୍କର ଜୀବନ ପ୍ରତି ପ୍ରଯୁଜ୍ୟ କରାଯିବାରେ ନିର୍ଭର କରୁ, ଯେପରିକି ଅଯୋଗ୍ୟ ପାପି ଯେ ଆମେମାନେ ଆମମାନଙ୍କର ସମ୍ମୁଖରେ ପ୍ରଭୁ ଯୀଶୁଙ୍କର ଏହି ରକ୍ତକୁ ନେଇ ସାହସର ସହିତ କୌଣସି ଏକ ଦିନ ତୁମର ଉପସ୍ଥିତିକୁ ଆସିପାରୁ, ଯାହାକୁ ତୁମେ ବିଗତ ଦିନମାନଙ୍କରେ ତୁମର ଏକମାତ୍ର ଅଦ୍ୱିତୀୟ ପ୍ରିୟ ପୁତ୍ର ରକ୍ତ ଭାବରେ ଚିହ୍ନିଅଛ ଓ ଏହା ପ୍ରତିଜ୍ଞା କରିଅଛ ଯେ ତାହାଙ୍କର ଦେଇ ଯଦି ଆମେମାନେ ନିଜ ନିଜର ପାପଗୁଡ଼ିକୁ ଅଙ୍ଗୀକାର କରୁ, ତାହେଲେ ଆମେମାନେ ତାହାଙ୍କର ଅନୁଗ୍ରହ ଦ୍ୱାରା ଧାର୍ମିକ ଗଣାଯିବୁ। ଆଉ ହେ ପ୍ରଭୁ, ବର୍ତ୍ତମାନ ଆମେ ମାଗୁଅଛୁ ଯେ ତୁମେ ଆମର କୌଣସି ବି ଭୁଲ କୌଣସି ବି ପାପ ଯାହାକି ଅବୈଧତା ଯୋଗୁଁ କି ବା ଅବହେଳା ଯୋଗୁଁ ବା ଅବମାନନା ଯୋଗୁଁ ହୋଇଥାଏ କ୍ଷମା କରିଦେବ। ପୁଣି ଯଦି ସୈତାନର ଅଗ୍ନିମୟ ବର୍ଷା ଦ୍ୱାରା କୌଣସି ମନ୍ଦ ବିଚାର ଆମର ପ୍ରାଣକୁ ବିଦ୍ଧ କରିଥାଏ, ତେବେ ତୁମର ଓ ତୁମର ଲୋକମାନଙ୍କର ଏହି ଶତ୍ରୁ ସୈତାନକୁ ତୁମେ ତଡ଼ି ବାହାର କରିଦେବ। ଆଉ ଆମେ ଏହା ପ୍ରାର୍ଥନା କରୁଅଛୁ ଯେ ଏହି ସମୟରେ ତୁମେ ତୁମର ପବିତ୍ର ଆତ୍ମାଙ୍କୁ ବାକ୍ୟକୁ ହସ୍ତଗତ କରିବା ନିମନ୍ତେ ପ୍ରେରଣ କରିବ, ଯେତେବେଳେ କି ଆମେମାନେ ନିଜ ନିଜକୁ ଯନ୍ତ୍ରପାତି ସ୍ୱରୂପେ ସମର୍ପଣ କରୁ, ଯେପରିକି ତୁମେ ତୁମର ବାକ୍ୟକୁ ଆମ ଦେଇ କଥା କହିବ ଓ ଆମ ଦେଇ ଶୁଣିବ, ଆଉ ତାର ପ୍ରତିବଦଳରେ ଏହିପରି ହେଉ ଯେପରିକି ଆମେ ତାହା ତୁମ୍ଭଠାରୁ ପାଇଅଛୁ ବୋଲି ମନେ କରୁ, ଓ ଆଜି ଏହି ସ୍ଥାନକୁ ଏହିପରି ଅନୁଭୂତି ଦେଇ ଛାଡୁ ଯେ ଆମେମାନେ ଖ୍ରୀଷ୍ଟଙ୍କର ଉଦ୍ଦେଶ୍ୟ ନିମନ୍ତେ ପୁନଃବ୍ୟବସ୍ଥିତ କରାଯାଇଅଛୁ ଓ ପବିତ୍ର ଆତ୍ମାଙ୍କ ପରିଦର୍ଶନ ହେତୁରୁ ଆମେମାନେ ଆଜି ରାତ୍ରି ଓ ଆସନ୍ତାକାଲିର ସେବା ପାଇଁ ଅଧିକ ଯୋଗ୍ୟ ଭାବେ ପ୍ରସ୍ତୁତ ହୋଇପାରୁ। ସବୁ ସ୍ଥାନରେ ରହିଥିବା ଆମର ଭାଇ ଭଉଣୀମାନଙ୍କୁ, ବିଶ୍ୱର ସମସ୍ତ ମଣ୍ଡଳୀମାନଙ୍କରେ ଥିବା ଭାଇ ଭଉଣୀମାନଙ୍କୁ ଆଶୀର୍ବାଦ କର, ଯେଉଁମାନେ କି ଏହି ମନ୍ଦ ଦିନରେ ଜୀବନର ବାକ୍ୟକୁ ଧରି ରହିଛନ୍ତି। ଆମେ ଏହା ଅନୁଭବ କରୁ ଯେ କାର୍ଯ୍ୟ କରିବା ହେତୁ ଆଉ ଅଧିକ ସମୟ ଶେଷ ନାହିଁ, ଯେହେତୁ ରାତ୍ର ଅତି ଚଞ୍ଚଳ ମାଡ଼ି ଆସୁଅଛି, ଯୁଦ୍ଧର ମେଘ ସବୁ ଘନେଇ ଆସୁଅଛି, ମନ୍ଦ ସମୟ ଉପସ୍ଥିତ ଅଟେ। ଆଉ ଆମେ ଏହା ପ୍ରାର୍ଥନା କରୁ ଯେ ତୁମେ ଆମକୁ ଏପରି ଭାବରେ କାମ କରିବାକୁ ଦେବ ଯେପରିକି ଆମେ ତାହା କେବେ ଆଗରୁ କରିନାହୁଁ। ହେ ପ୍ରଭୁ, ଆମର କ୍ଲାନ୍ତ ଦେହ ଗୁଡ଼ିକୁ ବିଶ୍ରାମ ଦିଅ ଓ ପୁନର୍ବାର ଆମକୁ ଯୁଦ୍ଧ କ୍ଷେତ୍ରକୁ ପ୍ରେରଣ କର। ଯେତେବେଳେ କି ଆମେ ଏହାକୁ ପ୍ରଭୁ ଯୀଶୁଙ୍କର ନାମରେ ମାଗୁଅଛୁ ଓ ତାହାଙ୍କର ନିମନ୍ତେ ଆମେ ପ୍ରାର୍ଥନା କରୁଅଛୁ, ଆମେନ। ଆଜି ସକାଳରେ ଯେତେବେଳେ କି ଆମେ ବାଇବେଲ ମେଳା କରୁ, ଏହାର ଏଭ୍ରି ପୁସ୍ତକ ତାର ଏଗାର ପର୍ବ, ବୁଧବାର ରାତ୍ରି ଆମେମାନେ ଏଭ୍ରି ପୁସ୍ତକର ସପ୍ତମ ପର୍ବ ଉପରେ କହୁଥିଲୁ, ଯାହାର ବିଷୟ ଥିଲା ମଲକିସେଦକ, ଯାହାଙ୍କର ପିତା କି ମାତା କି ବଂଶାବଳୀ କି ବା ଆୟୁର ଆରମ୍ଭ ଓ ଜୀବନର ଅନ୍ତ କିଛି ହିଁ ଜଣାନାହିଁ। ଆଉ ମୁଁ ଭାବିଲି ଯେ ହୋଇପାରେ ଏହି ସକାଳରେ ଏହି ଅଦ୍ଭୁତ ପୁସ୍ତକଟିକୁ ପୁନର୍ବାର ଖୋଲିବା ଉପଯୁକ୍ତ ହେବ, ଯେତେବେଳେ କି ଆମ ପାଖରେ ବିଗତ ଦିନର ଶିକ୍ଷାରେ ତାର ପୃଷ୍ଠ ବିଷୟମାନ ରହିଛି, ଯାହା ବିଷୟରେ କି ଆମେମାନେ କହିବାକୁ ଇଚ୍ଛା କରୁ। ଆଉ ଦଶମ ପର୍ବ ଓ ନବମ ପର୍ବକୁ ଡେଇଁଯାଇ ଯାହାକି ବଳିଦାନର ନିୟମ ସମ୍ବନ୍ଧିତ ଅଟେ, ଆମେମାନେ ବିଶ୍ୱାସର ଏକ ସ୍ଥାନକୁ ଆସୁ। ଆଉ ଏଠାରେ ଏଭ୍ରି ପୁସ୍ତକରେ ତାର ଏକାଦଶ ପର୍ବ ଓ ତେଇଶ ପଦରୁ ଆରମ୍ଭ କରି ଆମେ ତାହାକୁ ଏହିପରି ଭାବରେ ପାଠ କରୁ। ବିଶ୍ୱାସ ଦ୍ୱାରା ମୋସାଙ୍କ ପିତାମାତା ତାଙ୍କ ଜନ୍ମ ହେବା ସମୟରେ ତାଙ୍କୁ ଗୋଟିଏ ସୁନ୍ଦର ପିଲା ବୋଲି ଦେଖି ରାଜାଜ୍ଞାଙ୍କୁ ଭୟ ନ କରି ତିନି ମାସ ପର୍ଯ୍ୟନ୍ତ ତାଙ୍କୁ ଗୋପନରେ ରଖିଲେ। ବିଶ୍ୱାସ ଦ୍ୱାରା ମୋସାଙ୍କ ବୟସ ପ୍ରାପ୍ତ ହେଲା ଉତ୍ତାରେ ଫାରଙ୍କର କନ୍ୟାଙ୍କ ପୁତ୍ର ବୋଲି ଖ୍ୟାତ ହେବାକୁ ନାସ୍ତି କଲେ। ପାପର କ୍ଷଣିକ ସୁଖଭୋଗ ଅପେକ୍ଷା ପରମେଶ୍ୱରଙ୍କ ଲୋକମାନଙ୍କ ସହିତ ବରଂ ଦୁଃଖ ଭୋଗ କରିବାକୁ ସେ ପସନ୍ଦ କଲେ। ପୁଣି ମିଶରର ସମସ୍ତ ଧନ ଅପେକ୍ଷା ଖ୍ରୀଷ୍ଟଙ୍କ ନିନ୍ଦାର ସହଭାଗୀ ହେବା ଶ୍ରେଷ୍ଠତର ଧନ ବୋଲି ମନେ କଲେ। ସେ ପୁରସ୍କାର ଦାନର ସମୟ ପ୍ରତି ଦୃଷ୍ଟିପାତ କଲେ। ବିଶ୍ୱାସ ଦ୍ୱାରା ସେ ରାଜାଙ୍କ କ୍ରୋଧକୁ ଭୟ ନ କରି ମିଶର ପରିତ୍ୟାଗ କଲେ, ଯେଣୁ ସେ ଅଦୃଶ୍ୟ ତାହାଙ୍କୁ ଦର୍ଶନ କଲା ପରି ସୁସ୍ଥିର ରହିଲେ। ଏହି ସକାଳରେ ମୁଁ ଏହି ବିଷୟ ନେବା ପାଇଁ ଚାହେଁ, ବିଶ୍ୱାସ ଦ୍ୱାରା ମନୋନୟନ କରିବା। ଆଉ ମୁଁ ମୂଳ ପାଠ ନିମନ୍ତେ ତେଇଶ ପଦର ପ୍ରଥମ ତିନୋଟି ଶବ୍ଦ ବିଶ୍ୱାସ ଦ୍ୱାରା ମୋସା ନେବାକୁ ଚାହେଁ। ଆଉ ବିଶ୍ୱାସ ଦ୍ୱାରା ମନୋନୟନ କରିବା ସମ୍ବନ୍ଧରେ ପ୍ରତ୍ୟେକ ସମସ୍ତ କିଛି ବିଷୟ ଯାହା ଆମେ କରିଥାଉ, ଆମକୁ ତାହା ବିଶ୍ୱାସ ଦ୍ୱାରା ବାଛିବାକୁ ପଡ଼ିଥାଏ। ଆଉ ମୋସା ଯାହା କିଛି କଲେ, ସେ ସମସ୍ତ ବିଷୟରେ ଆମେମାନେ ଏହା ପାଉ ଯାହାକି ପୁନରାବୃତ୍ତି କରିବା ଯୁକ୍ତିଯୁକ୍ତ ଅଟେ, ଯେ ତାହା ବିଶ୍ୱାସ ଦ୍ୱାରା ଥିଲା, ତାହା ଦୃଷ୍ଟିଶକ୍ତି ଦ୍ୱାରା ନଥିଲା, ବରଂ ବିଶ୍ୱାସ ଦ୍ୱାରା ଥିଲା। ଆଉ ସେହି କାରଣ ଯେଉଁଥିପାଇଁ କି ମୁଁ ଏହାକୁ ଆଜି ସକାଳରେ ଏହି ଅବସ୍ଥାରେ ରହିଥିବା ମଣ୍ଡଳୀ ପାଇଁ ବାଛିଅଛି, ତାହା ହେଲା ଯେ ଆମମାନଙ୍କର ଏପରିକି ଆମମାନଙ୍କର ବିଦ୍ୟାଳୟଗୁଡ଼ିକରେ ଓ ଚାରିଆଡ଼େ ଆମ ପାଖରେ ଏତେ ଅତ୍ୟଧିକ ମାତ୍ରାରେ ବୈଜ୍ଞାନିକ ଶିକ୍ଷା ରହିଅଛି। ଏହି କାରଣ ଯୋଗୁଁ ହିଁ ଆମେମାନେ ଲୋକମାନଙ୍କୁ ବିଶ୍ୱାସ ଠାରୁ ଦୂରକୁ ନେଇଯାଇଅଛୁ। ତେବେ ବିଶ୍ୱାସକୁ ବିଜ୍ଞାନ ଦ୍ୱାରା ପ୍ରମାଣ କରାଯାଏ ନାହିଁ, ବିଶ୍ୱାସ ତ ତାହା ଅଟେ ଯାହା ବିଜ୍ଞାନ ଦେଖେ ନାହିଁ। ଆଉ ଆମେମାନେ ଯଦି ଆମେ କେବେ ଏହି ମହାନ ବିଶ୍ୱାସକୁ ହରାଇ ଦେଉ, ତେବେ ଆମେମାନେ ସମ୍ପୂର୍ଣ୍ଣ ଅନ୍ଧକାରରେ ଅଟୁ। ତାହା ଏଥିରେ କିଛି ଯାଏ ଆସେ ନାହିଁ ଯେ ଆମେମାନେ କେତେ ଶିକ୍ଷିତ ଅଟୁ, ଆମେମାନେ କିପରି ଭାବରେ ପରମେଶ୍ୱରଙ୍କ ବାକ୍ୟକୁ ବୁଝାଇ ପାରୁ ଯାହାକି ଆମମାନଙ୍କର ନିଜର ବିଶ୍ୱାସକୁ ସୁହାଇ ଥାଏ। ପରମେଶ୍ୱରଙ୍କୁ ପ୍ରସନ୍ନ କରିବାକୁ ହେଲେ ବିଶ୍ୱାସ ଛଡ଼ା ଅନ୍ୟ କୌଣସି ଉପାୟ ହିଁ ନାହିଁ। ପବିତ୍ର ଶାସ୍ତ୍ର ଏହାକୁ ସରଳ ଭାବେ ସେହିପରି ବ୍ୟକ୍ତ କରେ, ଆଉ ତାହା ବିଶ୍ୱାସ ଦ୍ୱାରା ଅଟେ। ପବିତ୍ର ଶାସ୍ତ୍ର କୁହେ, ଆଉ ବିଶ୍ୱାସ ବିନା ପରମେଶ୍ୱରଙ୍କୁ ପ୍ରସନ୍ନ କରିବା ଅସମ୍ଭବ। ଏଣୁ ଯଦି ବିଶ୍ୱାସ ବିଜ୍ଞାନ ସହିତ ଅସହମତ ହୁଏ ଏବଂ ବିଜ୍ଞାନ ବିଶ୍ୱାସ ସହିତ ଅସହମତ ହୁଏ, ତାହା ସେମାନଙ୍କୁ ପରସ୍ପର ଜଣକାକୁ ଅନ୍ୟ ଆରେକ ବିରୁଦ୍ଧରେ ଆଣି ଛିଡ଼ା କରେ। ସେତେବେଳେ ଆମମାନଙ୍କୁ ଠିକ୍ ସେହିପରି ଏକ ମନୋନୟନ କରିବା ଉଚିତ ଅଟେ ଯେପରିକି ମୋସା କରିଥିଲେ। ବିଶ୍ୱାସ ଦ୍ୱାରା ଆମେମାନେ
ପ୍ରତ୍ୟୟ କରୁ।
ତେବେ ଯଦି ଆମେମାନେ ବିଶ୍ୱାସକୁ ହରାଇ ଦେଉ ତାହେଲେ ଆମେମାନେ କେବେ ହେଲେ ପରମେଶ୍ୱରଙ୍କ ଦ୍ୱାରା ଆମର ପ୍ରାର୍ଥନାଟି ଉତ୍ତର ଦିଆଯିବାର ପାଇବା ନାହିଁ। କାରଣ ପରମେଶ୍ୱର ଯେ ଅଛନ୍ତି ଓ ସେ ଯେ ତାହାଙ୍କ ଅନ୍ୱେଷଣକାରୀମାନଙ୍କର ପୁରସ୍କାର ଦାତା, ଏହା ତାହାଙ୍କ ଛାମୁକୁ ଆସୁଥିବା ଲୋକର ବିଶ୍ୱାସ କରିବା ଆବଶ୍ୟକ। ଏଣୁକରି ଯଦି ଆମେମାନେ ବିଶ୍ୱାସକୁ ହରାଇ ଦେଉ ତାହେଲେ ଆମମାନଙ୍କର ପ୍ରାର୍ଥନା ସବୁ ବ୍ୟର୍ଥ ହୋଇଯାଏ, ଆମେମାନେ କୌଣସିଠାକୁ ପହଞ୍ଚି ନଥାଉ। ଏଣୁ ଆଜି ସକାଳରେ ସେ ସମସ୍ତ ବିଷୟ ସବୁ ଯାହାକି ଆମେମାନେ ଚିନ୍ତା କରିପାରୁ ତାହା ହେଲା ବିଶ୍ୱାସକୁ ଧରି ରହିବା। ତାପରେ ଯଦି ଆମେମାନେ ବିଶ୍ୱାସକୁ ହରାଇ ଦେଉ ଆମର ସମସ୍ତ ଆଶା ଗୁଡିକ ଲୁପ୍ତ ହୋଇଯାଏ। ଆଉ ଯଦି ଆମେମାନେ ବିଶ୍ୱାସକୁ ହରାଇ ଦେଉ ତେବେ ଆମମାନଙ୍କର ସମସ୍ତ ଆତ୍ମିକ ବାସ୍ତବିକତା ଚାଲିଯାଏ। କାରଣ ଆପଣ ଦୃଶ୍ୟମାନ ବିଷୟଗୁଡ଼ିକ ଉପରେ ବିଶ୍ୱାସ କରିପାରନ୍ତି ନାହିଁ, ଯେହେତୁ ଯେଉଁ ବିଷୟମାନ ଆପଣ ଦେଖନ୍ତି ତାହା ସବୁ ନାଶମାନ ଅଟେ। ଯଦି ଆମେମାନେ କୌଣସି ଏକ ମହାନ ବ୍ୟକ୍ତିଙ୍କୁ, ଜଣେ ମହାନ ସେବକଙ୍କୁ, କିଏ ବା ଏକ ବୃହତ ମଣ୍ଡଳୀକୁ ଦେଖୁ ତାହେଲେ ଦିନେ ନା ଦିନେ ତାହା ସବୁ ବିନଷ୍ଟ ହୋଇଯିବ। ଆଉ ଯଦି ଆମେ ଗୋଟିଏ ମହାନ ରାଷ୍ଟ୍ରକୁ ଦେଖୁ, କିଏ ବା ଗୋଟିଏ ମହାନ ଅସ୍ତ୍ରକୁ ଦେଖୁ, ତାହେଲେ କୌଣସି ଏକ ଦିନ ତାହା ବିନଷ୍ଟ ହୋଇଯିବ। ଆଉ ତେଣୁକରି ଆମମାନଙ୍କୁ ସେହି ସବୁ ବିଷୟରେ ଯାହା ସମ୍ବନ୍ଧରେ କି ବିଜ୍ଞାନ କିଛି ଘୋଷଣା କରେ ନାହିଁ, ବିଶ୍ୱାସ ଦ୍ୱାରା ଜୀବିତ ରହିବା ଉଚିତ। ଏହା ବିଶ୍ୱାସ ଦ୍ୱାରା ହିଁ ଅଟେ ଯେ ଆମେମାନେ ପ୍ରତ୍ୟୟ କରୁ। ତେବେ ଯଦି ଆମେମାନେ ବିଶ୍ୱାସକୁ ହରାଉ ତାହେଲେ ଆମେମାନେ ଆମର ମହିମାକୁ ହରାଇଥାଉ। ତେବେ ଯଦି ଆମେମାନେ ବିଶ୍ୱାସ ଠାରୁ ଦୂରକୁ ଚାଲିଯାଉ ତାହେଲେ ଆମେ ମଣ୍ଡଳୀକୁ ଏକ ବୌଦ୍ଧିକ ପରିସର ମଧ୍ୟକୁ ନେଇଯାଉ। ଆଉ ଅନେକ ଥର ଲୋକମାନଙ୍କ ମଧ୍ୟରେ ଏପରି ଚିନ୍ତା କରାଯାଏ ଯେ ଯେହେତୁ ଗୋଟିଏ ମଣ୍ଡଳୀ ବଡ ଅଟେ ଆଉ ସେମାନଙ୍କର ବହୁତ ବଡ ବଡ଼ ଗୀର୍ଜାଘର ମାନ ରହିଥାଏ, ବଡ ବଡ଼ ଉଚ୍ଚ ଚୂଡା ମାନ ରହିଥାଏ ଓ ଭଲ ଭଲ ପୋଷାକ ପିନ୍ଧିଥିବା ପୁଣି ସୁନ୍ଦର ଦିଶୁଥିବା ଲୋକମାନଙ୍କର ଏକ ବଡ଼ ସମୂହ ରହିଥାଏ ଓ ବହୁତ ଅଧିକ ଧନର ଆର୍ଥିକ ବିଷୟମାନ ରହିଥାଏ, ଯେ ସେମାନେ ସେହିପରି ବିଷୟ ସବୁ କରିପାରିବାରେ ସକ୍ଷମ ଅଟନ୍ତି। ଆମେମାନେ ଅନେକ ଥର ଏହା ଭାବିଥାଉ ଯେ ତାହା ସବୁ ପ୍ରେରଣାଯୁକ୍ତ ଅଟେ। ଆଉ ଏହି ଉକ୍ତ ବିଶେଷ ମଣ୍ଡଳୀଟି ନିଶ୍ଚିତ ଭାବରେ ପ୍ରେରଣାରେ ହୋଇଥିବ। ଅଥବା ଆମେମାନେ ବହୁତ ଥର ଏପରି ବିଭିନ୍ନ ସେବକମାନଙ୍କୁ ଉଲ୍ଲେଖ କରିଥାଉ ଯେଉଁମାନେ କି ବାହାରେ ପ୍ରଚାର କ୍ଷେତ୍ରକୁ ଯାଆନ୍ତି ଆଉ ସେମାନଙ୍କର ସଭାରେ ଲୋକମାନଙ୍କର ବହୁତ ଭିଡ଼ ଲାଗି ରହିଥାଏ। ଆଉ ବେଳେବେଳେ ଆମେମାନେ ଭାବିଥାଉ ଯେ ସେମାନେ ପ୍ରେରଣାର ଚିହ୍ନମାନ ଅଟନ୍ତି, ମାତ୍ର ତାହା ସମ୍ପୂର୍ଣ୍ଣ ଭାବରେ ସତ୍ୟ ନୁହେଁ। ତାହା ତ ମାନବୀୟ ପ୍ରେରଣା ଅଟେ, ମାତ୍ର ବାସ୍ତବିକ ପ୍ରେରଣା ତ ପରମେଶ୍ୱରଙ୍କ ଇଚ୍ଛା ସାଧନ କରିବା ଦ୍ୱାରା ଆସିଥାଏ। ବୁଝିଲେ, ତାହା ଜଣେ ହୁଅନ୍ତୁ କିଏ ବା ମାତ୍ର ହାତ ଗଣତି ଲୋକମାନେ ହୁଅନ୍ତୁ, ତାହା ଗୋଟିଏ ବଡ଼ ମଣ୍ଡଳୀ ହେଉ କିଏ ବା ଏକ ସାନ ମଣ୍ଡଳୀ ହେଉ, ସେଥିରେ କିଛି ଯାଏ ଆସେ ନାହିଁ। ସେ ଜଣେ ମହାନ ଖୁବ୍ ଭଲ ବକ୍ତା ହୁଅନ୍ତୁ କିଏ ବା ଏପରି ଜଣେ ପୁରୁଷ ହୁଅନ୍ତୁ ଯିଏକି ବଡ଼ କଷ୍ଟରେ ତାଙ୍କର କ ଖ ଗ ପ୍ରଭୃତି ଜାଣିଥାନ୍ତି, ସେଥିରେ କିଛି ଯାଏ ଆସେ ନାହିଁ। ଏହା ତ ସେ ବାର୍ତ୍ତା ଉପରେ ନିର୍ଭର କରେ ଯାହାକି ସେ ନେଇକରି ଆସନ୍ତି, ଯେ ତା ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ପ୍ରେରିତ ଅଟେ କି ନୁହେଁ, କିଏ ବା ତା ମାନବୀୟ ପ୍ରେରଣାର ବୌଦ୍ଧିକ କଳ୍ପନା ଦ୍ୱାରା ପ୍ରେରିତ ଅଟେ। ଜଣେ ଖୁବ୍ ଭଲ ସୁବକ୍ତା ହୋଇଥିବା ହେତୁ କେତେକ ଲୋକେ ଅନୁପ୍ରାଣିତ ହୋଇଥାଇ ପାରନ୍ତି, ତାହା ଏହାକୁ ସଠିକ୍ କରି ଗଢେ ନାହିଁ। ବେଳେବେଳେ ସେମାନେ ଏଇଥିପାଇଁ ଅନୁପ୍ରାଣିତ ହୋଇଥାନ୍ତି ଯେହେତୁ ସେ ବ୍ୟକ୍ତି ଜଣକ ଏତେ ଅଧିକ ପ୍ରଶିକ୍ଷିତ ହୋଇଥାନ୍ତି ଯେ ସେ ନିଜର କଥାକୁ ଭଲ ଭାବରେ ଉପସ୍ଥାପିତ କରିପାରନ୍ତି। ତାର ଅର୍ଥ ଏହା ନୁହେଁ ଯେ ତା ପରମେଶ୍ୱରଙ୍କ ଆଡୁ ଅଟେ। ବୁଝିଲେ, ଏହା ତ କେବଳ ପରମେଶ୍ୱରଙ୍କ ସଦାକାଳ ନିମନ୍ତେ ଅନନ୍ତ ଆଶିଷିତ ବାକ୍ୟ ଦ୍ୱାରା ହିଁ ଅଟେ ଯେ ଆମେମାନେ ପ୍ରେରଣାକୁ ପାଇପାରୁ, ଆଉ ତାହା ପବିତ୍ରାତ୍ମାଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ। ବିଶ୍ୱାସ ଦ୍ୱାରା ଆମେ ଏହାକୁ ଗ୍ରହଣ କରିଥାଉ। ବର୍ତ୍ତମାନ ଆମେମାନେ ମୂଷା ଓ ତାହାଙ୍କର ଜୀବନର ଏହି ମହାନ ସମୟ ବିଷୟରେ ଚିନ୍ତା କରିବା, ଆଉ ଆମେମାନେ ତାହାଙ୍କର ଜନ୍ମ ବୃତ୍ତାନ୍ତରୁ ପାଠ କରୁ ଯେ ପରମେଶ୍ୱର କିପରି ଭାବରେ ତାହାର ତତ୍ତ୍ୱ ନେଇଥିଲେ। ମାତ୍ର ମୂଷାଙ୍କ ଜୀବନରେ ଏପରି ଏକ ସମୟ ଆସିଲା ଯେଉଁଠାରେ କି ଏକ ମନୋନୟନର ସମୟ ରହିବାକୁ ଥିଲା। ଯଦି ଆମେମାନେ ସଠିକ୍ ଭାବେ ପାଠ କରୁ ତାହେଲେ ଆମେମାନେ ପାଉ ଯେ ସେ ଫାରୋଙ୍କର କନ୍ୟାର ପୁତ୍ର ଥିଲେ ଓ ସିଂହାସନର ଉତ୍ତରାଧିକାରୀ ଥିଲେ ଓ ମିସରର ପରବର୍ତ୍ତୀ ଫାରୋ ହୋଇଥାନ୍ତି। ଏଣୁ ସେ ବୟସପ୍ରାପ୍ତ ଓ ଦାୟିତ୍ୱବାନ ହୋଇସାରିବା ପରେ ଯେତେବେଳେ ସେ ସର୍ବତ୍ର ତାଙ୍କର ଚାରିଆଡ଼େ ଦୃଷ୍ଟିପାତ କରନ୍ତେ, ସେ ଲକ୍ଷ୍ୟ କଲେ
ଆଉ ସେଠାରେ ମାଟି କାଦୁଅ ଗାଡ଼ା ଭିତରେ କାମ କରୁଥିବାର ସେହି ଦାସମାନେ ରହିଥିଲେ ଆଉ ମୋସା ଯେତେବେଳେ ସେ ରାଜାପ୍ରସାଦର ଝରକମାନ ଦେଇ ସେ ସମାନ ଦାସମାନଙ୍କୁ ଦେଖୁଥିଲେ ଯେଉଁମାନଙ୍କୁ କି ଫାରୋ ମଧ୍ୟ ଦେଖୁଥିଲେ ମାତ୍ର ସେଠାରେ ଦୁହିଁଙ୍କର ଦେଖିବାରେ କି ଏକ ପାର୍ଥକ୍ୟ ରହିଥିଲା ଆଜି ସକାଳରେ ମୁଁ ସେହି ବିଚାରକୁ ଅଳ୍ପ କେତେକ ମିନିଟ୍ ପାଇଁ ଭିତ୍ତିମୂଳକ ଧ୍ୟାନ ନିମନ୍ତେ ନେବାକୁ ଚାହିଁବି ଆଉ ଏହିପରି ହେଉ ଯେ ସ୍ୱର୍ଗର ପରମେଶ୍ୱର ଏଠାରେ ପ୍ରତ୍ୟେକଙ୍କ ହୃଦୟ ଭିତରେ ତାହାକୁ ଘର କରିଦିଅନ୍ତୁ ଏହା ତ ଆପଣ କିପରି ଭାବରେ କୌଣସି ବିଷୟ ପ୍ରତି ଦୃଷ୍ଟିପାତ କରିଥାନ୍ତି ଏହା ହିଁ ସେହି ପାର୍ଥକ୍ୟକୁ ଆଣିଥାଏ ଜନ୍ ସ୍ପ୍ରୋଲ୍ ନାମରେ ସେହି ମହାନ ପ୍ରଚାରକ ଜଣ ଯିଏକି ଭାଇ ବୋସ୍ୱତ୍ଙ୍କ ସେବା କାର୍ଯ୍ୟ ଦ୍ୱାରା ମନ ପରିବର୍ତ୍ତନ କରିଥିଲେ ଯାହାଙ୍କୁ ଆପଣମାନଙ୍କ ମଧ୍ୟରୁ ଅନେକଙ୍କୁ ସ୍ମରଣ ଥିବ ଯେ ଅନେକ ବର୍ଷ ପୂର୍ବେ ସେ ଓଲ୍ଡ ଗ୍ଲୋରି ବାର୍ନ ମଣ୍ଡଳୀର ଥିଲେ ସେ କହୁଥିଲେ ଥରେ ତାହାଙ୍କର ପ୍ରିୟତମା ସଙ୍ଗୀ ଏବଂ ସ୍ତ୍ରୀଙ୍କର ମୃତ୍ୟୁ ପୂର୍ବରୁ ସେ ଗୋଟିଏ ଯାତ୍ରା କରୁଥିଲେ ସେମାନେ ଫ୍ରାନ୍ସ ଦେଶର ଲୋରେନ୍ ପ୍ରଦେଶର ଲା ସାଲ୍ ନାମକ ସ୍ଥାନରେ ଥିଲେ ଆଉ ମୁଁ ସେହି ସମାନ ସ୍ଥାନକୁ ଯାତ୍ରା କରିବାର ସୌଭାଗ୍ୟ ପାଇଥିଲି ଆଉ ପଥ ପ୍ରଦର୍ଶକ ସେମାନଙ୍କୁ ବଗିଚା ଗୁଡ଼ିକ ମଧ୍ୟ ଦେଇ ନେଇଯାଉଥିଲେ ଓ ସେମାନଙ୍କୁ ବିଭିନ୍ନ ବିଷୟ ସବୁ ଦେଖାଉଥିଲେ ଓ ସେମାନେ ଯାଇ ପ୍ରଭୁ ଯୀଶୁଙ୍କର ତୁଷାର୍ପଣ ବିଷୟ ଏକ ଗୋଟିଏ ନିଶ୍ଚିତ ମୂର୍ତ୍ତି ପାଖକୁ ଆସିଲେ ଆଉ ଶ୍ରୀମାନ ସ୍ପ୍ରୋଲ ଦୂରରୁ ଛିଡ଼ା ହୋଇ ସେ ଓ ତାହାଙ୍କର ସ୍ତ୍ରୀ ତାହାଙ୍କୁ ଅନାଇଥିଲେ ଓ ସେମାନଙ୍କର ହୃଦୟରେ ସେ ଶିଳ୍ପକାରକୁ ସମାଲୋଚନା କରୁଥିଲେ ଯେ ସେହି ଶିଳ୍ପକାର ବା ମୂର୍ତ୍ତିକାରର ମସ୍ତିଷ୍କରେ କଣ ରହିଥିବ ଯେତେବେଳେ ସେ ଏହାକୁ ଗୋଟିଏ ପଥରରୁ ଖୋଦି ନିର୍ମାଣ କରୁଥିଲା ଯେ ପ୍ରଭୁ ଯୀଶୁଙ୍କର ଦୁଃଖ ଭୋଗ ଓ ପ୍ରେମ ଏବଂ ଦୟାକୁ ସେ ଏତେ ଭୟାନକ ଦିଶୁଥିବା ବିଷୟ ଦ୍ୱାରା ପ୍ରଦର୍ଶିତ କରିଥିଲା ଆଉ ତାହା ସବୁ କିପରି ଭାବରେ ଯେ କୁଗଠିତ ଓ ଏଆଡ଼େ ସେଆଡ଼େ କଟାଯାଇଥିବା ପରି ଦିଶୁଥିଲା ଆଉ ପଥ ପ୍ରଦର୍ଶକ ଜଣ ଶ୍ରୀମାନ ସ୍ପ୍ରୋଲ ନିକଟକୁ ଆସିଲେ ଓ ସେ କହିଲେ ମହାଶୟ ମୁଁ ଅନୁମାନ କରୁଛି ଯେ ଆପଣ ପ୍ରଭୁ ଯୀଶୁଙ୍କର ଏହି ମୂର୍ତ୍ତିଟିକୁ ସମାଲୋଚନା କରୁଛନ୍ତି ଆଉ ସେ ଉତ୍ତର ଦେଲେ ହଁ ମୁଁ କରୁଅଛି ଏଣୁ ସେ କହିଲେ ମୁଁ ଟିକେ ବି ଆଶ୍ଚର୍ଯ୍ୟଚକିତ ନୁହେଁ କାରଣ ଅଧିକାଂଶ ଲୋକେ ଯେଉଁମାନେ କି ଏହାକୁ ଦେଖନ୍ତି ପ୍ରଥମେ ସେମାନେ ଏହାକୁ ସମାଲୋଚନା ହିଁ କରିଥାନ୍ତି ଆଉ ଶ୍ରୀମାନ ସ୍ପ୍ରୋଲ କହିଲେ କାହିଁକି ମୁଁ ତ ଏପରି ଏକ ବିଷୟକୁ ଅନାଇବା ଦ୍ୱାରା କୌଣସି ଦୟା କିଏ ବା କୌଣସି ପ୍ରେରଣାକୁ ଦେଖିପାରୁନାହିଁ ଏଣୁ ମୁଁ ଆଶ୍ଚର୍ଯ୍ୟ କରୁଅଛି ଯେ ସେହି ମୂର୍ତ୍ତିକାର ଏହାକୁ ସର୍ବତ୍ର ଏପରି ଭାବରେ କାହିଁକି ନିର୍ମାଣ କଲେ ଆଉ ସେହି ମୂର୍ତ୍ତିକାର ପଥ ପ୍ରଦର୍ଶକ ଜଣ କହିଲେ ଶ୍ରୀମାନ ସ୍ପ୍ରୋଲ ଏହି ମୂର୍ତ୍ତିଟି ସବୁ ଠିକ ଅଛି ଆଉ ସେହି ମୂର୍ତ୍ତିକାରର ମସ୍ତିଷ୍କରେ ମଧ୍ୟ ସଠିକ ବିଷୟ ରହିଥିଲା ମାତ୍ର ସମସ୍ୟାଟି ଯେଉଁଠାରେ ଅଛି ତାହା ହେଲା ଆପଣଙ୍କ ସହିତ ଏହା ତ ଆପଣଙ୍କର ଦେଖିବାର ଭାବ ଅଟେ ଯେଉଁ ଭାବେ ଆପଣ ଏହାକୁ ଦେଖନ୍ତି ଆଉ ସେ ତାଙ୍କୁ ଓ ତାଙ୍କର ସ୍ତ୍ରୀଙ୍କ ହାତକୁ ଧରିଲେ ଓ ସେମାନଙ୍କୁ ଉକ୍ତ କୁଶର ପାଦଦେଶରେ ଥିବା ଗୋଟିଏ ବେଦୀ ଆଡ଼କୁ କଢ଼େଇ ନେଲେ ଆଉ ସେ କହିଲେ ତେବେ ଶ୍ରୀମାନ ସ୍ପ୍ରୋଲ ବର୍ତ୍ତମାନ ଉପରକୁ ଦେଖନ୍ତୁ ଆଉ ଯେତେବେଳେ ସେ ଉପରକୁ ଅନାଇଲେ ସେ କହିଲେ ଯେ ତାହାଙ୍କର ହୃଦୟ ବିଦୀର୍ଣ୍ଣ ହୋଇଯିବା ପରି ହେଲା ତାହା କି ଏକ ପାର୍ଥକ୍ୟ ଥିଲା ଯେ ସେଠାରେ ଛିଡ଼ା ହେବା ଓ ତାହାକୁ ସେପରି ଭାବରେ ଦେଖିବା ପୁଣି ତଳକୁ ଯାଇ ତାହାକୁ ସେହିପରି ଭାବରେ ଅନାଇବା ଯେପରି ଭାବରେ କି ତାହାକୁ ଦେଖାଯିବା ନିମନ୍ତେ ନିର୍ମାଣ କରାଯାଇଥିଲା ଆଉ ଏହିପରି ଭାବରେ ହିଁ ତ ପରମେଶ୍ୱର ଅଟନ୍ତି ଏହିପରି ଭାବରେ ହିଁ ତ ବିଶ୍ୱାସ ଅଟେ ଏହା ତ ଆପଣଙ୍କର ଦେଖିବାର ଭାବ ଉପରେ ନିର୍ଭର କରେ ଯଦି ଆପଣ ଏହାକୁ କୌଣସି ପ୍ରକାର ଏକ ଐତିହାସିକ ବାଇବଲ ରୂପେ ଦେଖନ୍ତି ଏପରି କିଛି ବିଷୟ ଭାବରେ ଯାହାକି ବିଗତ ଦିନରେ କିଛି ଗୋଟାଏ ଥିଲା ତାହେଲେ ଆପଣ କଦାପି ବାଇବଲର ବାସ୍ତବିକ ବିଷୟ ଲାଭ କରିପାରିବେ ନାହିଁ ଆପଣଙ୍କୁ ତ ନିଜର ଆଣ୍ଠୁ ଭାଙ୍ଗି ଆସିବାକୁ ଅଛି ଓ ଏହି ବାଇବଲର ଆଜ୍ଞା ଗୁଡ଼ିକୁ ମାନିବାକୁ ଅଛି ଏବଂ ଏହାକୁ ପବିତ୍ରାତ୍ମାର ଚକ୍ଷୁ ଦେଇ ଦେଖିବାକୁ ଅଛି ମୁଁ ଏହି ସକାଳରେ ଏହି ଶ୍ରୋତାବୃନ୍ଦଙ୍କୁ ପଚାରିବି ଏକ ଐତିହାସିକ ପରମେଶ୍ୱର ଦ୍ୱାରା ଆଜି ଆମର କି ଲାଭ ହେବ ଯଦି ସେ ସେହି ସମାନ ପରମେଶ୍ୱର ନୁହନ୍ତି ସେହି ପରମେଶ୍ୱରଙ୍କ ଦ୍ୱାରା କି ଲାଭ ହେବ ଯିଏକି ମୋସାଙ୍କୁ ନେଇଥିଲେ ଓ ତାହାଙ୍କ ଦେଇ ସେହି ଆଶ୍ଚର୍ଯ୍ୟ କର୍ମମାନ ସାଧନ କରିଥିଲେ ଯାହା ସବୁ ମୋସା କରିଥିଲେ ସେହିପରି ଏକ ପରମେଶ୍ୱରଙ୍କ ବିଷୟରେ ପାଠ କରିବା ଆମକୁ କି ଲାଭ ଦେବ ଯଦି ଆଜି ସେ ସେହି ସମାନ ପରମେଶ୍ୱର ନୁହନ୍ତି ସେହି ପରମେଶ୍ୱରଙ୍କର କି ଲାଭ ଯିଏକି ଏବ୍ରିୟ ବାଳକମାନଙ୍କୁ ଅଗ୍ନିକୁଣ୍ଡରୁ ଉଦ୍ଧାର କରିପାରିଥିଲେ ଯଦି ସେ ଆଜି ସେହି ସମାନ ପରମେଶ୍ୱର ନୁହନ୍ତି, ସେହି ପରମେଶ୍ୱରଙ୍କର କି ଲାଭ ଯିଏକି ବିଗତ ଦିନରେ ଭୁଲ ଓ ଠିକ୍ର ବିଚାର କରିଥିଲେ ଏବଂ ଭୁଲକୁ ଶାସ୍ତି ଓ ଠିକ୍କୁ ଆଶୀର୍ବାଦ କରିଥିଲେ? ଯଦି ସେ ଆଜି ସେହି ସମାନ ପରମେଶ୍ୱର ନୁହନ୍ତି, ଆମେମାନେ ମଣ୍ଡଳୀକୁ କାହିଁକି ଯାଇଥାଉ? ଆମେମାନେ ତାହେଲେ ଜଗତର ସବୁ ବିଷୟଠାରୁ କାହିଁକି କ୍ଷାନ୍ତ ହୋଇଥାଉ? ଯଦି ସେ ସେହି ସମାନ ନ୍ୟାୟ ବିଚାରର ପୁଣି ସେ ସମାନ ମତ ପୋଷଣ କରୁଥିବାର ପରମେଶ୍ୱର ନୁହନ୍ତି ଯାହାକି ସେ ସର୍ବଦା ରହି ଆସିଥିଲେ, ତାହା ସେହି ପରମେଶ୍ୱର ନିମନ୍ତେ କି ଲାଭ ହେବ ଯିଏକି ଅତିଶୟ ଜ୍ୱରରେ ଥିବା ଜଣେ ସ୍ତ୍ରୀ ଲୋକଙ୍କୁ ସ୍ପର୍ଶ କରିପାରିଥିଲେ ଓ ସେହି ଜ୍ୱର ବନ୍ଦ ହୋଇଯାଇଥିଲା? ଯଦି ସେ ଆଜି ସେହି ସମାନ ପରମେଶ୍ୱର ନୁହନ୍ତି, ଏହା ସେହି ପରମେଶ୍ୱରଙ୍କୁ ସେବା କରିବା କି ଲାଭ ହେବ ଯିଏକି ଚାରିଦିନ ମୃତ ହୋଇଯାଇଥିବା ତାଙ୍କର ବନ୍ଧୁଙ୍କୁ କବରରୁ ଡାକି ପାରିଥିଲେ? ଯଦି ସେ ଆଜି ସେହି ସମାନ ପରମେଶ୍ୱର ନୁହନ୍ତି, ବିଶ୍ୱାସ ଦ୍ୱାରା ଆମେ ଏହା ବିଶ୍ୱାସ କରୁ ଯେ କୌଣସି ଏକ ମହିମାମୟ ଦିନରେ ସେ ଆମମାନଙ୍କୁ ପୃଥିବୀରୁ ଡାକ ପକାଇବେ, ଯଦିଓ ଆମେ ପୁନର୍ବାର ଗୋଟିଏ ଚାମଚ ଭରା ପାଉଁଶ ଗୁଣ୍ଡ ହୋଇଯାଇଥିବା। ଆମେ ତାହା କିପରି ପ୍ରମାଣ କରୁ? ଆମେ ତାହା ପ୍ରମାଣ କରୁନାହୁଁ, ଆମେ ତ ତାହା ବିଶ୍ୱାସ କରୁ। ଆମମାନଙ୍କୁ କିଛି ହେଲେ ପ୍ରମାଣ କରିବାକୁ କୁହାଯାଇ ନାହିଁ, ଆମମାନଙ୍କୁ ତ ତାହା ବିଶ୍ୱାସ କରିବା ପାଇଁ କୁହାଯାଇଅଛି। ବିଶ୍ୱାସ ଦ୍ୱାରା ମୂଷା ଅମୁକ ଓ ଅମୁକ କରିଥିଲେ, ଆଉ ଯେତେବେଳେ ମୂଷା ଜଣେ ଯୁବା ଲୋକ ଭାବରେ ରାଜା ପ୍ରସାଦରେ ଝରକା ଦେଇ ସେହି ଦାସମାନଙ୍କୁ ଦେଖିଲେ, ସେ ସେହି ସମାନ ମଇଳା ଅପରିଷ୍କାର କାଦୁଅରେ ଦଳାଚକଟା ହୋଇଥିବା ଦାସମାନଙ୍କୁ ଦେଖିଲେ ଯାହାକି ଫାରୋ ଦେଖିଥିଲେ। ଆଉ ଯେତେବେଳେ ଫାରୋ ସେମାନଙ୍କୁ ଦୃଷ୍ଟିପାତ କଲେ ଓ ମିଶ୍ରମାନେ ସେମାନଙ୍କୁ ଦୃଷ୍ଟିପାତ କଲେ, ସେମାନେ ଆଉ କିଛି ନୁହଁ ବରଂ ଦାସମାନଙ୍କର ଏକ ସମୂହ ଥିଲେ। ସେମାନେ ସବୁବେଳେ କେବଳ ସେତିକି ପାଇଁ ହିଁ ଉତ୍ତମ ଥିଲେ, କେବଳ ମାଟି କାଦୁଅ ଚକଟିବାର ମନୁଷ୍ୟ ଭାବରେ। ଯେଉଁମାନେ କି ଫାରୋ ନିର୍ମାଣ କରୁଥିବା ନଗରମାନଙ୍କର ଲାଭ ହେତୁ ମାଟି ଇଟା ନିର୍ମାଣ କରୁଥିଲେ, ଏହି ପ୍ରକାରେ ହିଁ ମିଶରୀୟମାନେ ଓ ଫାରୋ ସେହି ଦାସମାନଙ୍କ ପ୍ରତି ଦୃଷ୍ଟିପାତ କରୁଥିଲେ। ମାତ୍ର ମୂଷା ଯେତେବେଳେ ସେ ସେମାନଙ୍କୁ ଦେଖିଲେ, ଏହା ତ ଏକ ଭିନ୍ନ ଦେଖିବାର ବିଷୟ ଥିଲା ଯାହାକି ମୂଷା ଦେଖିଥିଲେ। ଯେତେବେଳେ ସେ ଝରକା ଦେଇ ଯାଉଥିବା ସମୟରେ ସେମାନଙ୍କର ମୁଖମଣ୍ଡଳରେ ବଡ଼ ବଡ଼ ଖାଲ ପଡ଼ିଥିବାର ଦେଖିଲେ, ସେମାନଙ୍କର ଗାଲରୁ ଲୁହ ଝରୁଥିବାର ଦେଖିଲେ, ସେମାନଙ୍କର ଭାଙ୍ଗି ଯାଉଥିବାର ଶରୀର ଗୁଡ଼ିକୁ ଦେଖିଲେ, ସେ ସେମାନଙ୍କୁ ପରମେଶ୍ୱରଙ୍କ ଲୋକ ଭାବରେ ଦେଖିଥିଲେ। ସେ ସେମାନଙ୍କୁ ଦାସ ଭାବରେ ଦେଖିଲେ ନାହିଁ, ସେ ତ ସେମାନଙ୍କୁ ପରମେଶ୍ୱରଙ୍କ ମନୋନୀତ ଲୋକ ଭାବରେ ଦେଖିଥିଲେ। ଆଉ ଯେତେବେଳେ ମୁଁ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ପୁଣି ଗୋଟିଏ ରାଷ୍ଟ୍ରରୁ ଅନ୍ୟ ରାଷ୍ଟ୍ରକୁ ପ୍ରଚାର କରିବା ପାଇଁ ଯାଇଥାଏ, ଯେଉଁ ସମୟରୁ ମୁଁ ଏହି ସାନ ଆରାଧନାଳୟର ଦ୍ୱାର ଦେଶକୁ ଛାଡ଼ି ଯାଇଅଛି, ଯାହାକି ଗୋଟିଏ ଆନ୍ତଃନାମଧାରୀ ସଂସ୍ଥାର ଅନୁଷ୍ଠାନଟିଏ ଅଟେ, ଯେଉଁଠାରେ କି ପ୍ରେମ ଛଡ଼ା ଆଉ ଅନ୍ୟ କୌଣସି ବ୍ୟବସ୍ଥା ନାହିଁ, ବାଇବେଲ ଛଡ଼ା ଅନ୍ୟ କୌଣସି ପୁସ୍ତକ ନାହିଁ, ପୁଣି ଖ୍ରୀଷ୍ଟ ଛଡ଼ା ଅନ୍ୟ କୌଣସି ମତ ନାହିଁ। ମୁଁ ଚେଷ୍ଟା କରିଅଛି ଯେ ପରମେଶ୍ୱରଙ୍କ ଲୋକମାନଙ୍କୁ ଓ ଅସ୍ୱୀକୃତ ଲୋକମାନଙ୍କୁ ପରମେଶ୍ୱରଙ୍କ ନିର୍ବାଚିତ ଓ ମନୋନୀତ ଲୋକମାନଙ୍କ ରୂପରେ ଦେଖିବା। ମୁଁ ସେମାନଙ୍କୁ ପଚାରେ ନାହିଁ ଯେ ସେମାନେ ବ୍ରାହ୍ମଣ ଟାବର୍ନେକଲ ସହିତ ସମ୍ବନ୍ଧିତ କି ନୁହେଁ। ମୁଁ ସେମାନଙ୍କୁ ପଚାରେ ନାହିଁ ଯେ ସେମାନେ ମେଥଡିଷ୍ଟ ଅଟନ୍ତି କି, ଅବା ସେମାନେ ପ୍ରେସବିଟେରିଆନ ଅଟନ୍ତି କି, ଅବା ସେମାନେ ପେଣ୍ଟିକୋଷ୍ଟାଲ ଅଟନ୍ତି କି, ଅଥବା ନାଜରିନ କି ପିଲଗ୍ରିମେଜ ହୋଲିନେସର ଅଟନ୍ତି। ମୁଁ ତ କେବଳ ସେମାନଙ୍କୁ ପରମେଶ୍ୱରଙ୍କ ଲୋକ ଭାବରେ ଦେଖିବାକୁ ଚାହିଁଥାଏ, ଆଉ ସେମାନଙ୍କର କ୍ରିୟାକଳାପ ଗୁଡ଼ିକୁ ଓ ସେମାନଙ୍କର କର୍ମ ଗୁଡ଼ିକୁ ଦେଖେ ଯେ ସେମାନେ ସଦାପ୍ରଭୁ ପରମେଶ୍ୱରଙ୍କ ଦାସମାନେ ଅଟନ୍ତି। ଆଉ ମୋର ହୃଦୟ ସେମାନଙ୍କ ସହିତ ସହଭାଗିତା କରିବାକୁ ଇଚ୍ଛା କରେ, ଏଥିରେ ଯାଏ ଆସେ ନାହିଁ ଯେ ସେମାନଙ୍କର କେଉଁ ଛାପ ବା ନାମ ଅଛି। ମୁଁ ତ କେବଳ ସେମାନଙ୍କ ସହିତ ସହଭାଗିତା କରିବା ନିମନ୍ତେ ଇଚ୍ଛା କରେ। ମୁଁ ସେମାନଙ୍କୁ ପ୍ରେମ କରେ କାରଣ ମୁଁ ଜାଣେ ଯେ ସେମାନେ ପରମେଶ୍ୱରଙ୍କ ଲୋକ ଅଟନ୍ତି। ଯେତେବେଳେ ମୁଁ ଜଣେ ସ୍ତ୍ରୀ ଲୋକକୁ ରାସ୍ତାରେ ଚାଲି ଆସୁଥିବାର ଦେଖେ, ଯିଏକି ଏକ ଲମ୍ବା ସ୍କର୍ଟ ପୋଷାକ ପିନ୍ଧିଥାଏ ଓ ତାର କେଶକୁ ସୁନ୍ଦର ଭାବେ ବିନ୍ଧି ପଛରେ କରିଥାଏ ଓ ଗୋଟିଏ ଉତ୍ତମ ଦିଶୁଥିବା ବସ୍ତ୍ରଟିଏ ପିନ୍ଧିଥାଏ, ପୁଣି ମୁଁ ଆଉ ଜଣେ ଯୁବା ସ୍ତ୍ରୀ ଲୋକକୁ ଦେଖେ, ହୋଇପାରେ ଯେ ସମାନ ବୟସର ହୋଇଥିବେ, ଆଉ ସେ ଏକ ଛୋଟ ଅର୍ଦ୍ଧ ପ୍ୟାଣ୍ଟ ପୋଷାକଟି ପିନ୍ଧିଥାନ୍ତି, ହୋଇପାରେ ଯେ ଦେଖିବାରେ ଏହି ସ୍ତ୍ରୀ ଲୋକଟି ଲମ୍ବା କେଶ ରଖିଥିବା ସ୍ତ୍ରୀ ଲୋକ ଅପେକ୍ଷା ଦୁଇ ଗୁଣ ସୁନ୍ଦର ଦିଶୁଥିବ, ଯାହାକି ଜଗତର ଦେଖିବାର ଅନୁସାରେ ଅଟେ। ମାତ୍ର ମୁଁ ତ ମୋର ପକ୍ଷ ସେହି ଝିଅ ସହିତ ନେବି ଯିଏକି ଗୋଟିଏ ଖ୍ରୀଷ୍ଟିଆନ ପରି ବସ୍ତ୍ର ପିନ୍ଧିଅଛି। ଯଦ୍ୟପି ସେମାନେ ତାହା ଉପରେ ହସୁଥିବେ ଓ ତାହାକୁ ଗୋଟିଏ ପାଗଳ ବୋଲି ଡାକୁଥିବେ, ତଥାପି ମୁଁ ମୋର ପକ୍ଷ ତାହା ସହିତ ନେବି। ହୋଇପାରେ ଯେ ଆକୃତିଗତ ବୈଶିଷ୍ଟ୍ୟତାରେ ସେ ଅନ୍ୟ ଝିଅ ପରି ସେତେ ସୁନ୍ଦର ନ ଦିଶୁଥାଇପାରେ, ମାତ୍ର ସେ କିଛି ଗୋଟାଏ ବିଷୟ ଦେଖିଥାଏ। ବିଶ୍ୱାସ ଦ୍ୱାରା ସେ ତାହାଙ୍କୁ ଦେଖେ ଯିଏକି ଅଦୃଶ୍ୟ ଅଟନ୍ତି, ଯିଏକି ତାର ଜୀବନକୁ ମାର୍ଗଦର୍ଶନ କରୁଥାନ୍ତି। ଯେତେବେଳେ ମୁଁ ସେହି ପୁରୁଷଙ୍କୁ ତାଙ୍କର କାର୍ଯ୍ୟସ୍ଥଳରେ ଦେଖେ, ଯାହାଙ୍କୁ କି ଦିକନ ଅବା ପ୍ରଚାରକ ଅବା ଜଣେ ଧର୍ମପାଗଳ ବୋଲି କୁହାଯାଏ, ଯେହେତୁ ସେ ଧୂମ୍ରପାନ କରିବାକୁ ଓ ମଦ୍ୟପାନ କରିବାକୁ ଓ ଅନ୍ୟମାନେ ପସନ୍ଦ କରୁଥିବା ପରି ନୃତ୍ୟ ଗୀତକୁ ଯିବାକୁ ମନା କରିଦେଇଥାନ୍ତି, ଆଉ ତାହାଙ୍କୁ ଗୋଟେ ଧର୍ମପାଗଳ ବୋଲି ଡକାଯାଇଥାଏ, ମୋ ହୃଦୟ ସେତେବେଳେ ତାହାଙ୍କ ସପକ୍ଷରେ ଯାଇଥାଏ। ସେହି ମିଶ୍ର ମାଟିରେ ଥିବା ମୋର ଭାଇ ଅଟେ, ଯାହାଙ୍କୁ ଆଲିଙ୍ଗନ କରି ଏହା କହିବା ପାଇଁ ଆମର ହୃଦୟକୁ ପ୍ରବର୍ତ୍ତାଏ ଯେ ଭାଇ, ଆମେମାନେ ଏହି ଦେଶର ବିଦେଶୀ ଓ ପ୍ରବାସୀ ଅଟେ, ଆଉ ମୁଁ ତୁମ ସହିତ ସହଭାଗିତା କରିବା ପାଇଁ ଇଚ୍ଛା କରେ। ମୋଷାଙ୍କୁ ଏକ ମନୋନୟନ କରିବାକୁ ପଡିଥିଲା, ବିଶ୍ୱାସ ଦ୍ୱାରା ମନୋନୟନ। ଫାରଙ୍କ କନ୍ୟାର ପୁତ୍ର ହେବାର ସୁଯୋଗ ପାଇଁ କେତେ ଯୁବା ଲୋକମାନେ ଡେଇଁ ପଡିଥାନ୍ତେ, କେତେ ଯୁବା ଲୋକମାନେ ସେ ସୁଯୋଗ ପ୍ରତି ଝାମ୍ପି ପକାନ୍ତେ, ଯାହାକି ମୋଷାଙ୍କର ରହିଥିଲା ଯେ ସଂସାରର ସମସ୍ତ ସୁଖ ବିଳାସ ଓ ଚାକଚକ୍ୟତା ଉପଭୋଗ କରିଥାନ୍ତେ, ମିଶ୍ରର ରାଜା ହୋଇଥାନ୍ତେ ଓ ସମଗ୍ର ଜଗତ ତାହାଙ୍କର ପାଦ ତଳେ ରହିଥାନ୍ତା। କି ଏକ ମୂର୍ଖାମୀ ବିଷୟ ବୋଲି ତାହାଙ୍କ ଦିନର ଯୁବା ଲୋକମାନେ ନିଶ୍ଚିତରେ ଭାବିଥିବେ। ଯେତେବେଳେ କି ମୂଷା ପରମେଶ୍ୱରଙ୍କ ପୀଡିତ ଓ ଦୁଃଖ ଭୋଗ କରୁଥିବା ଲୋକମାନଙ୍କ ସହିତ ନିଜର ସ୍ଥାନ ନେବା ପାଇଁ ମନୋନୟନ କରିଥିଲେ, ସେ ସେହିପରି କାହିଁକି କଲେ? ବିଶ୍ୱାସ ଦ୍ୱାରା। ଯେତେବେଳେ ସେ ନିଜର ଚକ୍ଷୁକୁ ଉପରକୁ ଉଠାଇଲେ, ସେହି ଜଗତର ଚାକଚକ୍ୟତା ଠାରୁ ସୁଦୂରରେ ଆରପାରିକୁ ଦେଖିଲେ, ସେ ପାପର ସୁଖଭୋଗ ଠାରୁ ସୁଦୂର ଆରପାରିକୁ ଦେଖିଲେ, ଆଉ ବାଇବଲ ବ୍ୟକ୍ତ କରେ ଯେ ସେ ବିଶ୍ୱାସ ଦ୍ୱାରା ଯିଏ ଅଦୃଶ୍ୟ ଅଟନ୍ତି ତାହାଙ୍କୁ ଦର୍ଶନ କଲା ପରି ସୁସ୍ଥିର ରହିଲେ, ଓ ସେହି ବିଷୟକୁ ଖାତିର ନ କରି ଯେ କଣ ଘଟିବ, ସେ ସେହି ପରମେଶ୍ୱରଙ୍କୁ ସେବା କରିବାର ଏକ ମନୋନୟନ କଲେ। ଏହା ବଦଳି ଯାଇ ନାହିଁ। ଆମମାନଙ୍କ ମଧ୍ୟରୁ ଅନେକ ସେଠାକୁ ଯାଇପାରିଥାନ୍ତୁ, ଯାହାକୁ କି ଆମେ ଏକ ଅଧିକ ଉତ୍ତମ ଭବନ ବୋଲି କହିଥାଉ। ହୋଇପାରେ ଯେ ଆମେମାନେ ଏକ ଅଧିକ ଉତ୍ତମ ଉଚ୍ଚ ସ୍ଥାନରେ ବସିବାର ସୁଖ ଓ ସହଭାଗିତା ଉପଭୋଗ କରିପାରିଥାନ୍ତୁ। ଆମେ ଜଗତ ପରିକା ମଦ୍ୟପାନ କରିବାକୁ ଓ ଧୂମ୍ରପାନ କରିବାକୁ ଓ ସେମାନଙ୍କ ପରି ବସ୍ତ୍ର ପିନ୍ଧି କାର୍ଯ୍ୟକଳାପ କରିବାକୁ ଅଧିକ ଲୋକପ୍ରିୟ ହୋଇପାରିଥାନ୍ତୁ, ମାତ୍ର ମାମଲା କଣ ଅଟେ? ଆପଣମାନେ ନିଜର ଚକ୍ଷୁକୁ ଉପରକୁ ଉଠାଇ ଅଛନ୍ତି ଓ ବିଶ୍ୱାସ ଦ୍ୱାରା ତାହାଙ୍କୁ ଦେଖିଅଛନ୍ତି ଯିଏକି ଅଦୃଶ୍ୟ ଅଟନ୍ତି, ଏବଂ ଆଜିର ଦିନର ତୁଚ୍ଛ ଲୋକମାନଙ୍କ ସହିତ ଓ ତଥାକଥିତ ପବିତ୍ର ପାଗଳ କୁହାଯାଉଥିବା ଲୋକମାନଙ୍କ ସହିତ ନିଜର ପକ୍ଷ ନେଇଅଛନ୍ତି। ଯେହେତୁ ବିଶ୍ୱାସ ଦ୍ୱାରା ଆମେ ତାହାଙ୍କୁ ଦେଖିଅଛୁ ଯିଏକି ଅଦୃଶ୍ୟ ଅଟନ୍ତି, ପୁଣି ନିର୍ଯାତନାମାନ ଓ ଦୁଃଖ ପୀଡ଼ା ସହିବାକୁ ବାଛିଅଛୁ। ମୁଁ ଲୋକମାନଙ୍କୁ ଏହା କହିବି ନାହିଁ ଯେ ସେମାନେ ପୀଡିତ ହେବା ନିମନ୍ତେ ବାଛିବା ଉଚିତ। ମୁଁ ଏହା କୁହେ ନାହିଁ ଯେ ଆପଣମାନେ ଦୁଃଖ ଭୋଗ କରିବାଟା ବାଛିବା ଉଚିତ, ଏହା କରିବାଟା ତ ମାନବୀୟ ହେବ ନାହିଁ। ମାତ୍ର ଯଦି କର୍ତ୍ତବ୍ୟର ମାର୍ଗରେ ଦୁଃଖ ଭୋଗ ରହିଥାଏ, ତାହେଲେ ଆସୁ ଆମେ ଏହାକୁ ଗ୍ରହଣ କରିବା ଯେତେବେଳେ କି ଏହା ଆସେ। ମୁଁ ଏହା ଚାହେଁ ନାହିଁ ଯେ ଆପଣ ଏପରି କିଛି କରନ୍ତୁ ଯେଉଁଥିପାଇଁ କି କେହି ଆପଣଙ୍କୁ ପରିହାସ କରୁ। ମୁଁ ଏହା ଚାହିଁବି ନାହିଁ ଯେ ଆପଣ ଏପରି କିଛି ଭିନ୍ନ କଥା କୁହନ୍ତୁ, ଯଥା ମୁଁ ଏପରି ଗୋଟିଏ ମଣ୍ଡଳୀର ଅଟେ ଯାହାକି ଜଗତରେ ଅମୁକ ଅମୁକ ବିଷୟକୁ ବିଶ୍ୱାସ କରନ୍ତି ନାହିଁ, ତ ଏହିପରି ବିଷୟ ସବୁ, ଯଦ୍ୱାରା କି ଲୋକମାନେ କେବଳ ଆପଣଙ୍କୁ ପରିହାସ ହିଁ କରନ୍ତି। ଏହା ତ ଆପଣମାନେ ନିଜେ ତା ନିଜ ଉପରକୁ ଆଣୁଛନ୍ତି। ମୁଁ ଆପଣଙ୍କୁ ଏହା କହିବି ନାହିଁ ଯେ ଆପଣ ଏଠାରେ ବାହାରକୁ ବାହାରି ଯାଇ ତାହା କରୁଥାନ୍ତୁ ଓ ଏପରି କିଛି କରନ୍ତୁ ଯାହାକି ଚରମପନ୍ଥୀ ଅଟେ। ମୁଁ ଏହା ଚାହିଁବି ନାହିଁ ଯେ ଆପଣ ତାହା କରନ୍ତୁ ବୋଲି ଯଦ୍ୱାରା କି କେହି ଆପଣଙ୍କୁ କହେ ଯେ ଆପଣ ଜଣେ ଧର୍ମ ପାଗଳ ଅଟେ। ଆପଣ ତ ନିଜେ ତା ନିଜ ଉପରକୁ ନେଇ ଆସିଥାନ୍ତି, ମାତ୍ର ଯଦି ତା ପରମେଶ୍ୱରଙ୍କ ପ୍ରତି ଆପଣଙ୍କ କର୍ତ୍ତବ୍ୟର ମାର୍ଗରେ ରହିଥାଏ, ତେବେ ଜଗତ ଯାହା କହିବାକୁ ଚାହେଁ ତାହା ସେମାନେ କହୁଥାନ୍ତୁ। ଆପଣ ଜୀବନ ବ୍ୟତୀତ କରି ଚାଲନ୍ତୁ, ଆପଣ ଏକ ମନୋନୟନ କରି ନିଅନ୍ତୁ। ପ୍ରତ୍ୟେକ ପୁରୁଷ ଓ ସ୍ତ୍ରୀଙ୍କୁ ଏହା କରିବାକୁ ପଡିଥାଏ। କଣ ହୋଇଥାନ୍ତା ଯଦି ଫାର ତାହା ଦେଖିପାରିଥାନ୍ତେ ଯାହାକି ମୂଷା ଦେଖିଥିଲେ? ସେ ଲୋକମାନଙ୍କର ଦୁଃଖ ଭୋଗକୁ ଦେଖିଥିଲେ, ସେ ଜାଣିଥିଲେ ଯେ ତାହାର କି ମୂଲ୍ୟ ଦେବାକୁ ଅଛି। ମାତ୍ର ବିଶ୍ୱାସ ଦ୍ୱାରା ପାପର ସୁଖ ଭୋଗ କରିବା ଅପେକ୍ଷା ସେ ତାହାକୁ ହିଁ ବାଛିଲେ। ହୋଇପାରେ ଯେ ଏଠାରେ ସାନ ସାନ ଯୁବା ସ୍ତ୍ରୀ ଲୋକମାନେ ଅତି ସୁନ୍ଦରୀ ଯୁବତୀ ମହିଳା ରୂପରେ ବସିଥିବେ। ଜଗତ ଆପଣମାନଙ୍କୁ ଏହା କହିବାକୁ ଚାହିଁବ, ଅମୁକ ଅମୁକ କର, ତୁମେ ସୁନ୍ଦର ଅଟ, ତୁମର ଦେହଟି ଏତେ ସୁନ୍ଦର ସୁଗଠିତ ଅଟେ, ତୁମକୁ ତାହା ପ୍ରଦର୍ଶିତ କରିବା ଉଚିତ ଅଟେ। ମାତ୍ର ହେ ମୋର ଭଉଣୀ, ଆପଣ ନିଜର ଚକ୍ଷୁକୁ ଉପରକୁ ଉଠାନ୍ତୁ ଓ ତାହାଠାରୁ ଆରପାରି ସୁଦୂରରେ ତାହାଙ୍କୁ ଦେଖନ୍ତୁ, ଯିଏକି ଏହା କହିଛନ୍ତି, ଜଣେ ସ୍ତ୍ରୀ ଲୋକ ପାଇଁ ପୁରୁଷର ବସ୍ତ୍ର ପିନ୍ଧିବା ଘୃଣ୍ୟ ବିଷୟ ଅଟେ। ଯଦି ଆପଣଙ୍କର ସମାଜରେ ଥିବା ଲୋକମାନଙ୍କ ମଧ୍ୟରେ ପୁରୁଷମାନେ, ଯଦି ସ୍ତ୍ରୀ ଲୋକମାନେ ଯାହାଙ୍କ ସହିତ ଆପଣଙ୍କର ବନ୍ଧୁତ୍ୱ ଅଛି ଆପଣଙ୍କୁ ଏହା କୁହନ୍ତି, ସେ ଲମ୍ବା କେଶକୁ କାଟି ପକାଅ, ତାହା ତୁମକୁ ଶୀତଳତା ପ୍ରଦାନ କରିବ, ତାହା ତୁମକୁ ଏହା ତାହା ବା ଅନ୍ୟ କିଛି କରିଦେବ, ଅଥବା ତାହା ତୁମକୁ ଆହୁରି ଅଧିକ ଉତ୍ତମ କରିଦେବ, ଆପଣ ତାହା ପ୍ରତି କର୍ଣ୍ଣପାତ କରନ୍ତୁ ନାହିଁ। ଆପଣ ନିଜର ଚକ୍ଷୁ ଗୁଡ଼ିକୁ ଉପରକୁ ଉଠାନ୍ତୁ ଓ ବିଶ୍ୱାସ ଦ୍ୱାରା ତାହାଙ୍କୁ ଦେଖନ୍ତୁ, ଯିଏକି ଏହା କହିଥିଲେ, ସ୍ତ୍ରୀର କେଶ ତାହାର ଗୌରବ ଅଟେ ଓ ସେ ଏହାକୁ ନ କାଟୁ। ଯଦି ସେମାନେ କୁହନ୍ତି ଏହା ଲୋକପ୍ରିୟ କରିଦେବ, ଯଦି ଆପଣ ଟିକେ ସାମାଜିକ ମଦ୍ୟପାନ କରିବେ, ତେବେ ଆପଣ ନିଜର ଚାକିରି କ୍ଷେତ୍ରରେ ଅଥବା ଆପଣଙ୍କର ହାକିମ ମୁନିବ ସହିତ ଆହୁରି ଅଧିକ ଉଚ୍ଚ ସ୍ତରରେ ଛିଡ଼ା ହେବେ। ଯଦି ଆପଣ ଅନ୍ୟାନ୍ୟ ସ୍ତ୍ରୀ ଲୋକମାନଙ୍କ ପରି ଧୂମ୍ରପାନ କରିବେ, ତାହେଲେ ଆପଣ ନିଜର ପ୍ରତିବାସୀଙ୍କ ଗହଣରେ ଅଧିକ ଉଚ୍ଚତର ସାମାଜିକ ସ୍ତରରେ ଛିଡ଼ା ହେବେ। ବିଶ୍ୱାସ ଦ୍ୱାରା ଆପଣ ଚକ୍ଷୁକୁ ଉଠାନ୍ତୁ ଓ ତାହାଙ୍କୁ ଦେଖନ୍ତୁ, ଯିଏକି କହିଥିଲେ, ଏହି ଶରୀରକୁ ଅପବିତ୍ର କଲେ ମୁଁ ଏହାକୁ ବିନଷ୍ଟ କରିଦେବି। ବିଶ୍ୱାସ ଦ୍ୱାରା ଆମେ ସେହି ବିଷୟଗୁଡ଼ିକୁ ବିଶ୍ୱାସ କରୁ। ଏହା ତ ଏପରି କିଛି ବିଷୟ ନୁହେଁ ଯାହାକି ଆପଣ ଦେଖନ୍ତି, ଏହା ତ ଏପରି କିଛି ଅଟେ ଯାହାକି ଆପଣ ବିଶ୍ୱାସ କରନ୍ତି। ବିଶ୍ୱାସ ଦ୍ୱାରା ମୂଷା ତାହା କରିଥିଲେ, ଆଉ ଏହି ବିଶ୍ୱାସର ଚଲାପଥରେ ଏପରି ଏକ ସମୟ ଆସେ ଯେତେବେଳେ କି ମନୋନୟନର ଏକ ବିଷୟ କରିବାକୁ ପଡ଼ିଥାଏ। ଲୋଟ ସେହି ଦୁଃଖଜନକ ଭୁଲ କଲେ ଯାହାକି ଆମେମାନେ କରିଥାଉ। ଅଧିକାଂଶ ସମୟରେ ଆମେ ଆମର ନିଜର ଲାଭ ପାଇଁ ବିଷୟଗୁଡ଼ିକ ବାଛିଥାଉ। ଆମେ ଏପରି ବିଷୟମାନ ବାଛିଥାଉ ଯାହାକି ଅଧିକ ଉତ୍ତମ ହୋଇଥିବ। ବେଳେବେଳେ ମଣ୍ଡଳୀରେ ଯଦି ଗୋଟିଏ ଛୋଟ ବିବାଦ ଆସିଥାଏ ଓ କେହି ଜଣେ କୁହେ, ତେବେ ଦିକନ ଆଜ୍ଞା କିଏ ବା ପାଳକ ମହୋଦୟ ଏହି ପକ୍ଷରେ ଅଛନ୍ତି, ତାହା ପ୍ରତି ଅନାନ୍ତୁ ନାହିଁ, ତାହା ପ୍ରତି ଅନାନ୍ତୁ ଯାହାକି ଧାର୍ମିକ ଅଟେ। ସେ ବିବାଦର ବିଷୟକୁ ବାହାର କରିଦିଅନ୍ତୁ ଓ ସେହି ଦୁଇ ପକ୍ଷକୁ ଏକାଠି ଆଣନ୍ତୁ, ତାହା ଐଶ୍ୱରୀୟ ଅଟେ। ଗୋଟିଏ ମନୋନୟନ ବିଷୟ ଅଛି, ଆଉ ଆମେମାନେ ନିଜେ ନିଜର ପାଇଁ ମନୋନୟନ କରିଥାଉ। ଆମେମାନେ ଏପରି କିଛି ବିଷୟ ମନୋନୟନ କରିଥାଉ ଯାହାକି ଆମର ନିଜର ଲାଭ ପାଇଁ ଅଟେ। ମାତ୍ର ମୂଷା ଦୁଃଖ ଭୋଗ ଅଖ୍ୟାତି ବିଷୟକୁ ମନୋନୟନ କଲେ ଯେପରିକି ସେ ପରମେଶ୍ୱରଙ୍କ ଲୋକମାନଙ୍କ ସହିତ ଚାଲିପାରନ୍ତି। ବର୍ତ୍ତମାନ ଏହା ବିଷୟରେ ଚିନ୍ତା କରନ୍ତୁ, ଏହାକୁ ଧ୍ୟାନରେ ଶୁଣନ୍ତୁ। ପରମେଶ୍ୱରଙ୍କ ଲୋକମାନଙ୍କ ସହିତ ଦୁଃଖ ଭୋଗ କରିବାକୁ ସେ ପସନ୍ଦ କଲେ ଓ ତାହାକୁ ଶ୍ରେଷ୍ଠତର ଧନ ବୋଲି ମନେ କଲେ, କାରଣ ଯେ ଅଦୃଶ୍ୟ ତାହାଙ୍କୁ ଦର୍ଶନ କଲା ପରି ସୁସ୍ଥିର ରହିଲେ। ତେବେ ଲୋଟଙ୍କୁ ଥରେ ଗୋଟିଏ ମନୋନୟନ କରିବାକୁ ପଡ଼ିଥିଲା, ଆଉ ଏହା ହୋଇପାରେ ଯେ ଏହି ସକାଳରେ ଏଠାରେ ଏପରି ପୁରୁଷ ଓ ସ୍ତ୍ରୀ ଲୋକମାନେ ବସିଥିବେ ଯେଉଁମାନେ କି ଆପଣଙ୍କର ଅନ୍ତିମ ମନୋନୟନ କରିବେ। ଆପଣ ଆଜି ତାହା ରହିଛନ୍ତି ଯାହାକି ଆପଣ ଅଟନ୍ତି, କାରଣ ଅନେକ ବର୍ଷ ପୂର୍ବେ ଆପଣ ତାହା ହେବା ପାଇଁ ବାଛି ନେଇଥିଲେ ଯାହାକି ଆପଣ ବର୍ତ୍ତମାନ ଅଟନ୍ତି। ଆଉ ବର୍ତ୍ତମାନ ଆପଣ ଯାହା ବାଛନ୍ତି ତାହା ଏହା ନିର୍ଦ୍ଧାରିତ କରିବ ଯେ ଆପଣ ଆଜିଠାରୁ ନେଇ 5 ବର୍ଷ ପରେ କଣ ହେବାକୁ ଯାଉଛନ୍ତି। ଆଜିଠାରୁ 5 ବର୍ଷ ପରେ ଆପଣ ହୁଏତ ଜଣେ ମିଶନାରୀ ହୋଇପାରନ୍ତି। ଆଜିଠାରୁ 5 ବର୍ଷ ପରେ ହୁଏତ ଆପଣ ଜଣେ ସୁଖ୍ୟାତନାମା ଖ୍ରୀଷ୍ଟିଆନ ହୋଇପାରନ୍ତି, କି ଅବା ଆଜିଠାରୁ 5 ବର୍ଷ ପରେ ଆପଣ ହୁଏତ ନରକରେ ଥାଇପାରନ୍ତି, ଯେହେତୁ ଆପଣ ଭୁଲ ନିର୍ଣ୍ଣୟ ନେଇଥିଲେ। ଆଜିଠାରୁ 5 ବର୍ଷ ପରେ ହୋଇପାରେ ଯେ ଆପଣ ଗୋଟିଏ ମଦଶାଳାର ଲୋକମାନଙ୍କର ଛେପକୁ ସଫା କରୁଥାଇପାରନ୍ତି। ହୋଇପାରେ ଆଜିଠାରୁ 5 ବର୍ଷ ଉତ୍ତାରେ ଆପଣ ରାସ୍ତାରେ ଗୋଟିଏ ବେଶ୍ୟା ହୋଇପାରନ୍ତି, ଅଥବା ଏହା ହୋଇପାରେ ଯେ ଖ୍ରୀଷ୍ଟଙ୍କ ନିମନ୍ତେ ନେଇଥିବା ଆପଣଙ୍କର ମନୋନୟନ ହେତୁରୁ ଆପଣ ଏପରି ଜଣେ ପୁରୁଷ କିମ୍ବା ଏପରି ଜଣେ ସ୍ତ୍ରୀ ଲୋକ ହୋଇଥିବେ ଯିଏକି କୌଣସି ସମାଜ ପାଇଁ ଏକ ସମ୍ମାନର ବିଷୟ ଅଟେ। ହୋଇପାରେ ଆଜିଠାରୁ 5 ବର୍ଷ ଉତ୍ତାରେ ଆପଣ ମହିମାରେ ଥାଇପାରନ୍ତି, ଉର୍ଦ୍ଧାନ୍ତିକରଣରେ ଚାଲିଯାଇ ଥାଇପାରନ୍ତି, ଯେହେତୁ ଆପଣ ଆଜି ନିଜର ମନୋନୟନ କରିଥିଲେ। ମାତ୍ର ଆପଣଙ୍କୁ ତ ମନୋନୟନ କରିବାକୁ ଅଛି, ଆଉ ଆପଣ ଯାହା ଦେଖନ୍ତି ତାହା ପ୍ରତି ଦୃଷ୍ଟିପାତ କରନ୍ତୁ ନାହିଁ, ତାହାକୁ ମନୋନୟନ କରନ୍ତୁ ଯାହା ଆପଣ ବିଶ୍ୱାସ ଦ୍ୱାରା ଦେଖନ୍ତି। କେବଳ ତାହା ହିଁ ଗଣତିରେ ଆସିବ ଯାହାକି ଆପଣ ବିଶ୍ୱାସ ଦ୍ୱାରା ମନୋନୟନ କରନ୍ତି। ଲୋଟ ଯେତେବେଳେ କି ତାହାଙ୍କୁ ଏକ ମନୋନୟନ କରିବାକୁ ପଡ଼ିଥିଲା, ଅବ୍ରାହ୍ମ ଲୋଟଙ୍କୁ ତାର ମନୋନୟନ କରିଥିବା ବିଷୟକୁ ଦେଲେ, ଆଉ ପରମେଶ୍ୱର ଆପଣଙ୍କୁ ଆପଣଙ୍କର ମନୋନୟନ କରିଥିବା ବିଷୟକୁ ପ୍ରଦାନ କରନ୍ତି। ଆଜି ଏହି ଦିନରେ ତୁମେ ମନୋନୀତ କର ଯେ ତୁମେ କାହାର ସେବା କରିବ। ଏଦନ ଉଦ୍ୟାନରେ ସେଠାରେ ଗୋଟିଏ ସତ୍ ଜ୍ଞାନଦାୟକର ବୃକ୍ଷ ଥିଲା ଓ ଗୋଟିଏ ଜୀବନର ବୃକ୍ଷ ଥିଲା। ମନୁଷ୍ୟକୁ ଏହା ଅଧିକାର ଦିଆଯାଇଥିଲା ଯେ ସେ ଦୁଇ ମଧ୍ୟରୁ ଯାହା ତାହାର ଇଚ୍ଛା ସେ ଗୋଟିଏକୁ ବାଛୁ, ଆଉ ଆଜି ମଧ୍ୟ ଠିକ ତାହା ହିଁ ଅଟେ। ଏକ ସ୍ୱାଧୀନ ନୈତିକ ମୂଲ୍ୟର କର୍ତ୍ତା ଭାବରେ ଆପଣଙ୍କୁ ଆପଣଙ୍କର ଅଧିକାର ଦିଆଯାଇଅଛି ଯେ ଯାହା କିଛି ଆପଣ ବାଛିବାକୁ ଇଚ୍ଛା କରନ୍ତି ଆପଣ ତାହା ବାଛନ୍ତୁ। ମୋର ଆପଣମାନଙ୍କୁ ପରାମର୍ଶ ଯେ ଆପଣଙ୍କ ଚାରିପାଖରେ ଥିବା ଆଧୁନିକ ବିଷୟବସ୍ତୁ ପ୍ରତି ଦୃଷ୍ଟିପାତ କରନ୍ତୁ ନାହିଁ ଓ ସେହି ଲୋକପ୍ରିୟତା ଏବଂ ସେହି ଚାକଚକ୍ୟତା ପ୍ରତି ଯାହାକି ଆପଣ ହୋଇପାରିବେ ଦୃଷ୍ଟିପାତ କରନ୍ତୁ ନାହିଁ, ମାତ୍ର ବରଂ ବିଶ୍ୱାସ ଦ୍ୱାରା ଆପଣମାନେ ତାହାଙ୍କୁ ବାଛନ୍ତୁ ଯିଏକି ଏହି ପ୍ରତିଜ୍ଞା ଦେଇଅଛନ୍ତି ଯେ କୌଣସି ଏକ ଦିନେ ସେ ଆସିବେ ଓ ସମସ୍ତ ଭୁଲ ବିଷୟଗୁଡ଼ିକୁ ସଠିକ୍ କରିଦେବେ ଓ ଆପଣଙ୍କୁ ଅନନ୍ତ ଜୀବନ ପ୍ରଦାନ କରିବେ ଓ ଆପଣଙ୍କୁ ଉତ୍ଥିତ କରିବେ। ଏଥିରେ କିଛି ଜାୟସେ ନାହିଁ ଯେ ଯଦି ଆପଣ ପରମେଶ୍ୱରଙ୍କ ଅଳ୍ପ ଲୋକମାନଙ୍କ ସହିତ ତୁଚ୍ଛୀକୃତ ମାର୍ଗକୁ ଆପଣେଇଛନ୍ତି ଆପଣ ତାହା ହିଁ ବାଛନ୍ତି। ଯଦି ଆପଣଙ୍କ ଆଖପାଖରେ ସମସ୍ୟାମାନ ଥାଏ, ଯଦି ସେହି ଦେଶରେ ସମସ୍ୟାମାନ ଥାଏ, ଯଦି ମଣ୍ଡଳୀରେ ସମସ୍ୟାମାନ ଥାଏ, ଯଦି ଘରେ ସମସ୍ୟାମାନ ଥାଏ, ଏଥିରେ କିଛି ଜାୟସେ ନାହିଁ ଯେ ତାହା କେଉଁଠାରେ ଅଟେ। ଆପଣ ନିଜର ବିଷୟ ବାଛି ନିଅନ୍ତୁ। ବିଶ୍ୱାସ ଦ୍ୱାରା ମୁଁ ପରମେଶ୍ୱରଙ୍କ ସେବା କରିବି, ତାହାଙ୍କର ଛାମୁରେ ମୁଁ ମୋର ହୃଦୟକୁ ବିନମ୍ର କରିବି, ମୁଁ ପରମେଶ୍ୱରଙ୍କ ସନ୍ତାନମାନଙ୍କ ସହିତ ମାର୍ଗ ଗ୍ରହଣ କରିବି। ମୁଁ ସେମାନଙ୍କୁ ତୁଚ୍ଛୀକୃତ ଓ ଅଗ୍ରାହ୍ୟ କରାଯାଇଥିବା ଭାବରେ ଦେଖେ, ସେମାନେ ତଳାଯାଇଥିବା ପରି ଓ ପରିହାସ କରାଯାଇଥିବା ପରି ଦେଖାଯାଆନ୍ତି, ମାତ୍ର ତଥାପି ମୁଁ ମୋର କର୍ତ୍ତବ୍ୟର କାର୍ଯ୍ୟପଦକୁ ଗ୍ରହଣ କରିବି। ମୁଁ ଠିକ୍ ସେଇଟାରେ ଛିଡ଼ା ରହିବି ଆଉ ଯେତେବେଳେ ସେମାନେ କାନ୍ଦିବେ ମୁଁ ସେମାନଙ୍କ ସହିତ କାନ୍ଦିବି, ଆଉ ଯେତେବେଳେ ସେଠାରେ ଦୁଃଖ ଆସେ ମୁଁ ସେମାନଙ୍କ ସହିତ ଦୁଃଖ କରିବି। ସେମାନେ ଯେଉଁପରି ଭାବରେ ରୁହନ୍ତି ମୁଁ ସେହିପରି ଭାବରେ ରହିବି, ଯେପରିକି ନୟମୀ କହିଥିଲା ଅବା ରୁତ ନୟମୀକୁ କହିଥିଲା, ତୁମର ମାର୍ଗ ସକଳ ମୋର ମାର୍ଗ ସକଳ ହେଉ, ମୋର ମାର୍ଗ ସକଳ ତୁମର ମାର୍ଗ ସକଳ ହେଉ, ଯେଉଁଠାରେ ତୁମେ ରହିବ ସେଠାରେ ମୁଁ ରହିବି, ଯେଉଁଠାକୁ ତୁମେ ଯିବ ସେଇଠାକୁ ମୁଁ ଯିବି, ଯେଉଁ ପରମେଶ୍ୱରଙ୍କୁ ତୁମେ ସେବା କର ସେ ମୋର ପରମେଶ୍ୱର ହେବେ। ସେହି ମନୋନୟନକୁ ଗ୍ରହଣ କରନ୍ତୁ, ଯଦ୍ୟପି ଏହା ଆପଣଙ୍କର ସେ ବିବେକ ବିଚାର ଠାରୁ ଯେ ଆପଣ କିଛି ଗୋଟାଏ ଅଟନ୍ତି ଚମଡ଼ାକୁ ଟାଣି ବାହାର କରି ପକାଏ। ଆପଣ ଚିନ୍ତା ବିଚାରର ଚମଡ଼ାକୁ ବାହାର କରି ପକାନ୍ତୁ ଓ ପ୍ରଭୁଙ୍କର ତୁଚ୍ଛୀକୃତ ଅଳ୍ପ ଲୋକମାନଙ୍କ ସହିତ ନିଜର ମାର୍ଗକୁ ଗ୍ରହଣ କରି ନିଅନ୍ତୁ ଆଉ ସେବାର କ୍ଷେତ୍ରରେ ଓ କର୍ତ୍ତବ୍ୟର କାର୍ଯ୍ୟପଦରେ ବିଶ୍ୱସ୍ତ ରୁହନ୍ତୁ। ଲୋଟ ଚାରିଆଡ଼େ ଅନାଇଲା, ସେ କହିଲା ମୋର ଏକ ମନୋନୟନ ଅଛି, ଆଉ ସେ ସଦମ ଆଡ଼େ ଅନାଇଲା। ସେ ସେହି ଭଲ ଭଲ ତୃଣମୟ କ୍ଷେତ୍ର ଗୁଡ଼ିକୁ ଦେଖିଲା ଯେ ତାହା ସେହି ସ୍ଥାନଠାରୁ ଅଧିକ ଉତ୍ତମ ଥିଲା ଯାହାକି ଅବ୍ରାହମ ଦେଖିଥିଲେ ଓ ଯେଉଁଠାରେ କି ଅବ୍ରାହମ ରହୁଥିଲେ। ସେ ନିଜର ପଶୁପଲକୁ ଚରାଇବାର ଓ ଅଧିକ ହୃଷ୍ଟପୃଷ୍ଟ ପୁଣି ଅଧିକ ଉତ୍ତମ ଗୋମେଷ ପଲ ଇତ୍ୟାଦିର ସୁଯୋଗ ଗୁଡ଼ିକୁ ଦେଖିଲା। ମୁଁ ଆଶା କରେ ଯେ ମୁଁ କାହାରି ହୃଦୟକୁ ଆଘାତ କରୁନାହିଁ, ମାତ୍ର ଏହା ହିଁ ତ ବହୁତ ଅଧିକାଂଶ ପ୍ରଚାରକମାନଙ୍କର ମୂଳ ଦୃଷ୍ଟି ରହିଅଛି ଯେ ସେମାନେ ଏହା ଭାବି ସୁସମାଚାର ସହିତ ଆପୋଷ ନିଷ୍ପତ୍ତି ନେଇଥାନ୍ତି ଯେ ସେମାନେ ଏଥିରୁ ଆଉ ଟିକେ ଅଧିକ ଧନ ଅର୍ଜନ କରିପାରିବେ। ଏକ ଭୋଜନ ଟିକଟ ହେତୁ ମୁଁ ତ ବରଂ ନିର୍ଜନ ଭୂମିରେ ବସବାସ କରିବି, ଗୋଟେ ଝରଣାରୁ ପାନ କରିବି, ଖାଦ୍ୟ ଖାଇବି ଓ ସୋଡ଼ା ବିସ୍କୁଟ ଖାଇବି, ଏହା ଅପେକ୍ଷା ଯେ ମୁଁ ଜୀବିତ ପରମେଶ୍ୱରଙ୍କ ବାକ୍ୟରେ ମୋ ବିଶ୍ୱାସର ଦୃଢ଼ ଧାରଣା ଉପରେ ଆପୋଷ ନିଷ୍ପତ୍ତି ଗ୍ରହଣ କରେ, ମୁଁ ମୋର ମାର୍ଗକୁ ଗ୍ରହଣ କରିବି। ସେମାନଙ୍କ ମଧ୍ୟରୁ କେତେକେ କହିଲେ ବିଲି ତୁମ ସଭା ସହିତ କଣ ମାମଲା ଅଟେ, ଯେହେତୁ ସେଥିରେ ବହୁତ ଅଧିକ ପେଣ୍ଟିକଷ୍ଟାଲ ମାନେ ରହିଥାନ୍ତି। ନାମଧାରୀ ସଂସ୍ଥାର ଜଣେ ମହାନ ସେବକ ତାହା କହିଥିଲେ। ମୁଁ ପଚାରିଲି କଣ ଆପଣଙ୍କର ନାମଧାରୀ ସଂସ୍ଥା ମୋର ସଭାକୁ ପ୍ରାୟୋଜିତ କରିବ କି। ଅଧିକ ଦିନ ହୋଇନାହିଁ ଲୁକ୍ ପତ୍ରିକାରେ ମୁଁ ବିଶ୍ୱାସ କରେ ଯେ ଗୋଟିଏ ସମ୍ପାଦକୀୟ ଲେଖା ଛପିଥିଲା ଆଉ ସେଠାରେ ସେ ଲେଖକ ଜଣକ କହିଥିଲେ ସେ ପେଣ୍ଟିକଷ୍ଟାଲ ଲୋକମାନଙ୍କ ବିଷୟରେ କହୁଥିଲେ। ସେ କହିଲେ ଜଗତରେ ଆଜି ପେଣ୍ଟିକଷ୍ଟାଲ ମଣ୍ଡଳୀଟି ସବୁଠୁ ଦ୍ରୁତ ଗତିରେ ବଢୁଥିବାର ମଣ୍ଡଳୀ ଅଟେ। କାହିଁକି? ଏହାର କାରଣ ହେଲା ଯେ ପୁରୁଷ ଓ ସ୍ତ୍ରୀ ଲୋକମାନେ ସେମାନଙ୍କର ଚକ୍ଷୁଗୁଡ଼ିକୁ ଉତ୍ତୋଳନ କରିଅଛନ୍ତି ଓ କହି ଅଧିକ ସୁଦୂରକୁ ଦେଖିଅଛନ୍ତି। ଆଉ ସେହି ଲେଖକ ଜଣକ ପେଣ୍ଟିକଷ୍ଟାଲ ଲୋକମାନଙ୍କୁ ପ୍ରଶଂସା ମଧ୍ୟ କରିଥିଲେ ଓ ଅବଶ୍ୟ ସେ କହିଥିଲେ ସେମାନଙ୍କ ମଧ୍ୟରୁ ଏପରି କେତେକ ଜଣ ଥିଲେ ଯେଉଁମାନେ କି ଚରମପନ୍ଥୀକ ଓ ପ୍ରଭୃତି ସବୁ ହୋଇଗଲେ, ମାତ୍ର ମେଥଡିଷ୍ଟ ଗୋଟିଏ ମତ ସିଦ୍ଧାନ୍ତକୁ ଉପାସନା କରେ, ସେମାନେ ପରମେଶ୍ୱରଙ୍କ ଉପାସନା ଏକ ମତ ଦ୍ୱାରା କରିଥାନ୍ତି। ବାପ୍ଟିଷ୍ଟ ମଧ୍ୟ ସମାନ ହିଁ କରିଥାଏ ଏବଂ ପ୍ରେସବିଟେରିଆନ ମାନେ ସୁଦ୍ଧା ସେହିପରି କରିଥାନ୍ତି, ମାତ୍ର ପେଣ୍ଟିକଷ୍ଟାଲ ତାହାର ବାଇବେଲ ଦ୍ୱାରା ଉପାସନା କରିଥାଏ। ବିଶ୍ୱାସ ଦ୍ୱାରା ଆମେ ପ୍ରତିଜ୍ଞାକୁ ଦେଖୁ, ମୁଁ ମୋର ପକ୍ଷ ସେମାନଙ୍କ ସହିତ ନେବି। ଏଥିରେ କିଛି ଜାୟସେ ନାହିଁ ଯେ ସେମାନେ କେତେ ତୁଚ୍ଛ କରାଯାଆନ୍ତି, ତଥାପି ମୁଁ ସେମାନଙ୍କ ମଧ୍ୟରୁ ଜଣେ ଅଟେ। ଯଦ୍ୟପି ସେମାନଙ୍କୁ ଥଟ୍ଟା ପରିହାସ କରାଯାଏ ଓ ସେମାନଙ୍କର ଉତ୍ଥାନ ପତ୍ତନ ମାନ ରହିଅଛି ଯେପରିକି ସାଇଲ ରହିଥିଲା, ମୁଁ କେବେ ହେଲେ ସେହି ପର୍ବତ ଦେଶରେ ସେହି ଭଣ୍ଡ ଭାବବାଦୀ ଜଣେ ବିଲିୟମ ସହିତ ଛିଡ଼ା ହେବାକୁ ଚାହିଁବି ନାହିଁ। ଯାହା ପରମେଶ୍ୱର ଆଶୀର୍ବାଦ କରିଛନ୍ତି ତାହାକୁ ଅଭିଶାପ ଦେବାକୁ ଚାହିଁବି ନାହିଁ, କାରଣ ସେହି ଛାଉଣିରେ ଗୋଟିଏ ପ୍ରହାରିତ ଶୈଳ ଅଛି ଆଉ ଏକ ରକ୍ତାକ୍ତ ବଳିଦାନ ଅଛି ଓ ଏକ ଅଗ୍ନିସ୍ତମ୍ଭ ଅଛି। ଏଥିରେ କିଛି ଜାୟସେ ନାହିଁ ଯେ ସେମାନେ କେଉଁ ଅବସ୍ଥାରେ ଅଛନ୍ତି, ଏହା ତ ସେମାନଙ୍କୁ ବିଜୟ ଆଡ଼କୁ କଢ଼ାଇ ନେଉଅଛି ଓ ସେମାନଙ୍କୁ ତାହା ପ୍ରତି ଆସିବାକୁ ହିଁ ଅଛି, କାରଣ ସେମାନେ ପ୍ରତିଜ୍ଞାତ ଲୋକ ଅଟନ୍ତି ଯେଉଁମାନେ କି ବିଶ୍ୱାସ ଦ୍ୱାରା ଚାଲୁଅଛନ୍ତି। ଯଦ୍ୟପି ସେମାନେ କୌଣସି ଏକ ନାମଧାରୀ ସଂସ୍ଥା ନଥିଲେ, ସେମାନେ ଏଣେ ତେଣେ ଭ୍ରମଣକାରୀ ଥିଲେ, ଆଉ ପରମେଶ୍ୱରଙ୍କ ଲୋକମାନେ ତ ଠିକ ସେହିପରି ହିଁ ଅଟନ୍ତି, ମାତ୍ର ମୁଁ ତ ମୋର ମାର୍ଗ ସେମାନଙ୍କ ସହିତ ନେବାକୁ ଚାହେଁ। ସେମାନଙ୍କର ଶ୍ରେଣୀରେ ସେମାନଙ୍କ ସହିତ ମିଶିବାକୁ ଚାହେଁ। ସେମାନଙ୍କ ନାମଧାରୀ ସଂସ୍ଥାଗୁଡ଼ିକରେ ନୁହେଁ, ମାତ୍ର ପରମେଶ୍ୱରଙ୍କ ଅନନ୍ତକାଳୀନ ଆତ୍ମାର ନିୟମାବଳୀର ଚାରିପାଖେ ସେମାନଙ୍କ ସହଭାଗିତାରେ ମିଶିବାକୁ ଚାହେଁ, ଯାହାକି ବିଶ୍ୱାସ ଦ୍ୱାରା ମୁଁ ପବିତ୍ର ଆତ୍ମାର ବାପ୍ତିସ୍ମ ଗ୍ରହଣ କରିଅଛି। ପରମେଶ୍ୱର ମୋତେ ସଦାସର୍ବଦା ସେହିପରି ମନୋଭାବ ରଖିବା ପାଇଁ ସାହାଯ୍ୟ କରନ୍ତୁ। ଧ୍ୟାନ ଦିଅନ୍ତୁ, ଯେତେବେଳେ ସେମାନେ ଅଗ୍ରସର ହେଲେ ଆମେମାନେ ପାଉ ଯେ ଲୋଟ ଏକ ହୃଷ୍ଟପୃଷ୍ଟ ପଶୁପଲର ସୁଯୋଗମାନ ଦେଖିଥିଲେ। ଅନେକ ଆର୍ଥିକ ସମ୍ବଳର ଏକ ମୋଟା ପକେଟ ବହିର ସୁଯୋଗମାନ ଦେଖିଥାନ୍ତି। ଅନେକ ସମାଜରେ ଏକ ଅଧିକ ଉତ୍ତମ ପ୍ରତିଷ୍ଠିତ ଅବସ୍ଥାର ସୁଯୋଗମାନ ଦେଖିଥାନ୍ତି। ସେ ଅଳ୍ପ କିଛି ଅଧିକ ଟଙ୍କା ପଇସାର ସମ୍ଭାବନା ଦେଖିଲେ। ସେ ସେହି ନଗରର ନଗରାଧ୍ୟକ୍ଷ ହେବାର ସମ୍ଭାବନାମାନ ଦେଖିଲେ। ଜଣେ ପରଦେଶୀ ହୋଇଥିବା ହେତୁରୁ, ପୁଣି ଜଣେ ଚତୁର ତୀକ୍ଷ୍ଣ ବୁଦ୍ଧି ପ୍ରବୀଣ ବ୍ୟକ୍ତି ହୋଇଥିବା ହେତୁରୁ, ଯାହାକି ସେ ଥିଲେ, ହୋଇପାରେ ଯେ ମୁଁ ସେହି ନଗରର ପ୍ରମୁଖ ବ୍ୟକ୍ତି ହୋଇଛି। ସେ ସେହି ସମ୍ଭାବନା ଗୁଡ଼ିକୁ ଦେଖିଲେ, କାରଣ ତାହା ସବୁ ତାଙ୍କ ସମ୍ମୁଖରେ ବ୍ୟାପ୍ତ ରହିଥିଲା। ମାତ୍ର ସେ ସେହି ଅଗ୍ନିକୁ ଦେଖିଲେ ନାହିଁ, ଯାହାକି ସେହି ଦେଶକୁ ବିନାଶ କରିବାକୁ ଯାଉଥିଲା। ସେ ନିଜକୁ ସେହି ବିଷୟରେ ମୀମାଂସା କଲେ ନାହିଁ ଯେ ସେହି ଦେଶଟା ପାପରେ ପରିପୂର୍ଣ୍ଣ ଥିଲା, ଆଉ ପରମେଶ୍ୱରଙ୍କୁ ତାହା ବିନାଶ କରିବାକୁ ଥିଲା। ଆଉ ଆଜି ଲୋକମାନେ ପରସ୍ପର ଆପଣାକୁ ଏହା କହି ମୀମାଂସା କରିବାକୁ ଚେଷ୍ଟା କରୁଅଛନ୍ତି ଯେ କଣ ତୁମେ, ଯେପରିକି ମୁଁ କହିବି କଣ ଆପଣ ଜଣେ ଖ୍ରୀଷ୍ଟିଆନ ଅଟନ୍ତି କି? ସେମାନେ ଉତ୍ତର ଦିଅନ୍ତି, ମୁଁ ଜଣେ ଆମେରିକୀୟ ଅଟେ। ଏହାର ତ ତା ସହିତ ଏହା ଅପେକ୍ଷା ଅଧିକ କିଛି ସମ୍ବନ୍ଧ ନାହିଁ। ଯେତେବେଳେ ଆମେ ଗୋଟିଏ କାଉକୁ ଗୋଟିଏ ବେଙ୍ଗ କହିବାକୁ ଚେଷ୍ଟା କରିଥାଉ, ଏହାର ତ ତା ସହିତ କିଛି ହେଲେ ସମ୍ବନ୍ଧ ନାହିଁ। ସେ ତ ବିନାଶ ହେବାକୁ ଯାଉଅଛି, ଯେହେତୁ ପରମେଶ୍ୱର ନ୍ୟାୟବାନ ଅଟନ୍ତି। ଆଉ ଯଦି ଆମେରିକା ତାର ପାପ ଗୁଡ଼ିକ ନେଇ ରକ୍ଷା ପାଇଯାଏ, ତାହେଲେ ସେ ନ୍ୟାୟବାନ ଓ ସାର୍ବଭୌମ ପବିତ୍ର ପରମେଶ୍ୱର ସଦମ ଓ ଗମରାକୁ ପୁନରୁଚ୍ଛିତ କରିବାକୁ କର୍ତ୍ତବ୍ୟବଦ୍ଧ ହେବେ, ଓ ସେମାନଙ୍କୁ ସେମାନଙ୍କର ପାପ ସକାଶୁ ଜାଳି ପୋଡ଼ି ଦେଇଥିବା ହେତୁ ସେମାନଙ୍କଠୁ କ୍ଷମା ମାଗିବାକୁ କର୍ତ୍ତବ୍ୟବଦ୍ଧ ହେବେ, ଯଦି ସେ ଆମମାନଙ୍କୁ ଆମର ଏହି ବିଷୟ ସହିତ ରକ୍ଷା ପାଇଯିବାକୁ ଛାଡ଼ି ଦିଅନ୍ତି। ଯଦି ସେ ଆପଣଙ୍କୁ ଆପଣଙ୍କର ଅନ୍ୟାୟର କାର୍ଯ୍ୟଗୁଡ଼ିକ ସତ୍ତ୍ୱେ ସ୍ୱର୍ଗକୁ ଯିବାକୁ ଦେଇଥାନ୍ତି, ତେବେ ତାହାଙ୍କୁ ହନନୀୟ ଓ ସଫିରାକୁ ଉଠାଇବାକୁ ପଡ଼ିବ, ଓ ସେମାନଙ୍କୁ ଆଉ ଏକ ସୁଯୋଗ ଦେବାକୁ ପଡ଼ିବ। ନିଶ୍ଚିତରେ ତାହାଙ୍କୁ ସେପରି କରିବାକୁ ପଡ଼ିବ। ମାତ୍ର ସେ ଧାର୍ମିକ ଅଟନ୍ତି। ହନନୀୟ ତାର ଧନକୁ ଦେଖିଥିଲା, ପିତର ଖ୍ରୀଷ୍ଟଙ୍କୁ ଦେଖିଥିଲେ। ହେ ମୋର ପ୍ରଭୁ, ଲୋଟ ସେହି ସ୍ଥାନରେ ତାର ସନ୍ତାନମାନଙ୍କର ବିନାଶକୁ ଦେଖିଲା ନାହିଁ। ଆପଣମାନଙ୍କ ମଧ୍ୟରୁ ଅନେକ ଆଜି ଯେଉଁମାନେ କି ଏହି ପୁରୁଣା ରୀତିନୀତିର ସିଦ୍ଧାନ୍ତ ଗୁଡ଼ିକୁ ଓ ପ୍ରଭୁତି ବିଷୟ ସବୁକୁ ଧରି ରହିଛନ୍ତି, ଆପଣମାନେ ନିଜର ସନ୍ତାନ ସନ୍ତତି ମାନଙ୍କର ଯୌବନାବସ୍ଥା ଜନିତ ଅପରାଧକୁ ଓ ବିନାଶକୁ ଦେଖନ୍ତି ନାହିଁ। ଆପଣମାନେ ନିଜର କନ୍ୟାକୁ ଏକ ବେଶ୍ୟାଳୟରେ ରହିଥିବାର ଦେଖନ୍ତି ନାହିଁ। ଆପଣମାନେ ନିଜର ପୁତ୍ରକୁ ଏକ ମଦୁଆ ରୂପେ କି ଅବା କୌଣସିଠାରେ ଏକ ତାସ୍ ଖେଳା ଯାଉଥିବା ମେଜରେ ବସି ରହିଥିବାର ଦେଖନ୍ତି ନାହିଁ, କାରଣ ତାହା ତ ଉତ୍ତମ ରୂପେ ଜଳସେଚିତ ଅଟେ। ମାତ୍ର ପାପ ତ ସ୍ପର୍ଶ କରାଯାଏ ନାହିଁ। ଯେତେବେଳେ ସେ ଦେଖୁଥିଲେ ସେ ନିଜର ପତ୍ନୀକୁ, ଯିଏକି ସମସ୍ତ ସାମାଜିକ ସଂଗଠନ ଗୁଡ଼ିକର ମୁଖ୍ୟ ଥିଲେ, ତାହାଙ୍କୁ ଏକ ଲବଣ ସ୍ତମ୍ଭରେ ପରିଣତ ହେବାର ଦେଖିଲେ ନାହିଁ। ସେ ନିଜକୁ ନିଜର ଜୀବନ ରକ୍ଷା ହେତୁ କେଉଁଠାରେ ଏକ ସାନ ନଗରକୁ ମୃତ୍ୟୁଠାରୁ ଅଳ୍ପକେ ବର୍ତ୍ତି ଯାଇ ପଳାୟନ କରୁଥିବାର ବିଷୟକୁ ଦେଖିଲେ ନାହିଁ। ସେ ତାହା ସବୁ ଦେଖିଲେ ନାହିଁ, କାରଣ ସେ ତ କେବଳ ତାହା ସବୁ ପ୍ରତି ହିଁ ଦୃଷ୍ଟିପାତ କଲେ ଯାହାକି ସେ ନିଜ ସମ୍ମୁଖରେ ରହିଥିବାର ଦେଖିଥିଲେ। ମାତ୍ର ଅବ୍ରାହମ ସେ ତ ସେ ଉତ୍ତମ ଜଳସେଚିତ ଭୂମିକୁ ଲକ୍ଷ୍ୟ କଲେ ନାହିଁ, କାରଣ ସେ ନିଜର ଚକ୍ଷୁଗୁଡ଼ିକୁ ଉପରକୁ ଉଠାଇଲେ ଓ ଆସନ୍ତାକାଲିକୁ ଦେଖିଲେ, ଯେହେତୁ ସେ ସମସ୍ତ ବିଷୟର ଅଧିକାରୀ ହେବେ। ଆଜି ଜଣେ ବାସ୍ତବିକ ଖ୍ରୀଷ୍ଟିଆନ ନିଜର ଚକ୍ଷୁଗୁଡ଼ିକୁ ଉପରକୁ ଉଠାଏ ଓ ଖ୍ରୀଷ୍ଟଙ୍କର ପ୍ରତିଜ୍ଞାକୁ ଦେଖେ। ନମ୍ର ଲୋକେ ଧନ୍ୟ, ଯେହେତୁ ସେମାନେ ସମସ୍ତ ବିଷୟର ଅଧିକାରୀ ହେବେ, ସେମାନେ ପୃଥିବୀର ଅଧିକାରୀ ହେବେ। ଜଣେ ବାସ୍ତବିକ ଖ୍ରୀଷ୍ଟିଆନ ବିଶ୍ୱାସ ଦ୍ୱାରା ଉପରକୁ ଅନାଏ ଓ ତାହା ଦେଖେ। ଆପଣଙ୍କୁ ଯାହା ଇଚ୍ଛା ତାହା ଡାକନ୍ତୁ, ସେ ଆପଣଙ୍କର ଚକ୍ଷୁଗୁଡ଼ିକ ଉପରକୁ ଉଠାଇଲେ। ଆଉ ଯେତେବେଳେ ସେ ତାହା କଲେ, ପରମେଶ୍ୱର କହିଲେ, ଅବ୍ରାହମ ଏହି ଦେଶ ମଧ୍ୟ ଦେଇ ତୁମେ ଚାଲ, ଏହା ସବୁ ତୁମର ଅଟେ। ବିଶ୍ୱାସ ଦ୍ୱାରା ଅବ୍ରାହମ ତାହା କଲେ, ଠିକ ସେ ସମାନ ବିଶ୍ୱାସ ଯାହାକି ମୋସାଙ୍କ ପାଖରେ ଥିଲା। ଜଣେ ସମାଲୋଚକଙ୍କ ଦ୍ୱାରା ଏହା ଲେଖାଯାଇଥିଲା, ଯିଏକି ଏହା କହିଥିଲେ, ମୁଁ ଭାବେ ଯେ ଏହା ସବୁଠୁ ସୁନ୍ଦରତମ ଶବ୍ଦମାନ ଥିଲା, ଯେ ଅବ୍ରା ମୋସା ଜଗତର ସର୍ବୋତ୍ତମ ବିଷୟ ନେଲେ ଓ ତରାଜୁର ଗୋଟିଏ ପଟରେ ରଖିଲେ, ପୁଣି ଧର୍ମର ନିକୃଷ୍ଟ ବିଷୟ ନେଲେ ଓ ଆର ପଟରେ ଥୋଇଲେ। ଆଉ ଧର୍ମର ନିକୃଷ୍ଟ ବିଷୟ ଥିବା ପଲାଟି ଜଗତର ସର୍ବୋତ୍ତମ ବିଷୟର ପଲାଠାରୁ ଅଧିକ ଭାରୀ ହୋଇଗଲା। ଆଜି ଠିକ ସେହିପରି ହିଁ ଅଟେ, ଯେ ଯଦି ଆମକୁ ଯେକୌଣସି ନାମରେ ଡକାଯାଏ, ଯେଉଁ ନାମରେ କି ଡକାଯିବାକୁ ଆମେ ଚାହିଁଥାଉ, ଧର୍ମ ପାଗଳ ଅବା ଦିବ୍ୟ ସୁସ୍ଥକାରୀ କିମ୍ବା ପବିତ୍ର ପାଖଣ୍ଡ ଅବା ଯାହା କିଛି ସେମାନେ ଡାକିବାକୁ ଚାହାନ୍ତି, ନିକୃଷ୍ଟ ଯେ ଆମେମାନେ ଜଗତ ଧାରଣ କରିପାରିବାରେ ସକ୍ଷମ ସବୁଠୁ ସର୍ବୋତ୍ତମ ବିଷୟକୁ ଓଜନରେ ପରାସ୍ତ କରିଦେବା। ସେମାନେ ପୁରୁଣାକାଳିଆ ପୁରାତନ ନିର୍ବୋଧ ଧର୍ମୋନ୍ମତ ବୋଲି କୁହାଇବାକୁ ପସନ୍ଦ କରନ୍ତି ନାହିଁ। ଏହା ତ ସେହି ସର୍ବୋତ୍କୃଷ୍ଟ ବିଷୟକୁ ଯାହାକି ଶୈତାନ ପାଖରେ ଆପଣଙ୍କୁ ଦେବା ପାଇଁ ଅଛି ତାହାକୁ ହରାଇଦେବ, ସୁନିଶ୍ଚିତ ଭାବରେ ଏହା ତା କରିବ। ମୋସା ଖ୍ରୀଷ୍ଟଙ୍କ ନିମନ୍ତେ ନିନ୍ଦାକୁ ଅଧିକ ପ୍ରିୟ ମନେ କରିଥିଲେ। ସେ ଖ୍ରୀଷ୍ଟଙ୍କୁ ପୂର୍ବ ଦୃଷ୍ଟିରୁ ଦେଖିଥିଲେ, ପରେ ସେ ତାହାଙ୍କ ବିଷୟରେ କେତେକ ଶକ୍ତିଶାଳୀ ପ୍ରେରଣାର ବାକ୍ୟ କହିଥିଲେ। ଦେଖ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ମୋ ସଦୃଶ ଜଣେ ଭବିଷ୍ୟତ ବକ୍ତାଙ୍କୁ ଛିଡ଼ା କରିବେ। ସେ ଜାଣିଥିଲେ, ସେ ତାହାଙ୍କୁ ପୂର୍ବରୁ ଦେଖିଥିଲେ ଓ ତାହାଙ୍କର ନିମନ୍ତେ ନିନ୍ଦାକୁ ଜଗତର ସମସ୍ତ ଚାକଚକ୍ୟତା ଠାରୁ ଅଧିକ ଶ୍ରେଷ୍ଠତର ଧନ ବୋଲି ମନେ କରିଥିଲେ। ହେ ଖ୍ରୀଷ୍ଟିଆନ ବନ୍ଧୁ, ଆଜି କଣ ତୁମେ ତାହା କରିପାରିବ ନାହିଁ? ଆଉ ଜଗତର ସମସ୍ତ ଚାକଚକ୍ୟତା ଓ ଲୋକପ୍ରିୟତା ଥିବା ସତ୍ତ୍ୱେ ବିଶ୍ୱାସ ଦ୍ୱାରା ଆମେ ତାହାଙ୍କୁ ଦେଖୁ ଯିଏକି ପ୍ରତିଜ୍ଞା କରିଅଛନ୍ତି। ଆଉ ମଣ୍ଡଳୀ ଆଜି ତାର ସବୁଠୁ ନିକୃଷ୍ଟ ଅବସ୍ଥାରେ ଥିବା ସତ୍ତ୍ୱେ ତଥାପି ଏହା ସେହି ସମସ୍ତ ବିଷୟକୁ ପରାସ୍ତ କରିଦେବ ଯାହାକି ଶୈତାନ ଆପଣଙ୍କୁ ପ୍ରଦାନ କରିଥାଏ। ଯଦି ଆମେମାନେ ଭାଙ୍ଗି ଯାଇଥାଉ, ଯଦି ଆମେମାନେ ଖଣ୍ଡ ଖଣ୍ଡ ବିଭାଜିତ ହୋଇଯାଇଥାଉ, ଯଦି ଆମେମାନେ ନାମଧାରୀ ସଂସ୍ଥାମାନରେ ଓ ଧର୍ମ ପାଗଳାମୀରେ ଭ୍ରମିତ ହୋଇ ବିଖଣ୍ଡିତ ହୋଇଯାଇଥାଉ, ତଥାପି ଏହା ସେହି ଯେକୌଣସି ବିଷୟକୁ ପରାସ୍ତ କରିଦେବ ଯାହାକି ଶୈତାନ ଆପଣଙ୍କୁ ପ୍ରଦାନ କରିପାରେ। ନିଶ୍ଚିତରେ ସେ ମିଶରର ସମସ୍ତ ଧନ ଅପେକ୍ଷା ଖ୍ରୀଷ୍ଟଙ୍କ ନିନ୍ଦାର ସହଭାଗୀ ହେବାକୁ ଶ୍ରେଷ୍ଠତର ଧନ ବୋଲି ମନେ କଲେ। ତାପରେ ତାହାଙ୍କୁ କିଛି କରିବାକୁ ପଡ଼ିଥିଲା। ସେ ମିଶରକୁ ଅଗ୍ରାହ୍ୟ କରିଥିଲେ। ଓହ, ମୁଁ ସେ ଶବ୍ଦକୁ କେତେ ଭଲ ପାଏ, ସେ ମିଶରକୁ ଅଗ୍ରାହ୍ୟ କରିଥିଲେ। ଦେଖନ୍ତୁ, ସେ ସମାନ ଝରକା ଦେଇ ଦେଖୁଥିଲେ, ମାତ୍ର ସେ ଫାରଙ୍କ ଠାରୁ ଭିନ୍ନ ଦେଖୁଥିଲେ। କଣ ହୋଇଥାନ୍ତା ଯଦି ଫାର ତା ନିଜର ଶେଷ ଦଶାକୁ ଦେଖିପାରିଥାନ୍ତା? କଣ ହୋଇଥାନ୍ତା ଯଦି ଫାର ତା ରାଷ୍ଟ୍ରକୁ ବୁଡ଼ିଯିବାର ଦେଖିଥାନ୍ତି? ମୂଷା ତାହା ଦେଖିଥିଲେ। କିପରି? କଣ? ବିଜ୍ଞାନ ଦ୍ୱାରା, ବିଶ୍ୱାସ ଦ୍ୱାରା ମୂଷା ତାହା ଦେଖିଥିଲେ। ଯାହା ସବୁ କିଛି ସେ କରିଥିଲେ ତାହା ବିଶ୍ୱାସ ଦ୍ୱାରା ଥିଲା, କାରଣ ପରମେଶ୍ୱର ତାର ପିତୃପୁରୁଷ ଅବ୍ରାହମଙ୍କୁ ପ୍ରତିଜ୍ଞା କରିଥିଲେ ଯେ ସେ 400 ବର୍ଷ ପରେ ଏହି ରାଷ୍ଟ୍ରକୁ ପୁଣି ଥରେ ପରିଦର୍ଶନ କରିବେ ଓ ସେମାନଙ୍କୁ ବାହାର କରି ଆଣିବେ। ଆଉ ବିଶ୍ୱାସ ଦ୍ୱାରା ମୂଷା ସେହି ବାକ୍ୟକୁ ବିଶ୍ୱାସ କରିଥିଲେ ଯାହା ପରମେଶ୍ୱର କହିଥିଲେ, ଓ ପୁଣି ବିଶ୍ୱାସ ଦ୍ୱାରା ନିଜେ ଏହା ଜାଣିଥିଲେ ଯେ ସେମାନଙ୍କୁ ବାହାର କରି ଆଣିବା ପାଇଁ ସେ ହିଁ ମନୋନୀତ ନେତା ହେବେ। ସେ ଜାଣିଥିଲେ ଯେ ସେ କେଉଁଠାରେ ଅଛନ୍ତି। ସେ ନିଜର ସ୍ଥାନକୁ ଏକ ମାଟି କାଦୁଅ ଚକଟୁଥିବାର ଲୋକ ଭାବରେ ସେ କାଦୁଅ ଗାଢ ଭିତରେ ନେଲେ ଓ ମିଶରର ସିଂହାସନରେ ବସିବା ଅପେକ୍ଷା ଖ୍ରୀଷ୍ଟଙ୍କ ନିନ୍ଦାର ସହଭାଗୀ ହେବାକୁ ଶ୍ରେଷ୍ଠତର ଧନ ବୋଲି ମନେ କଲେ। ସେ ନେଲେ, ସେ ଏପରି କେବେ ହେଲେ କହିଲେ ନାହିଁ ଯେ ମୁଁ ତାହା ସହିତ ସହାନୁଭୂତି ରଖେ। ସେ ତ ସେମାନଙ୍କର ସ୍ଥାନ ନେଲେ ଓ ସେମାନଙ୍କ ସହିତ ଗଲେ। ମହିମା ହେଉ, ସେ ସେମାନଙ୍କର ସ୍ଥାନ ନେଲେ, ଆମେ ସେମାନଙ୍କ ସହିତ ଗଲୁ। ଏଥିରେ କିଛି ଆଶ୍ଚର୍ଯ୍ୟ ନାହିଁ ଯେ ପ୍ରେରଣାରେ ହୋଇ ଲେଖକ ଜଣ ଏହା ଲେଖିଥିଲେ, ଯଥା ମୁଁ ପ୍ରଭୁଙ୍କର ଅଳ୍ପ ତୁଚ୍ଛୀକୃତ ଲୋକମାନଙ୍କ ସହିତ ମୋର ମାର୍ଗକୁ ଗ୍ରହଣ କରିବି। ମୁଁ ଯୀଶୁଙ୍କ ସହିତ ଆରମ୍ଭ କରିଅଛି, ବର୍ତ୍ତମାନ ମୁଁ ତାହା ଦେଇ ଯାଉଅଛି। ମୁଁ କିଣାନ ଦେଶର ମୋର ମାର୍ଗରେ ଯାଉଅଛି। ନିଶ୍ଚିତରେ ମୂଷା, କେହି ଜଣେ ଏହା କହିଥିଲେ ଯେ ମୂଷା ତ ଏହା ମନୋନୟନ କଲେ ଯେତେବେଳେ କି ସେ ଫାରଙ୍କ ପୁତ୍ର ହୋଇପାରିଥାନ୍ତେ ଓ ଜଗତର ଚାକଚକ୍ୟତା ତାହାଙ୍କ ପାଖରେ ରହିଥାନ୍ତା। ସେତେବେଳେ ସେ ଫାରଙ୍କ ପୁତ୍ର ହେବା ଅପେକ୍ଷା ବରଂ ଅବ୍ରାହ୍ମଙ୍କର ପୁତ୍ର ହେବାକୁ ପସନ୍ଦ କଲେ। ଫାରଙ୍କ ପୁତ୍ର, ରାଜା ହେବା ଅପେକ୍ଷା ଅବ୍ରାହ୍ମଙ୍କର ଏକ ପୁତ୍ର ତୁଚ୍ଛୀକୃତ ହେବାକୁ ସେ ପସନ୍ଦ କଲେ। ମୁଁ ତ ବରଂ ପ୍ରଭୁ ଯୀଶୁଙ୍କର ପୁତ୍ର ହେବି ଓ ତାହାଙ୍କର ଦାସ ହେବି ଓ ଏହି ଜଗତର ଅସ୍ୱୀକୃତ ଲୋକମାନଙ୍କ ସହିତ ନିଜର ସ୍ଥାନକୁ ନେବି, ଏହା ଅପେକ୍ଷା ଯେ ମୁଁ ଏହି ମହାନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ହୁଏ, କିଏ ବା ଏକ ଏଲଭିସ୍ ପ୍ରେସ୍ଲି ହୁଏ, ଅବା ଏକ ପ୍ୟାଟ୍ ବୁନ୍ ହୁଏ, ଅଥବା ଆପଣ ଯାହା କାହାରିକୁ କରିବାକୁ ଚାହାନ୍ତି ତାହା ହୁଏ। ମୁଁ ତ ମୋର ମାର୍ଗକୁ ଗ୍ରହଣ କରିବି। ଯୁବା ସ୍ତ୍ରୀ ଲୋକମାନେ ସେମାନଙ୍କର ମାର୍ଗକୁ ଗ୍ରହଣ କରିବା ଉଚିତ। ଜଣେ ମେରି ପିକ୍ଫୋର୍ଡ, କିଏ ବା କୌଣସି ମହାନ ସିନେ ତାରକା, କୌଣସି ଅତି ସୁନ୍ଦରୀ ଝିଅ ହେବା ଅପେକ୍ଷା ଆପଣମାନେ ତ ପ୍ରଭୁଙ୍କର ତୁଚ୍ଛୀକୃତ ଅଳ୍ପ ଲୋକମାନଙ୍କ ସହିତ ନିଜର ମାର୍ଗକୁ ଗ୍ରହଣ କରନ୍ତୁ। ମୁଁ ତ ଇଂରାଜୀ ସିନେମା ଜଗତ ହଲିଉଡ୍ର ଏକ ସିନେ ତାରକା ହେବା ଅପେକ୍ଷା, କିଏ ବା ପୃଥିବୀର ସବୁଠୁ ମହାନ ବ୍ୟକ୍ତି ହେବା ଅପେକ୍ଷା ବରଂ ପ୍ରଚାର ମଞ୍ଚରେ ଜଣେ ପ୍ରଚାରକ ହେବି ଓ ଖ୍ରୀଷ୍ଟଙ୍କର ଅନନୁସନ୍ଦେହ ଧନ ବିଷୟରେ ପ୍ରଚାର କରୁଥିବି। ଯଦି ମୋତେ ସ୍ୱଳ୍ପ ଖାଇବାକୁ ପଡ଼େ, ଭିକ ମାଗିବାକୁ ପଡ଼େ, କିମ୍ବା ମୋତେ ଯାହା କିଛି କରିବାକୁ ପଡ଼େ, ମୁଁ ତ ମୋର ମାର୍ଗ ପ୍ରଭୁଙ୍କର ଲୋକମାନଙ୍କ ସହିତ ନେବି। ବିଶ୍ୱାସ ଦ୍ୱାରା ମୁଁ ତାହା କରେ। ମୋତେ ସୁଯୋଗମାନ ପ୍ରଦାନ କରାଯାଇଥିଲା, ମାତ୍ର ପ୍ରଭୁଙ୍କ ଅନୁଗ୍ରହ ଯୋଗୁଁ ମୁଁ ଏବେ ମଧ୍ୟ ବିଶ୍ୱାସ ଦ୍ୱାରା ଦେଖେ। ବିଶ୍ୱାସ ଦ୍ୱାରା ମୁଁ ଅତି ଦୂରକୁ ଦେଖିପାରେ ଆଉ ମୋର ପିତା ମାର୍ଗରେ କରନ୍ତି ଅପେକ୍ଷା ସେଠାରେ ଆମ ପାଇଁ କରିବାକୁ ନିର୍ମାଣ ଏକ ବାସସ୍ଥାନ ସେଠାରେ। ଅନ୍ୟ ଏକ ଦିନେ ଜଣେ ଆୟକର ବ୍ୟକ୍ତି କହିଲେ, ଆପଣ କାହିଁକି ନିଜର ଘରକୁ ସେହି ମଣ୍ଡଳୀ ପ୍ରତି ଦେଇଦେଲେ? ଏକ $25,000 ଘରକୁ ସେ ବାଜେ ଦିଶୁଥିବା ପୁରୁଣା ସ୍ଥାନ ଆରାଧନାଳୟକୁ ଦେଇଦେବା ପାଇଁ ଆପଣଙ୍କୁ କଣ ପ୍ରବର୍ତ୍ତାଇଲା? ମୁଁ ଉତ୍ତର ଦେଲି, ଏହା ସେହି ମଣ୍ଡଳୀ ନୁହେଁ ଯାହା ପାଇଁ ମୁଁ ତାହା କଲି, ଏହା ତ ସେଠାରେ ଥିବା ସେହି ଲୋକମାନେ ଅଟନ୍ତି। ମୋ ପାଖରେ ଏହି ଜଗତର କୌଣସି ହେଲେ ବିଷୟବସ୍ତୁ ନାହିଁ। ଯାହା କିଛି ଧନରାଶି ମୁଁ କେବେ ନେଇଅଛି, ତାହାର ପ୍ରତ୍ୟେକଟି ପଇସା ଏହି ମଣ୍ଡଳୀ ପ୍ରତି ଦେଇଅଛି। କାହିଁକି?
ମୋର ବିଶ୍ୱାସ ପରମେଶ୍ୱରଙ୍କ ଉପରେ ଅଟେ, ଏହି ଜଗତର ବିଷୟବସ୍ତୁ ଉପରେ ନୁହେଁ। ମୋର ଇଚ୍ଛା ପସନ୍ଦ ଉର୍ଦ୍ଧ୍ୱରୁ ଅଟେ। ଆଉ ମୁଁ ବିଶ୍ୱାସ କରେ ଯେ ଆପଣ ସମସ୍ତଙ୍କର ମଧ୍ୟ ସେହି ସମାନ ପ୍ରକାର ଅଟେ, ଯଦି ଆପଣମାନେ ପରମେଶ୍ୱରଙ୍କ ସହିତ ଠିକ ଅଛନ୍ତି। ଏହା ସତ ଅଟେ ଯେ ଆପଣମାନେ ତାହା ଅଟନ୍ତି। ଆମେମାନେ ବିଶ୍ୱାସ ଦ୍ୱାରା ତାହା ଗ୍ରହଣ କରୁ। ଆମେମାନେ ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କୁ ପ୍ରତ୍ୟୟ କରୁ। ମୂଷା ତାହାଙ୍କୁ ତ ଏକ ମନୋନୟନ କରିବାକୁ ପଡ଼ିଥିଲା, ଆଉ ତାପରେ ତାହାଙ୍କୁ ମନୋନୟନ କଲା ଉତ୍ତାରେ ତାହାଙ୍କୁ ବିଶ୍ୱାସର ଯୁଦ୍ଧ ଲଢ଼ିବାକୁ ପଡ଼ିଥିଲା ସେତେବେଳେ, କାରଣ ସେ ରାଜାଙ୍କର କ୍ରୋଧକୁ ଭୟ କରିନଥିଲେ। ତେବେ ମାନବୀୟ ଭାବରେ ତାହାଙ୍କଠାରେ କ୍ରୋଧକୁ ଭୟ କରିବାର ଏକ ଅଧିକାର ଥିଲା, ରାଜାଙ୍କର କ୍ରୋଧକୁ ଭୟ କରିବାର ଏକ ଅଧିକାର ତାହାଙ୍କଠାରେ ଥିଲା। ମାତ୍ର ସେ ତାହା କଲେ ନାହିଁ, ସେ ତାହା ସେହିପରି କଲେ ନାହିଁ, କାରଣ ତାହାଙ୍କର କରିବା ପାଇଁ ଏକ କାର୍ଯ୍ୟ ରହିଥିଲା, ଆଉ ସେ ସେହି କର୍ତ୍ତବ୍ୟର ପଥରେ ଥିଲେ। ଆଉ ସେ ତାହାର ଖାତିର କଲେ ନାହିଁ ଯେ ରାଜା ତାହା ବିଷୟରେ କ'ଣ କହିଥିଲେ। ସେ ତ ଠିକ୍ ସେହି ସମାନ ଭାବରେ ନିଜର ମାର୍ଗକୁ ଗ୍ରହଣ କରି ଚାଲିଲେ। ତେବେ ଫାରୋ ଅବଶ୍ୟ ଯେତେବେଳେ ସେ ଦେଖିଲେ ଯେ ସେ ପରାସ୍ତ ହୋଇଗଲେଣି, ସେ ମୂଷାଙ୍କୁ ଓ ସନ୍ତାନମାନଙ୍କୁ ଦେବା ପାଇଁ ଇଚ୍ଛା କଲେ। ସେ କହିଲେ, ଠିକ୍ ଅଛି, ମୁଁ ତୁମମାନଙ୍କୁ କହୁଅଛି ଯେ ମୁଁ କ'ଣ କରିବି। ତୁମେମାନେ ସମସ୍ତେ ଏହି ଦେଶରେ ରୁହ, ଆଉ ପୁଣି ବାହାରକୁ ଯାଇ ନିଜର ପରମେଶ୍ୱରଙ୍କ ନିମନ୍ତେ ବଳିଦାନ କର। ଠିକ୍ ଏହିପରି ଭାବରେ ହିଁ ଶୈତାନ କାର୍ଯ୍ୟ କରିଥାଏ। ଓ ତୁମେ ଧାର୍ମିକ ହୋଇପାର, କାହିଁକି ତୁମେ ଯାଇ କୌଣସି ମଣ୍ଡଳୀ ସହିତ ସମ୍ମିଳିତ ହୋଇଯାଉ ନା, ତୁମକୁ ତ ଏହିସବୁ ବିଷୟ କରିବାର କୌଣସି ଦରକାର ନାହିଁ। ଜଣେ ବ୍ୟକ୍ତି ତାର ପତ୍ନୀକୁ କହେ, ସେ ପତ୍ନୀଟି କୁହେ, ସ୍ୱାମୀ, ମୁଁ ଉଦ୍ଧାର ପ୍ରାପ୍ତ ଅଟେ, ଆଉ କୌଣସି ଆଙ୍ଗୁଳି ନଖର ସାଜସଜ୍ଜା ନୁହେଁ, କିଏ ବାଷ୍ଠରେ ରଙ୍ଗ ଲଗାଇବା ନୁହେଁ, ଓ ପ୍ରଭୃତି ବିଷୟ ସବୁ ନୁହେଁ। ସେହିପରି ବିଷୟ ଆଉ ଅଧିକ ନୁହେଁ, ଆଉ ଅଧିକ ଆମୋଦ ପ୍ରମୋଦର ସାମୂହିକ ମିଳନ ନୁହେଁ, ଆଉ ଅଧିକ ଏହି ସାମାଜିକ ବିଷୟମାନ ନୁହେଁ। ମୁଁ ତ ଏହି ସବୁରୁ କ୍ଷାନ୍ତ ଅଟେ। ମୁଁ ମୋର ସମୟକୁ ପରମେଶ୍ୱରଙ୍କ ବାକ୍ୟ ପଠନ କରିବାରେ ଓ ଘରର ଯତ୍ନ ନେବାରେ ଦେବି। ତେବେ ପ୍ରିୟ, ଦେଖ, ତୁମେ ଧାର୍ମିକ ହୋଇପାର, ତା ଠିକ୍ ଅଛି। ତେବେ ଦେଖ, ତୁମେ ଏଠାକୁ ଯାଅ, ତୁମେ ଭୁଲ ମଣ୍ଡଳୀଟି ପାଇଅଛ। ନା, ଆପଣ ନୁହନ୍ତି, ଆପଣ ତ ଠିକ୍ ମଣ୍ଡଳୀରେ ଅଛନ୍ତି। ଯଦି ଆପଣ ଏପରି ଗୋଟିଏ ପ୍ରଚାରକ ପାଇଛନ୍ତି ଯିଏକି ଆପଣଙ୍କୁ ତାହା ପ୍ରଚାର କରିବେ, ତାହେଲେ ଆପଣଙ୍କୁ ତାହା ସହିତ ରହିବା ଉଚିତ ଅଟେ। ପବିତ୍ର ଶାସ୍ତ୍ରରେ ତାହା ଖୋଜି ଦେଖନ୍ତୁ ଯଦି ତାହା ଠିକ୍ ଅଟେ କି ନୁହେଁ। ଓ ସେ କହେ, ଏଠାକୁ ଯାଅ, ସେମାନଙ୍କୁ ତ ଏଠାରେ ତାହା ସବୁ କରିବାର କୌଣସି ଆବଶ୍ୟକତା ନାହିଁ, ବୁଝିଲେ, ସେମାନେ ଏହା ସବୁ ଏଠାରେ କରନ୍ତି ନାହିଁ, ତାହା ହିଁ ମାର୍ଗ ଅଟେ, କେବଳ ସେତିକି ଦୂରକୁ ଯାଅ। ମାତ୍ର ସେ ଚାହେଁ ନାହିଁ ଯେ ଆପଣ ଏହି ଦେଶରୁ ବାହାରି ଯାଆନ୍ତୁ। ଠିକ୍ ଏହି ପ୍ରକାର ହିଁ ଶୈତାନ କରିଥାଏ, ସେ ଚାହେଁ ନାହିଁ ଯେ ଆପଣ ଜଗତର ବିଷୟବସ୍ତୁ ଠାରୁ ବାହାରି ଯାଆନ୍ତୁ, ବରଂ ଚାହେଁ ଯେ ଜଗତକୁ ସାଙ୍ଗରେ ଘେରି ମଣ୍ଡଳୀ ଭିତରକୁ ଆସିଯାଆନ୍ତୁ। ଅନ୍ୟ ଏକ ଦିନେ ରାସ୍ତାରେ ଆସୁଥିବା ବେଳେ ମୁଁ ମୋ ରେଡିଓକୁ ଚାଲୁ କଲି, ଆଉ ସେଠାରେ ଗୋଟିଏ ଗୀତ ବାଜୁଥିଲା, ଆଉ ମୁଁ ତାକୁ ଶୁଣି ରହିଲି, ଆଉ ତା ମୋତେ ପ୍ରାୟ ସମ୍ପୂର୍ଣ୍ଣ ଗୀତଟି ଶୁଣିବାକୁ ପଡ଼ିଥିଲା। ଏହା ପୂର୍ବରୁ କି ମୁଁ ଏହା କହିପାରିଥାନ୍ତି ଯେ ତା ସମ୍ପୂର୍ଣ୍ଣ ଭାବରେ ଗୋଟିଏ ଧାର୍ମିକ ଗୀତ ଥିଲା କି ନୁହେଁ। କିଏ ବା ଶୈତାନ ପରମେଶ୍ୱର ବିଷୟବସ୍ତୁ ଗୁଡ଼ିକୁ ତଳେ ଜଗତର ନିମ୍ନ ସ୍ତର ମଧ୍ୟକୁ ଆଣିବାକୁ ଚେଷ୍ଟା କରୁଅଛି, ଆପଣ ତାହା କରିପାରନ୍ତି ନାହିଁ। ପରମେଶ୍ୱର ଦୟା କରନ୍ତୁ, ମୁଁ ଏଥିରେ ଚିନ୍ତା କରେ ନାହିଁ ଯେ ଏଲଭିସ୍ ପ୍ରେସ୍ଲି କେତେ ସବୁ ଉତ୍ତମ ଧାର୍ମିକ ଗୀତମାନଙ୍କର କେତେ ଗୁଡ଼ାଏ ସଂଗ୍ରହ ରଚନା କରିଥାନ୍ତି, ସେ ତ ତଥାପି ଶୈତାନର ବଶୀଭୂତ ଅଟେ। ସେହି ଦିନରେ ସମସ୍ତ ଜଗତରେ ମୋର ଜାଣିବାରେ ତାର ଅଙ୍ଗୀଭଙ୍ଗୀ ଦ୍ୱାରା କେତେ ଅଧିକ ସନ୍ତାନମାନଙ୍କୁ ନରକକୁ ପଠାଇଅଛି। ପ୍ୟାଟ୍ ବୁନ୍ ଓ ସେମାନଙ୍କ ମଧ୍ୟରୁ ଅବଶିଷ୍ଟ ଲୋକମାନେ ସେ ଚର୍ଚ୍ଚ ଅଫ୍ କ୍ରାଇଷ୍ଟ ମଣ୍ଡଳୀରୁ ଅଟେ, ଓ ଏଲଭିସ୍ ପ୍ରେସ୍ଲି ଜଣେ ପେଣ୍ଟିକଷ୍ଟାଲ ଅଟେ। ସେମାନେ ସେହି ଲୋକମାନଙ୍କ ଭେଷରେ ଜିହୁଦା ଇସ୍କୁରାତି ଅଟନ୍ତି। ଶୈତାନ ପରମେଶ୍ୱରଙ୍କ ଉଚ୍ଚୀକୃତ ବିଷୟ ସବୁକୁ ତଳକୁ ଆଣିବାକୁ ଚେଷ୍ଟା କରୁଅଛି, ଯେପରିକି ସେମାନେ ସେସବୁକୁ ଏଠାରେ ତଳେ ମିଶ୍ରିତ କରିପାରିବେ। ଲୋକମାନେ ଏହାଠାରୁ ଆଉ ଅଧିକ ଉପରକୁ ଅନାନ୍ତି ନାହିଁ, ସେମାନେ ତ କେବଳ ଏଠାକୁ ଦେଖନ୍ତି ଓ କୁହନ୍ତି, ତେବେ ଏହା ସବୁ ତ ସମାନ ହିଁ ଅଟେ। ଏହା ସମାନ ନୁହେଁ, ସେହି ଦେଶରୁ ବାହାରି ଯାଅ। ସେ କହେ, ତୁମେ ଅଳ୍ପ କେତେ ଦିନ ପାଇଁ ଯାଇପାର, ଆଉ ତୁମେ ଯାଅ, ସେହି ଦେଶରେ ରୁହ। ନିଶ୍ଚିତରେ ସେ ଜାଣିଥିଲା ଯେ ସେମାନେ ଫେରି ଆସିବେ, ତାପରେ ସେ ଦେଖିବାକୁ ପାଇଲା ଯେ ତାହା କାର୍ଯ୍ୟକାରୀ ହେବ ନାହିଁ, ଏଣୁକରି ସେ ଅନ୍ୟ କିଛି ଗୋଟାଏ ଭିନ୍ନ ବିଷୟ ଚିନ୍ତା କଲା। ସେ କହିଲା, ମୁଁ ତୁମମାନଙ୍କୁ କହୁଅଛି ଯେ ତୁମେ କ'ଣ କରିବ, ତୁମମାନଙ୍କୁ ଯେଉଁଠାକୁ ଯିବାର ଅଛି ତୁମମାନେ ବାହାରି ଯାଅ, ମାତ୍ର ତୁମେମାନେ ତୁମର ପତ୍ନୀମାନଙ୍କୁ, ତୁମର ସମସ୍ତ ପିଲାଛୁଆମାନଙ୍କୁ, ତୁମର ସମସ୍ତ ପଶୁପଲୁ ଆଦିକୁ ଏଠାରେ ପଛରେ ଛାଡ଼ି ଯାଅ। ତୁମେ ସେମାନଙ୍କୁ ଏଠାରେ ଛାଡ଼ି ଦିଅ ଓ ତୁମେମାନେ ବାହାରି ଯାଅ, କାରଣ ସେ ଜାଣିଥିଲା ଯେ ସେମାନଙ୍କର ସେଠାରେ ପଛରେ ଧନ ସମ୍ପତ୍ତି ଅଧିକାର ଗୁଡ଼ିକ ରହିଥିଲା, ଯାହାକି ସେମାନଙ୍କୁ ଆକର୍ଷିତ କରି ଫେରାଇ ଆଣିବ। ଆଉ ତାହା ହିଁ ଅଟେ ଯାହାକି ଶୈତାନ ଆପଣମାନଙ୍କୁ କହିଥାଏ। ଆଉ ଠିକ୍ ଯେପର୍ଯ୍ୟନ୍ତ ଆପଣ ଜଗତର କିଛି ବିଷୟମାନଙ୍କୁ ଆପଣଙ୍କଠାରେ ଝୁଲି ଲାଗି ରହିବା ପାଇଁ ଛାଡ଼ି ଦେଇଥାନ୍ତି, ଆପଣ ଏବେ ମଧ୍ୟ ଧୂମପାନ କରିବାକୁ ଇଚ୍ଛା କରନ୍ତି, ଆପଣ ମଦ୍ୟପାନ କରିବାକୁ ଇଚ୍ଛା କରନ୍ତି, ଆପଣ ଜଗତ ପରି ବସ୍ତ୍ର ପରିଧାନ କରିବାକୁ ଇଚ୍ଛା କରନ୍ତି, ଆଉ ତାହା ତ ଠିକ୍ ସେତିକି ହିଁ ଉତ୍ତମ ବିଷୟ ଅଟେ ଯେତିକି ଶୈତାନ ଆପଣଙ୍କ ଠାରୁ ଚାହିଁଥାଏ। ମୁଁ ପଶ୍ଚାତଗାମୀ ହେବା ବିଷୟରେ ଏତେ ଅଧିକ ଶୁଣିଥାଏ, ମୁଁ ବିଶ୍ୱାସ କରେ ନାହିଁ ଯେ ସେତେ ଅଧିକ ପଶ୍ଚାତଗାମୀ ହେବା ବିଷୟ ରହିଛି ଯେତିକି ଲୋକମାନେ ଅଛି ବୋଲି ଭାବିଥାନ୍ତି। ସେମାନେ ତ କେବଳ ଏତେ ଅଧିକ ଧନ ସମ୍ପତ୍ତିମାନ ମିଶ୍ରରେ ଛାଡ଼ି ଦେଇଥାନ୍ତି ଯାହାକି ସେମାନଙ୍କୁ ଆକର୍ଷିତ କରି ଫେରାଇ ଆଣିଥାଏ, କେବଳ ସେତିକି ହିଁ ଅଟେ। ପଶ୍ଚାତଗାମୀ ହେବା ବିଷୟମାନ ତାହା ନୁହେଁ ଯାହାକି ଅଟେ ବୋଲି ସେମାନେ କହିଥାନ୍ତି, ଆପଣ ତ ଜଗତର ବହୁତ ଅଧିକ ବିଷୟ ସେଠାରେ ପଛରେ ଛାଡ଼ି ଦେଇ ଆସିଥାନ୍ତି ଯାହାକି ଆପଣଙ୍କୁ ଆକର୍ଷିତ କରିଥାଏ। ଭାଇ, ମୁଁ ଆପଣମାନଙ୍କୁ କହୁଛି, ଯେତେବେଳେ ଅର୍ଦ୍ଧରାତ୍ରିରେ ଇସ୍ରାଏଲ ଯିବା ପାଇଁ ପ୍ରସ୍ତୁତ ହେଲା, ସେମାନଙ୍କ ପାଖରେ ଏହି ଜଗତରେ ଯାହା କିଛି ଧନ ସମ୍ପତ୍ତି ରହିଥିଲା ସେସବୁକୁ ସେମାନେ ଗଣ୍ଠେଇ ବାନ୍ଧିଲେ ଓ ଯିବା ପାଇଁ ପ୍ରସ୍ତୁତ ହେଲେ। ପରମେଶ୍ୱର ଆମମାନଙ୍କୁ ସେହିପରି ଏକ ଉଦ୍ଦୀପନା ପ୍ରେରଣ କରନ୍ତୁ, ଆମେମାନେ ସବୁକିଛି ପୁଟୁଳିରେ ବାନ୍ଧିଦେଇ ଓ ଯିବା ପାଇଁ ପ୍ରସ୍ତୁତ ହେଉ। ଅର୍ଦ୍ଧରାତ୍ରିର ଚିତ୍କାର ଆସୁଅଛି, ତାହାଙ୍କୁ ସାକ୍ଷାତ କରିବା ପାଇଁ ବାହାରି ଯାଅ। ଉତ୍ତମ ହେବ ଯେ ଆପଣ ସବୁକିଛି ପୁଟୁଳି ବାନ୍ଧି ନିଅନ୍ତୁ। ଭଲ ହେବ ଯେ ଆପଣଙ୍କ ଠାରେ ଏହି ଜଗତର କୌଣସି ହେଲେ ବିଷୟ ନଥାଉ ଯାହାକି ଆପଣଙ୍କୁ ଆକର୍ଷିତ କରିଦେବ। ଏପରି କୌଣସି ଡୋରିକୁ ରଖନ୍ତୁ ନାହିଁ ଯାହାକି ଆପଣଙ୍କୁ ପଛକୁ ଟାଣିଦେବ। ପୁଟୁଳି ବାନ୍ଧି ଦିଅନ୍ତୁ, ଆସନ୍ତୁ ପ୍ରସ୍ତୁତ ହୋଇଯିବା। ଆମେମାନେ ଯାଉଅଛୁ, ଆଉ କଣ ଆପଣମାନେ ଜାଣିଛନ୍ତି କି ମୁଁ ଆପଣମାନଙ୍କୁ କହୁଅଛି ଯେ ସେମାନେ ପରମେଶ୍ୱରଙ୍କ ପ୍ରତି ଏତେ ଅଧିକ ସଚ୍ଚୋଟ ଥିଲେ ଯେ ଏପରିକି ଫାରୋ ଅର୍ଦ୍ଧରାତ୍ରିରେ ଉତ୍ତେଜିତ ହୋଇ ଉଠିଲେ। ସେ କହିଲେ, ବାହାରି ଯାଅ, ବାହାରି ଯାଅ ଓ ଯିବାର ଆରମ୍ଭ କର। ତୁମମାନଙ୍କର ଯାହା କିଛି ଅଛି ତାହା ସବୁ ନିଅ ଓ ପଳାଇ ଯାଅ। ମୁଁ ଅତିଶୟ ଆନନ୍ଦିତ ଅଟେ ଯେ ଜଣେ ବ୍ୟକ୍ତି ପରମେଶ୍ୱରଙ୍କ ଏତେ ଅଧିକ ସନ୍ନିକଟତାରେ ଜୀବନଯାପନ କରିପାରନ୍ତି ଯେ ଏପରିକି ଶୈତାନ ସୁଦ୍ଧ ଏହା ଜାଣେ ନାହିଁ ଯେ ତାହା ସହିତ କଣ କରିବାକୁ ଅଛି। ତା ଠିକ, ବାହାରି ଯାଅ, ଯିବାର ଆରମ୍ଭ କର, ପରମେଶ୍ୱରଙ୍କ ଆଜ୍ଞା ପାଳନ କର। ବିଶ୍ୱାସ ଦ୍ୱାରା ସେ ପ୍ରତିଜ୍ଞାକୁ ଦେଖିଲେ, ମାଟି କାଦୁଅ ଚକୁଟୁଥିବାର ଲୋକ ହେଉ କି ଅବା ନ ହେଉ, ସେ ପ୍ରଭୁଙ୍କର ତୁଚ୍ଛୀକୃତ ଅଳ୍ପ ଲୋକମାନଙ୍କ ସହିତରେ ନିଜର ମାର୍ଗକୁ ଗ୍ରହଣ କରିନେଲେ। ଫାରୋ କହିଲେ, ତୁମର ଯାହା କିଛି ଅଛି ତା ସବୁ ଘେନି ଯାଅ ଓ ଏଠାରୁ ପଳାୟନ କର। ତୁମ ସହିତ କଣ କରିବାକୁ ଅଛି ମୁଁ କିଛି ଜାଣେ ନାହିଁ। ବିଶ୍ୱାସ ଦ୍ୱାରା ସେ ପରମେଶ୍ୱରଙ୍କ ପ୍ରତି ଏତେ ଅଧିକ ସଚ୍ଚୋଟ ଥିଲେ। ବିଶ୍ୱାସ ଆଶ୍ଚର୍ଯ୍ୟକର୍ମମାନ ସାଧନ କରିବ ଯଦି ଆପଣ ପରମେଶ୍ୱରଙ୍କ ପ୍ରତି ସଚ୍ଚୋଟ ରହିବେ। ବିଶ୍ୱାସ ଦ୍ୱାରା ଆମେ ତାହାଙ୍କୁ ଦେଖୁ। ଆମର ସମୟ ଶେଷ ହୋଇଯାଇଅଛି, ଆମେ ସମୟ ଅତିକ୍ରମ କରିଯାଇଛୁ, ମାତ୍ର ବିଶ୍ୱାସ ଦ୍ୱାରା ଆଜି ସକାଳରେ ଆପଣଙ୍କ ଚକ୍ଷୁଗୁଡ଼ିକ ଉପରକୁ ଉଠାନ୍ତୁ। ଏହି ଆଧୁନିକ ଜଗତକୁ ଯାହାକି ଆପଣଙ୍କର ଚାରିପାଖରେ ଅଛି ତାହା ପ୍ରତି ଦୃଷ୍ଟିପାତ କରନ୍ତୁ ନାହିଁ, ବରଂ ଅନାଇ ତାହାକୁ ଦେଖନ୍ତୁ ଯିଏକି ପ୍ରତିଜ୍ଞା ଦେଇଅଛନ୍ତି। ବାଇବେଲ କହେ, ଆମେମାନେ ବର୍ତ୍ତମାନ ସମସ୍ତ ବିଷୟକୁ ସିଦ୍ଧ ରୂପେ ଦେଖୁନାହୁଁ, ମାତ୍ର ଆମେ ଯୀଶୁଙ୍କୁ ଦେଖିଥାଉ। ଆଜି ସକାଳରେ ଆପଣ ତାହାଙ୍କ ଆଡ଼କୁ ଅନାନ୍ତୁ ଓ ଆପଣଙ୍କର ମାର୍ଗ ସକଳ ବଦଳିଯିବ। ଯେତେବେଳେ କି ଆମେ ଅଳ୍ପ କ୍ଷଣ ପାଇଁ ପ୍ରାର୍ଥନାର ଏକ ଶବ୍ଦ ନିମନ୍ତେ ଆମର ମସ୍ତକଗୁଡ଼ିକୁ ନତ କରୁ, ପ୍ରଭୁ ସନ୍ଦେଶ ସହିତ ତାହାଙ୍କର ଆଶୀର୍ବାଦକୁ ଯୋଗ କରନ୍ତୁ। ବର୍ତ୍ତମାନ ନିଜର ହୃଦୟରେ ଚିନ୍ତା କରନ୍ତୁ, କ'ଣ ଆପଣ ଜଗତର ବିଷୟଗୁଡ଼ିକ ପ୍ରତି ଦୃଷ୍ଟି ରଖିଅଛନ୍ତି? ବିଶ୍ୱାସ ଦ୍ୱାରା କ'ଣ ଆପଣ ଯୀଶୁଙ୍କୁ ଦେଖନ୍ତି? କ'ଣ ଆପଣ ନିଜର ଲୋକପ୍ରିୟତାକୁ, ନିଜର ମଣ୍ଡଳୀକୁ ଦେଖୁଅଛନ୍ତି? ଜଗତ ସହିତ ଆପଣଙ୍କର ସାମାଜିକ ସ୍ଥିତି କ'ଣ ଅଟେ? ଅଥବା କ'ଣ ଆପଣ ଯୀଶୁଙ୍କୁ ଦୟାରେ ବିଗଳିତ ହୋଇ ସର୍ବୋଚ୍ଚ ସିଂହାସନରେ ମହାରାଜାଙ୍କର ଦକ୍ଷିଣହସ୍ତରେ ନିଜକୁ ସ୍ଥାପନ କରିଥିବାର ଦେଖନ୍ତି, ଯିଏକି ଅଧାର୍ମିକ ଲୋକମାନଙ୍କ ନିମନ୍ତେ ଧାର୍ମିକ ସ୍ୱରୂପ ହୋଇ ଏକ ଶହୀଦ ରୂପରେ ଦୁଃଖ ଭୋଗ କଲେ? କ'ଣ ଆପଣମାନେ ନିଜର ଚକ୍ଷୁଗୁଡ଼ିକୁ ଉପରକୁ ଉଠାଇ ସେ ଆରପାରିରେ ଥିବା ଜୀବନର ବୃକ୍ଷକୁ ଦେଖିପାରୁନାହାନ୍ତି? ତେବେ ବିଜ୍ଞାନ ଓ ଜ୍ଞାନର ଏହି ବୃକ୍ଷକୁ ପରିତ୍ୟାଗ କରନ୍ତୁ ଓ ତାହାଙ୍କର ସେବା କରନ୍ତୁ। ଏହା ପୂର୍ବରୁ କି ମୁଁ ପ୍ରାର୍ଥନା କରେ, କ'ଣ ଆପଣ ଚାହିଁବେ ଯେ ଆପଣଙ୍କୁ ପ୍ରାର୍ଥନାରେ ସ୍ମରଣ କରାଯାଉ? କୌଣସି ବିନତି ନିମନ୍ତେ ଯାହାକି ଆପଣଙ୍କର ପ୍ରୟୋଜନ ଥାଇପାରେ ନିଜର ହାତକୁ ଉଠାନ୍ତୁ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ସେ ଆପଣ ସମସ୍ତଙ୍କର ହାତଗୁଡ଼ିକୁ ଦେଖନ୍ତି। ଯଦି ଆପଣ ଜଣେ ପାପୀ ଅଟନ୍ତି, ତେବେ ବର୍ତ୍ତମାନ ନିଜର ଚକ୍ଷୁଗୁଡ଼ିକୁ ଉପରକୁ ଉଠାନ୍ତୁ ଓ ଅନାନ୍ତୁ। ଯଦି ଆପଣ ଉଦାସୀନ ହୋଇ ରହିଛନ୍ତି, ଯଦି ଆପଣଙ୍କର ଛୋଟ ଛୋଟ କଳି ଝଗଡ଼ାମାନ ଓ ଛୋଟ ଛୋଟ ବିଷୟମାନ ରହିଅଛି, ତେବେ ଏଥିରେ କ'ଣ ଫରକ ପଡ଼େ? ଆପଣ ତ ଏହି ଦିନମାନଙ୍କ ମଧ୍ୟରୁ ଗୋଟିଏ ଦିନ ମୃତ୍ୟୁବରଣ କରିବାକୁ ଯାଉଅଛନ୍ତି। କେଉଁ ଦିନ ହୋଇପାରେ ଆଜି ଆପଣ ଜାଣିନାହାନ୍ତି। ଏବେଠାରୁ ନେଇ ଆଉ ଏକ ଘଣ୍ଟା ଭିତରେ ଆପଣ ନରକରେ ଥାଇପାରନ୍ତି କି ଅବା ଆପଣ ସ୍ୱର୍ଗରେ ଥାଇପାରନ୍ତି, ମାତ୍ର ଆପଣଙ୍କୁ ତ ବର୍ତ୍ତମାନ ହିଁ ବାଛିବାକୁ ଅଛି। ଯଦି ଆପଣଙ୍କ ଜୀବନରେ ଏପରି କିଛି ବିଷୟ ଅଛି ଯାହାକି ଠିକ୍ ନାହିଁ, ତେବେ ଆପଣ ବର୍ତ୍ତମାନ ହିଁ ବିଶ୍ୱାସ ଦ୍ୱାରା ବାଛି ଦିଅନ୍ତୁ। ଆପଣ କହନ୍ତି, ତେବେ ଯଦି ମୁଁ ତାହା ସହିତ କେବଳ ହିସାବ ବରାବର କରିପାରେ, ଯଦି ମୁଁ ତାହା ସହିତ ହିସାବ ବରାବର କରିପାରେ, ଏଥିରେ କିଛି ଜାୟସେ ନାହିଁ ଯେ ସେମାନେ କ'ଣ କରିଅଛନ୍ତି। ଆପଣ ଜୀବନକୁ ବାଛନ୍ତୁ, ଜୀବନକୁ ବାଛନ୍ତୁ। ଯେହେତୁ ଯୀଶୁ କହିଲେ, ଯଦି ତୁମେ ତୁମର ହୃଦୟରେ ପ୍ରତ୍ୟେକ ସେ ବ୍ୟକ୍ତିର ଅପରାଧ କ୍ଷମା କରିବ ନାହିଁ, ତେବେ ତୁମର ସ୍ୱର୍ଗୀୟ ପିତା ମଧ୍ୟ ତୁମର ଅପରାଧ ଗୁଡ଼ିକୁ କ୍ଷମା କରିବେ ନାହିଁ। ଏଣୁ ଏହାକୁ ଭଲ ଭାବରେ ବୁଝି ନିଅନ୍ତୁ। ଯଦି ଆପଣଙ୍କ ହୃଦୟରେ କୌଣସି ବ୍ୟକ୍ତି ବିରୁଦ୍ଧରେ, ସେ ପାପୀ ହୁଅନ୍ତୁ କିମ୍ବା ଏକ ସାଧୁ ହୁଅନ୍ତୁ, କିଛି ବିଷୟ ରହିଥାଏ, ତାହେଲେ ଆପଣ ନରକର ଅଗ୍ନିର ବିପଦ ଘେରାରେ ଅଛନ୍ତି। ତେବେ ନିଜର ଚକ୍ଷୁକୁ ଉପରକୁ ଉଠାନ୍ତୁ। ଆପଣ କ'ଣ ଦେଖନ୍ତି? ଆପଣଙ୍କର ଶତ୍ରୁକୁ କି ଅବା ଆପଣ ନିଜର ତ୍ରାଣକର୍ତ୍ତାକୁ ଦେଖନ୍ତି? ଆଜି ସକାଳରେ ଆପଣ କେଉଁ ବିଷୟ ପ୍ରତି ଦୃଷ୍ଟିପାତ କରୁଅଛନ୍ତି? ଯଦି ଆପଣ ଅସୁସ୍ଥ ଅଛନ୍ତି ଓ ଆପଣଙ୍କର ଚିକିତ୍ସକ କୁହନ୍ତି ଯେ ଆପଣ ଭଲ ହୋଇପାରିବେ ନାହିଁ, ତେବେ ନିଜର ଚକ୍ଷୁକୁ ସେ କୃଷ ଆଡ଼େ ଉପରକୁ ଉଠାନ୍ତୁ, ଯେଉଁଠାରେ କି ସେ ଆମମାନଙ୍କର ଅପରାଧ ଗୁଡ଼ିକ ପାଇଁ ହତ ହୋଇଥିଲେ। ପୁଣି ତାହାଙ୍କର କୋଡ଼ା ମାଡ଼ ଖାଇବା ଦ୍ୱାରା ଆମେ ସୁସ୍ଥତା ଲାଭ କରିଅଛୁ। ଚିକିତ୍ସକ କ'ଣ କୁହନ୍ତି ତାହା ପ୍ରତି ଦୃଷ୍ଟିପାତ କରନ୍ତୁ ନାହିଁ, ସେ ତ ବିଜ୍ଞାନରେ କାର୍ଯ୍ୟ କରୁଅଛନ୍ତି। ବିଶ୍ୱାସ ତ ଆତ୍ମା ଓ ପରମେଶ୍ୱରଙ୍କ ପରିସରରେ କାର୍ଯ୍ୟ କରିଥାଏ। ତେବେ ଆସନ୍ତୁ ଆମେମାନେ ବର୍ତ୍ତମାନ ଏହିସବୁ ବିଷୟ ଉପରେ ଚିନ୍ତା କରିବା। ଯେତେବେଳେ କି ଆପଣମାନେ ନିଜର ହାତଗୁଡ଼ିକୁ ଉଠାଇ ରଖିଛନ୍ତି, ପରମେଶ୍ୱର ସେଗୁଡ଼ିକୁ ଦେଖିଛନ୍ତି। ଆସନ୍ତୁ ଆମେମାନେ ପ୍ରାର୍ଥନା କରିବା। ହେ ଅନନ୍ତଜୀବୀ ପରମେଶ୍ୱର, ବର୍ତ୍ତମାନ ଏହି ଆରାଧନାର ନିରବତା ମଧ୍ୟରେ ଯେତେବେଳେ କି ସନ୍ଦେଶ ଦିଆଯାଇ ସାରିଅଛି, ପ୍ରଭୁ ହେବାକୁ ଦିଅ ନାହିଁ ଯେ ତୁମର ବାକ୍ୟର ସେ ବୀଜ ଗୁଡ଼ିକ ପଥୁରିଆ ଭୂମି ଉପରେ ପଡୁ। ପ୍ରଭୁ ଏହି ସନ୍ଦେଶକୁ କଣ୍ଟକଲତା ମଧ୍ୟରେ, କଣ୍ଟା ଗଛ ମଧ୍ୟରେ ପଡିବାକୁ ନ ଦିଅ। ଯେପରିକି ଏହି ଜୀବନରେ ଚିନ୍ତାଗୁଡ଼ିକ ଲୋଟ ସଦୃଶ ତାକୁ ଶ୍ୱାସରୁଦ୍ଧ କରି ପକାଏ ଓ ଶେଷରେ ତା ପରିତକ୍ତ ଅବସ୍ଥାକୁ ଆସିଯାଏ। ମାତ୍ର ହେ ଆଶିଷିତ ପରମେଶ୍ୱର, ହେବାକୁ ଦିଅ ଯେ ତାହା ଉତ୍ତମ ଉର୍ବର ଭୂମି ଉପରେ ପ୍ରାୟଶ୍ଚିତ ହୃଦୟଗୁଡ଼ିକ ଉପରେ ପଡ଼ୁ, ଆଉ ହେ ପ୍ରଭୁ ମୋ ଉପରେ ମଧ୍ୟ ତାହା ପଡ଼ୁ, ଯେପରିକି ଆମେ ସମସ୍ତେ ପରମେଶ୍ୱରଙ୍କ ଦେଖିବାର ଆଇନା ଦେଇ ଅନାଇପାରୁ ଓ ପ୍ରଭୁ ଯୀଶୁଙ୍କର ପରିତକ୍ତ ମଣ୍ଡଳୀକୁ, ପରିତକ୍ତ ଲୋକମାନଙ୍କୁ, ପରିତକ୍ତ ମାର୍ଗକୁ ଦେଖିପାରୁ ଓ ଏହି ମହିମାମୟ ମାର୍ଗରେ ଆମେମାନେ ଚାଲିପାରୁ। ଯେପରିକି ମୋସା, ସେ ଏହା ଜାଣିନଥିଲେ ଯେ ସେ କେଉଁଠାକୁ ଯାଉଥିଲେ, ଲୋକମାନେ ଜାଣିନଥିଲେ ଯେ ସେମାନେ କେଉଁ ଆଡ଼କୁ ଯାଉଥିଲେ, ସେମାନେ ଜାଣିନଥିଲେ ଯେ କେଉଁ ମାର୍ଗରେ ଯିବାର ଅଛି, ମାତ୍ର ସେମାନେ ତ କେବଳ ବାହାରି ଯାଇଥିଲେ। ଆଉ ହେ ପ୍ରଭୁ ପରମେଶ୍ୱର, ଯେତେବେଳେ କି ଏହି ସୁନ୍ଦର ଗୀତଟି ବଜା ଯାଉଅଛି, ବିଶ୍ୱାସ ଦ୍ୱାରା ଆମେ ସେ ଆରପାରି ଦେଶକୁ ଦେଖିପାରୁ। ବର୍ତ୍ତମାନ ଏହିପରି ଭାବରେ ହେଉ ଯେ ଏଠାରେ ଥିବା ପୁରୁଷ ଓ ସ୍ତ୍ରୀ ଲୋକମାନେ ଏହା ଚିନ୍ତା ନ କରନ୍ତୁ ଯେ ଜଗତ କ'ଣ କହିବାକୁ ଯାଉଅଛି କି ବା ସେମାନେ କିପରି ଯାଉଅଛନ୍ତି। ଏହା ହେଉ ଯେ ସେମାନେ କେବଳ ସେମାନଙ୍କର ଆତ୍ମାର ଉପରକୁ ଉଠନ୍ତୁ ଓ ଯାଆନ୍ତୁ। ମୋସା ସେହି ପ୍ରକାଶର ଅନୁଗାମୀ ହେଲେ, ଆଉ ଏହା ତାହାଙ୍କୁ ପ୍ରତିଜ୍ଞାତ ଦେଶ ମଧ୍ୟକୁ କଢ଼ାଇ ନେଲା। ସେ ଏହା ଜାଣିନଥିଲେ ଯେ ସେ କେଉଁଠାକୁ ଯାଉଥିଲେ, ମାତ୍ର ସେ କେବଳ ସେହି ପ୍ରକାଶରେ ଚାଲି ଚାଲି ଏପରି ଏକ ଦେଶକୁ ପହଞ୍ଚି ଆସିଲେ ଯାହାକି ଦିବସ ଅପେକ୍ଷା ଅଧିକ ସୁନ୍ଦର ଥିଲା। ହେ ପ୍ରଭୁ, ଆଜି ଏହା ପ୍ରଦାନ କର ଯେ ଅନେକ ଏଠାରେ ଧର୍ମଶାସ୍ତ୍ରର ଆଲୋକରେ ଏବଂ ପବିତ୍ର ଆତ୍ମାଙ୍କ ସହଭାଗିତାରେ ଓ ମଣ୍ଡଳୀର ସହିତ ଚାଲିବେ, ସେହି ମଣ୍ଡଳୀ ଯାହାକି ପ୍ରଥମ ଜାତଙ୍କର, ସେହି ନୂତନ ଜନ୍ମ ପାଇଥିବା ଶିଶୁମାନଙ୍କର, ଯେଉଁମାନେ କି ଖ୍ରୀଷ୍ଟଙ୍କୁ ଗ୍ରହଣ କରିଅଛନ୍ତି ଓ ଆତ୍ମାଙ୍କ ଚାଳନାରେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇଅଛନ୍ତି। ଏହା ହେଉ ଯେ ଆମେମାନେ ଏକତ୍ର ମିଶି ପରମେଶ୍ୱରଙ୍କ ବିଷୟବସ୍ତୁର ଚାରିପାଖେ ଏହି ସହଭାଗିତାରେ ଚାଲୁ ଓ ବାପ୍ତିସ୍ମରେ ତାହାଙ୍କ ମୃତ୍ୟୁ, କବର ଓ ପୁନରୁତ୍ଥାନର ଆଜ୍ଞାବହତାରେ ତାହାଙ୍କର ସେବା କରୁ। ଏହା ହେଉ ଯେ ଆମେମାନେ ତାହାଙ୍କର ଆଜ୍ଞାରେ ତାହାଙ୍କୁ ସେବା କରୁ। ଉର୍ଦ୍ଧ୍ୱରୁ ଶକ୍ତିପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ଜେରୁସାଲେମରେ ରହିଥାଅ। ଏହା ହେଉ ଯେ ଆମେମାନେ ଦିବ୍ୟ ସୃଷ୍ଟିକରଣରେ ଅସୁସ୍ଥ ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କରିବାରେ ତାହାଙ୍କର ସେବା କରୁ। ଆମେମାନେ ଏକଚିତ୍ତ ଏକ ମନ ହୋଇ ପ୍ରଭୁ ଭୋଜନ ରୁଟି ଭାଙ୍ଗିବାରେ ଓ ପରମେଶ୍ୱରଙ୍କ ବାକ୍ୟର ଚାରିଆଡ଼େ ସହଭାଗିତା କରିବାରେ ତାହାଙ୍କର ସେବା କରୁ। ଏହା ହେଉ ଯେ ଆମେମାନେ ତାହାଙ୍କର ସମସ୍ତ ଦିବ୍ୟ ଅଲୌକିକ ଉପାଦାନରେ ତାହାଙ୍କୁ ସେବା କରୁ, ଯେ ପର୍ଯ୍ୟନ୍ତ କି ସେହି ଦେଶ ଦୃଷ୍ଟିଗୋଚର ହୋଇନଯାଏ। ପ୍ରଭୁ ଏହା ପ୍ରଦାନ କର, ଆମମାନଙ୍କର ପ୍ରାର୍ଥନା ଶୁଣ, ଯେତେବେଳେ କି ଆମେମାନେ ବର୍ତ୍ତମାନ ସମସ୍ତ କିଛି ବିଷୟକୁ ପ୍ରଭୁ ଯୀଶୁଙ୍କ ନାମରେ ତୁମଠାରେ ସମର୍ପଣ କରୁଅଛୁ, ତେବେ ଆମମାନଙ୍କର ମସ୍ତକଗୁଡ଼ିକ ନତ ହୋଇଥିବା ବେଳେ ଆସନ୍ତୁ ଆମେମାନେ ନିରବତାର ସହ ଧୀରେ ଧୀରେ କେବଳ ଏହି ଗୀତଟିକୁ ଗାଇବା। ବର୍ତ୍ତମାନ ଏହା ଉପାସନା ଅଟେ, ସନ୍ଦେଶଟି ଶେଷ ହୋଇଯାଇଅଛି, କେହି ହେଲେ ଯିବେ ନାହିଁ, କେବଳ ନିରବ ରୁହନ୍ତୁ, ଆସନ୍ତୁ ଉପାସନା କରିବା। ସନ୍ଦେଶଟି ସଂଶୋଧନାତ୍ମକ ଅଟେ, ବର୍ତ୍ତମାନ ତାହା ବିଷୟରେ ଚିନ୍ତା କରନ୍ତୁ ଯାହାକି ଆପଣ କରିଛନ୍ତି ଏବଂ ଯାହାକି ଆପଣଙ୍କର କରିବାର ଉଚିତ ଥିଲା, ପୁଣି ଯାହା କିଛି ଆପଣଙ୍କୁ ସେହିପରି ଭାବରେ ଗଢି ତୋଳିଛି ଯାହା ଆପଣ ଆଜି ଅଛନ୍ତି। ଆଜି ଆପଣଙ୍କୁ ଯାହା ଦୋଷାରୋପ କରେ ତାହା ଏହି ହେତୁ ଅଟେ ଯାହା କିଛି ଆପଣ ଗତକାଲି କରିଥିଲେ, ତାହା ଆସନ୍ତାକାଲି କ'ଣ ହେବ ଆଜି ହିଁ ତାହାକୁ ଠିକ କରି ନିଅନ୍ତୁ ଓ ଆସନ୍ତାକାଲି ଆପଣ ଉନ୍ମୁକ୍ତ ରହିବେ। ବୁଝିଲେ, ଆପଣଙ୍କୁ ନିଶ୍ଚିତରେ ଏକ ମନୋନୟନ କରିବା ଉଚିତ ଅଟେ। ଆପଣ ତାହା କିପରି ଭାବରେ କରିପାରିବେ? ବିଶ୍ୱାସ ଦ୍ୱାରା ମୁଁ ବର୍ତ୍ତମାନ ସମସ୍ତ କିଛି ବିଷୟକୁ ହୁଗୁଳା ଛାଡ଼ି ଦେଉଅଛି, ମୁଁ ବର୍ତ୍ତମାନ ହୁଗୁଳା ଛାଡ଼ି ଦେଉଅଛି, ଆଉ କୌଣସି ଏକ ଦିନ ମୁଁ ସେଠାକୁ ଯାଉଅଛି। ତେବେ ନିଜର ଆତ୍ମାରେ ପ୍ରଭୁଙ୍କୁ କେବଳ ଉପାସନା କରନ୍ତୁ। ସେହି ତୁଚ୍ଛୀକୃତ ମଣ୍ଡଳୀକୁ ଆମେମାନେ ସାକ୍ଷାତ କରିବା, ଯାତ୍ରା କଷ୍ଟକର, ମାତ୍ର କୌଣସି ଏକ ଦିନ ଆମେମାନେ ସାକ୍ଷାତ କରିବା। ପରମେଶ୍ୱରଙ୍କ ତୁଚ୍ଛୀକୃତ ଅଳ୍ପ ଲୋକମାନଙ୍କ ସହିତ ବିଶ୍ୱାସ ଦ୍ୱାରା ମୁଁ ମନୋନୟନ କରେ। In the sweet
There's a land that is just worshiping. This is the worship.
केवल ताहांकु उपासना करंतु एहि उपासना अटे विश्वास द्वारा मु मोर मनोनयन करिथाए मु सेठारे प्रभुंकर समस्तंकु देखे भाई जज भाई सीवर्ड ओ समस्त साधुगणंकु ତାହାଙ୍କର ପିତା ହାୱାର୍ଡ ଏଡୱାର୍ଡ ଆଉ ସମସ୍ତ ପୁରୁଣା ସାଧୁ ବନ୍ଧୁଗଣମାନେ ଯେଉଁମାନେ କି ଅନେକ ଅନେକ ବର୍ଷ ପୂର୍ବେ ବିଗତ ସମୟରେ ସେ ମାର୍ଗକୁ ନେଇଥିଲେ
We shall sing on that view, oh God. The melodious songs of glory to God shall sorrow not a sigh for a blessing. That restful place in the sweet, sweet by and by we shall meet on that beautiful shore in the sweet.